କେବଳ ଛିଡ଼ା ହୋଇ ରହିଥାନ୍ତୁ ଯଦି ଆପଣ ପାରିବେ, ଯେତେବେଳେ କି ଆମେ ପ୍ରାର୍ଥନାର ଏକ ଶବ୍ଦ ପାଇଁ ମସ୍ତକ ନତ କରୁ। ପ୍ରିୟ ସ୍ୱର୍ଗସ୍ଥ ପିତା, ଆଜି ରାତି ଆମେ ଏଇଥିପାଇଁ କୃତଜ୍ଞ ଅଟୁ ଯେ ଆମେ ଆସିପାରି ଯୀଶୁଖ୍ରୀଷ୍ଟଙ୍କ ଏହି ଗୌରବମୟ ଚମତ୍କାର ସୁସମାଚାରକୁ ଉପସ୍ଥାପନ କରିବା ହେତୁ ଆଉ ଏକ ସୁଯୋଗ ପାଇଅଛୁ। ଆମେ ତୁମକୁ ଧନ୍ୟବାଦ ଦେଉଅଛୁ, କାରଣ ସେ ଏବେ ସୁଦ୍ଧା ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଆମେ ତୁମକୁ ଏହି ଲୋକମାନଙ୍କ ପାଇଁ ଧନ୍ୟବାଦ ଦେଉଅଛୁ ଯେଉଁମାନେ କି ଏହି ଥଣ୍ଡା ପାଗର ସମୟରେ ଏଠାରେ ଏକତ୍ରିତ ହୋଇଅଛନ୍ତି ଏବଂ ତଥାପି ସେମାନଙ୍କର ମହାନ ଆଶାଗୁଡ଼ିକ ସହିତ ରହିଛନ୍ତି। ଏହା ଦେଖି ଯେ ବିଶ୍ୱାସ କରି ଆମକୁ ପରମେଶ୍ୱରଙ୍କଠାରୁ କିଛି ଗୋଟେ ଅସାଧାରଣ ବିଷୟ ପ୍ରଦାନ କରାଯିବ। ପ୍ରଭୁ, ଆମେ ସେହି ଆଶା ସହିତ ପ୍ରତ୍ୟେକ ସଭାକୁ ଆସୁଅଛୁ। ଆମେ ତୁମକୁ ଗତ ରାତି ପୂର୍ବରୁ ତମ୍ବୁରେ ହୋଇଥିବା ସେବାଗୁଡ଼ିକ ପାଇଁ ଧନ୍ୟବାଦ ଦେଉଅଛୁ। ଗତ ସନ୍ଧ୍ୟାରେ ଏଠାରେ ହୋଇଥିବା ସେବା ପାଇଁ ଏବଂ ତମ୍ବୁରେ ହୋଇଥିବା ଆଜିର ସେବା ପାଇଁ ତୁମକୁ ଧନ୍ୟବାଦ ଦେଉଅଛୁ। ଆମେ ବର୍ତ୍ତମାନ ତାହା ପାଇଁ ଅପେକ୍ଷା କରୁଅଛୁ ଯାହା ତୁମେ ଆଜି ରାତ୍ରି ଆମ ପାଇଁ ରଖିଅଛ। ପିତା, ଆମେ ଜାଣୁ ଯେ କେହି ନିଜ ହାତ ଚଲାଇବାକୁ ସକ୍ଷମ ସେ ବାଇବେଲର ପୃଷ୍ଠାଗୁଡ଼ିକୁ ଓଲଟାଇ ପାରନ୍ତି, ମାତ୍ର ସେଠାରେ କେବଳ ଜଣେ ଅଛନ୍ତି ଯିଏକି ଏହାକୁ ଜୀବନ୍ତ ଏବଂ ବାସ୍ତବ କରିପାରନ୍ତି, ଏବଂ ତାହା ହେଉଛ ତୁମେ। ଏବଂ ପିତା, ଆଜି ରାତ୍ରି ତୁମେ ତାହା କରିବ ବୋଲି ଆମେ ଅପେକ୍ଷା କରୁଅଛୁ। ଆମକୁ ପ୍ରତ୍ୟେକ ଉପାୟରେ ଆଶୀର୍ବାଦ କର। ଆମ ହୃଦୟଗୁଡ଼ିକ ଅତିଶୟ ଆନନ୍ଦରେ ପରିପୂର୍ଣ୍ଣ ଅଟେ ଯେତେବେଳେ କି ଆମେ ସମୟକୁ ପାଖେଇ ଆସୁଥିବାର ଦେଖୁ, ଯେତେବେଳେ ଆମେ ତାହାଙ୍କୁ ମୁହାଁମୁହିଁ ଭେଟିବାକୁ ଯାଉଅଛୁ, ସେ ଜଣକାକୁ ଯାହାଙ୍କୁ ଆମେ ଏତେ ବର୍ଷ ଧରି ପ୍ରେମ କରିଅଛୁ ଏବଂ ଯାହାଙ୍କ ପାଇଁ ବଞ୍ଚିଅଛୁ। ପ୍ରଭୁ, ଅନେକ ନୂତନ ଧର୍ମାନ୍ତରଣ ହୋଇଅଛି, ଯାହା ବୁଝିଛି ଯେ ଗତ ରାତ୍ରିର ସେବାରୁ ଏକ ମହାନ ଗୋଷ୍ଠୀ 40 କିମ୍ବା 50 ସକାଳରେ ତୁମ ନାମରେ ବାପ୍ତିସ୍ମ ନେବାକୁ ଯାଉଛନ୍ତି। ହେ ପରମେଶ୍ୱର, ଏହାକୁ ଜାରି ରଖ ବୋଲି ଆମେ ପ୍ରାର୍ଥନା କରୁଅଛୁ, ଯେପର୍ଯ୍ୟନ୍ତ କି ପରମେଶ୍ୱରଙ୍କ ପୂର୍ବ ନିରୂପିତ ପ୍ରତ୍ୟେକ ବୀଜ ସୁସମାଚାର ଆଲୋକକୁ ଦେଖି ନ ପକାନ୍ତି ଏବଂ ଖୁଆଡ଼ ମଧ୍ୟକୁ ଆସି ନ ଯାଆନ୍ତି। ଆମେ ଆଜି ରାତ୍ରି ତୁମକୁ ନିବେଦନ କରୁଅଛୁ ଯେ ତୁମେ ଆମକୁ ବାକ୍ୟ ପଛରେ ଲୁଚାଅ, ଜଗତର ବିଷୟଗୁଡ଼ିକ ପ୍ରତି ଆମକୁ ଅନ୍ଧ କର ଏବଂ ଯୀଶୁଙ୍କୁ ଦେଖିବାକୁ ଦିଅ। ହେବାକୁ ଦିଅ ଯେ ଆଜି ରାତ୍ରି ଆମ ମଧ୍ୟରେ ଏକ ରୂପାନ୍ତରଣ ପର୍ବତର ଅନୁଭୂତି ହେଉ, ଯେ ଆମେ କେବଳ ଯୀଶୁଙ୍କୁ ଛଡ଼ା ଆଉ କାହାରିକୁ ନ ଦେଖୁ। ଆମେ ଏହାକୁ ତାହାଙ୍କ ନାମରେ ଏବଂ ତାହାଙ୍କର ଗୌରବ ଓ ତାହାଙ୍କ ସୁସମାଚାରର ଏକ ପ୍ରମାଣ ନିମନ୍ତେ ମାଗୁଅଛୁ। ଆମେନ୍। ଆପଣମାନେ ବସିଯାଇପାରନ୍ତି। ମୁଁ କେବଳ ଏହି ମାଇକ୍ କିମ୍ବା ଏହି ମେଜକୁ ଟିକେ ପାର୍ଶ୍ୱକୁ ବୁଲାଇ ଦେବାକୁ ଯାଉଅଛି, ଯଦି ଏହା ଠିକ୍ ଅଟେ, ଯେପରିକି ମୁଁ ଦର୍ଶକ ବୃନ୍ଦଙ୍କ ଉଭୟ ପାର୍ଶ୍ୱକୁ ଦେଖିପାରେ। ମୁଁ ଭାବୁଛି ଯେ ମୁଁ ଏହି ମାଇକ୍ରୋଫୋନ୍ ଗୁଡ଼ିକୁ ଠିକ୍ ଏଠାରେ ରଖିଦେଇପାରେ। ଠିକ୍ ଅଛି, କେବଳ ଗୋଟିଏ କ୍ଷଣ। ଆମେ ଆଜି ରାତି ଏଠାରେ ଥିବା ମୁଖ୍ୟ ପ୍ରେକ୍ଷାଳୟରୁ ଏରିଜୋନା, କାଲିଫର୍ଣ୍ଣିଆ, ଟେକ୍ସାସ୍ ଏବଂ ଯୁକ୍ତରାଷ୍ଟ୍ର ସୀମାନ୍ତ ପର୍ଯ୍ୟନ୍ତ ଥିବା ଆମର ବନ୍ଧୁମାନଙ୍କୁ ଟେଲିଫୋନ୍ ମାଧ୍ୟମରେ ଅଭିବାଦନ କରୁଅଛୁ। ଏହି ସେବା ଆଜି ରାତ୍ରି ଟେଲିଫୋନ୍ ମାଧ୍ୟମରେ ଏହା ଦେଶବ୍ୟାପୀ ପ୍ରସାରଣ ହେଉଅଛି, ତେଣୁ ଆମେ ବିଶ୍ୱାସ କରୁଛୁ ଯେ ପରମେଶ୍ୱର ଆମକୁ ଆଶୀର୍ବାଦ କରିବେ। ପ୍ରେକ୍ଷାଳୟର ପଛରେ ବାମପଟେ କ'ଣ ଆପଣ ଶୁଣିପାରୁଛନ୍ତି? ଠିକ୍ ଅଛି, ସେମାନେ ବର୍ତ୍ତମାନ ଟେଲିଫୋନ୍ ବ୍ୟବସ୍ଥାକୁ ଏହା ଦେଖିବା ପାଇଁ ଯାଞ୍ଚ କରିବାକୁ ଯାଉଛନ୍ତି ଯେ ଏହା ଠିକ୍ ଭାବେ କାମ କରୁଛି କି ନାହିଁ। କ'ଣ ଆଜି ରାତି ସମସ୍ତେ ଖୁସି ଅଟନ୍ତି? କୁହନ୍ତୁ ତା ଠିକ୍ ଅଛି ଏହି ପାର୍ଶ୍ୱରେ। ଆମେନ୍। ମୁଁ ଏହା ଦେଖି ବହୁତ ଖୁସି ଯେ ଆପଣ ସମସ୍ତେ ଆରାମରେ ବସିଛନ୍ତି। ତେବେ ଆସନ୍ତାକାଲି ରାତ୍ରି ଯଦି ଭିଡ଼ ବଢ଼ି ଚାଲିଥାଏ, ତାହେଲେ ସେମାନେ ଟେଲିଫୋନ୍ ମାଧ୍ୟମରେ ମଧ୍ୟ ସିଧାସଳଖ ଯୋଗ ଦେବେ, ସେଠାରେ ଆଜି ରାତି ଅଛି। ମୁଁ ଭାବୁଛି ଯେ ସେମାନଙ୍କ ମଧ୍ୟରୁ କେତେ ତଳେ ଆରାଧନାଳୟରେ ଅଛନ୍ତି, ଏବଂ ଆସନ୍ତାକାଲି ସକାଳେ ସେବାଗୁଡ଼ିକ ଆରାଧନାଳୟରେ ହୋଇପାରିବ ନାହିଁ, କାରଣ ସେଇ ଆସନ୍ତାକାଲି ଅପରାହ୍ନରେ ଥିବା ଏକ ବିବାହ ନିମନ୍ତେ ଗୀର୍ଜାଘରକୁ ସଜାଇବା ହେତୁ ସେଠାରେ ଜଣେ ଫୁଲ ସାଜସଜ୍ଜାକାରୀ ରହିବେ, ଏବଂ ସେମାନେ ସକାଳର ସେହି ସେବାଗୁଡ଼ିକୁ ଭାଇ ରଡେଲଙ୍କ ମଣ୍ଡଳୀକୁ ସ୍ଥାନାନ୍ତରିତ କରିଛନ୍ତି, ଯିଏକି ଆମର ଜଣେ ସହଯୋଗୀ ଅଟନ୍ତି, ଏବଂ ସେହି ମଣ୍ଡଳୀଟି ଏଠାରେ ଉପରେ ସେହି ରାଜପଥ 62ରେ ଅଛି। କ'ଣ ଏହା ଘୋଷଣା କରାଯାଇଅଛି? ଏହା ଘୋଷଣା କରାଯାଇଅଛି, ଏବଂ ଯଦି ଏହା ସେଠାରେ ଉପରେ ଅତ୍ୟଧିକ ଭିଡ଼ ହୁଏ, ତାହେଲେ ଆମେ ଅବଶିଷ୍ଟ ଲୋକମାନଙ୍କୁ ନେଇ ଅନ୍ୟ ଜଣେ ସେବକ ତଳେ କ୍ଲାସ ଭିଲେରେ ଥିବା ଭାଇ ଜୁନିୟର ଜ୍ୟାକ୍ସନ୍ଙ୍କ ନିକଟକୁ ପଠାଇଦେବା। ଭାଇ ରଡେଲଙ୍କ ପାଖରେ ଆମର ରଖିବାର କାରଣ ହେଲା ଯେ ଏହା ଏଠାରେ ନିକଟରେ ଅଛି ଏବଂ ଆମେ କରିପାରିବା, ଏବଂ ଆମେ ଭାବିଲୁ ଯେ ଆପଣ ଏହାକୁ ସହଜରେ ପାଇପାରିବେ, ଏବଂ ତାପରେ ଆମେ ଏହାକୁ ଯେକୌଣସି ଉପାୟରେ ବି ଯତ୍ନ ନେବା, ଏବଂ ଏଥିରେ ସୁନିଶ୍ଚିତ ହେବେ ଯେ ଆସନ୍ତାକାଲି ଯେପରି ସେ ସମସ୍ତ ବାପ୍ତିସ୍ମ ଗୁଡ଼ାକ ହୋଇଯାଏ। ଏବଂ ମୁଁ ଆଶା କରେ ଯେ ଆସନ୍ତାକାଲି ବାପ୍ତିସ୍ମ ପାଇଁ ସେମାନଙ୍କ ସହିତ ଆଉ 100 କିମ୍ବା 200 ଜଣ ଯୋଗ ହେବେ। ଏବଂ ତେବେ ଆସନ୍ତାକାଲି ରାତ୍ରି ମୁଁ ଏହା କଦାପି ଘୋଷଣା କରିବାକୁ ପସନ୍ଦ କରେ ନାହିଁ ଯେ ଆପଣଙ୍କୁ ସମୟ ପୂର୍ବରୁ କିଛି କୁହେ, ମାତ୍ର ଗୋଟିଏ ରାତି ସେବାରେ କିମ୍ବା ଗୋଟିଏ ଦିନ ମୁଁ ଏହି ବିଷୟ ଉପରେ କହିବାକୁ ଚାହେଁ, ଏହି ମଲ୍କିସେଦକ କିଏ। କାରଣ ଏହା ଏପରି ଏକ ବିଷୟ ଅଟେ ଯାହାକି ମୁଁ ଭାବେ ଯେ ଆମେ ସେ ସମୟରେ ରହୁଅଛୁ ଯେତେବେଳେ ଏହି ପ୍ରକାଶନଗୁଡ଼ିକ ଯାହା ବିଷୟରେ ଯୁଗ ଯୁଗ ଧରି ଏହି ପ୍ରଶ୍ନ ଉଠି ଆସିଅଛି ଯେ ଏହି ବ୍ୟକ୍ତି ଜଣକ କିଏ, ଏବଂ ମୁଁ ବିଶ୍ୱାସ କରେ ଯେ ପରମେଶ୍ୱରଙ୍କ ଠାରେ ଉତ୍ତର ଅଛି ଯେ ସେ କିଏ ଥିଲେ। କେତେକ କହିଲେ ଏକ ପୁରୋହିତ ସେବା କାର୍ଯ୍ୟ, କେତେକ କହିଲେ ଜଣେ ରାଜା, କେତେକ ମାତ୍ର ସେଠାରେ ରହିବାକୁ ଅଛି। ଯେପର୍ଯ୍ୟନ୍ତ ସେଠାରେ ଏକ ପ୍ରଶ୍ନ ଅଛି, ସେହି ପ୍ରଶ୍ନର ସେଠାରେ ଏକ ଉତ୍ତର ରହିବା ଆବଶ୍ୟକ, ଯାହାକି ଠିକ୍ ଥାଏ। ପ୍ରଥମେ ଏକ ଉତ୍ତର ନ ଥାଇ ଗୋଟିଏ ପ୍ରଶ୍ନ ହୋଇପାରିବ ନାହିଁ। ତେବେ ଆମେମାନେ ଭରସା କରୁଅଛୁ ଯେ ପରମେଶ୍ୱର ଆଜି ରାତ୍ରି ତାଙ୍କ ବାକ୍ୟରୁ ଆମମାନଙ୍କୁ ଏକ ଆଶୀର୍ବାଦ ଦେବେ, ଯେତେବେଳେ କି ଆମେ ଏହାକୁ ପାଠ କରୁ। ଏବଂ ଆପଣମାନଙ୍କର ରହିଅଛି ବିଲି ମୋତେ ଆପଣମାନଙ୍କୁ ଏହା କହିବାକୁ କହିଲେ ଯେ ଆପଣମାନଙ୍କର ଏଠାରେ ଥିବା ଲୋକମାନଙ୍କ ସହିତ ନିଶ୍ଚିତ ଭଲ ସହଯୋଗ ରହିଛି, ଯେଉଁମାନେ କି ପାର୍କିଂ ବ୍ୟବସ୍ଥାରେ ଅଛନ୍ତି, ପୋଲିସ ଏବଂ ସବୁକିଛିରେ ଅଛନ୍ତି। ଏହାକୁ ବଜାୟ ରଖନ୍ତୁ, ତାହା ବହୁତ ବହୁତ ଭଲ ଅଟେ। ଆମେ ସେ ସମୟକୁ ଦେଖିବାର ଆଶା କରୁଅଛୁ, ବୋଧହୁଏ ନିକଟ ଭବିଷ୍ୟତରେ, ଯେତେବେଳେ କି ହୋଇପାରେ ଯେ ଆମେ ତମ୍ବୁକୁ ଏଠାରେ ସହରକୁ ଆଣିପାରିବା ଏବଂ ଏହାକୁ ବଲ୍ ପାର୍କ ପଡ଼ିଆରେ ଲଗାଇପାରିବା, ଯେଉଁଠାରେ ଆମେ କିଛି ଅଧିକ ଲମ୍ବା ସମୟ ପାଇଁ ରହିପାରିବା, ବୋଧହୁଏ 3 କିମ୍ବା 4 ସପ୍ତାହର ଉଦ୍ଦୀପନା ନିମନ୍ତେ କ୍ରମାଗତ ଭାବରେ ରହିପାରିବା। ଏବଂ ଏଠାରେ ଆମେ କେବଳ ଅଳ୍ପ ସମୟ ପାଇଁ ହିଁ କଦାଚିତ ପରସ୍ପରକୁ ଜାଣୁଅଛୁ, ଆଉ ତାପରେ ଆମକୁ ଶୁଭବିଦାୟ କହିବାକୁ ପଡ଼ିଥାଏ ଏବଂ ଆମେ ପୁଣି ଫେରିଯାଉ। ମାତ୍ର ମୁଁ ଆସି ଏକ ବିସ୍ତୃତ ଯାତ୍ରାର ରହଣୀରେ ରହିବାକୁ ଚାହିଁବି, ଏପରି ଥରେ ଯେଉଁଠାରେ କି ଆପଣ ରହିପାରିବେ, ଯେପରିକି ଆମକୁ ଗୋଟିଏ କିମ୍ବା 2 ରାତିରେ ବନ୍ଦ କରିବାକୁ ପଡ଼େ ନାହିଁ, ମାତ୍ର କେବଳ ଦିନ ଓ ରାତି ରହିଥିବି ଓ ଶିକ୍ଷା ଦେଉଥିବି, ଏପରି ଚାଲିଥିବ। ବୋଧହୁଏ କେହି ଜଣେ ଘରକୁ ଯାଇ କୁକୁଡ଼ାମାନଙ୍କୁ ଖାଇବାକୁ ଦେବେ, ଗାଈମାନଙ୍କୁ କ୍ଷୀର ଦୁହିଁବେ ଏବଂ ପରବର୍ତ୍ତୀ ସପ୍ତାହରେ ଫେରି ଆସି ସେବାକୁ ଜାରି ରଖିବେ। ମୁଁ ତା ଭଲ ପାଏ, ଏଣୁ ପ୍ରଭୁ ଆପଣଙ୍କ ସହିତ ରୁହନ୍ତୁ। ତେବେ ମୁଁ ଯିବା ପୂର୍ବରୁ ବୋଧହୁଏ ରବିବାର ସକାଳ କିମ୍ବା ରବିବାର ରାତି କିମ୍ବା କୌଣସି ସମୟରେ ଏହି ସେବାଗୁଡ଼ିକ ମଧ୍ୟରୁ ଗୋଟିକରେ ମୁଁ ଜାଣେ ଯେ ଆପଣମାନେ ସମସ୍ତେ ବିବାହ ଏବଂ ଛାଡ଼ପତ୍ର ବିଷୟକ ସତ୍ୟ ଉପରେ ସେ ବାର୍ତ୍ତା ଶୁଣିବାକୁ ଅପେକ୍ଷା କରୁଛନ୍ତି, ଯାହାକି ଏହି ଦିନର ବଡ଼ ସମସ୍ୟାଗୁଡ଼ିକ ମଧ୍ୟରୁ ଅନ୍ୟତମ ଅଟେ। ଏବଂ ଯେତିକି ସୁନିଶ୍ଚିତ ଭାବରେ ମୁଁ ଏଠାରେ ଛିଡ଼ା ହୋଇଅଛି, ମୁଁ ବିଶ୍ୱାସ କରେ ଯେ ସଠିକ୍ ଉତ୍ତର ପରମେଶ୍ୱରଙ୍କ ବାକ୍ୟରେ ଅଛି, ଆଉ ବିଶ୍ୱାସ କରେ ଯେ ତାହା ହିଁ ଅଟେ ଯାହା ପାଇଁ ମୁଁ ଆସିବାକୁ ପ୍ରତିଜ୍ଞା କରିଥିଲି। ଏବଂ ମୁଁ ଭାବୁଛି, ଜାଣିଶୁଣି ଯେତେଦୂର ମୁଁ ଜାଣେ, ଇଷ୍ଟର ରବିବାର ଦିନ ଜେଫରସନ୍ ବିଲେରେ ମୁଁ ଆଉ ଏକ ସେବା କରିବାକୁ ଚାହେଁ, ଏବଂ ଆମେ କରିବା ସୂର୍ଯ୍ୟୋଦୟ ସେବା ପାଇଁ ଏବଂ ତାପରେ ଇଷ୍ଟର ରବିବାର ପାଇଁ। ତେଣୁ ଆମେ ଏହାକୁ ଆଗରୁ ଘୋଷଣା କରିବା ଏବଂ ଯଦି ସମ୍ଭବ ହେଲେ ବୋଧହୁଏ ପ୍ରେକ୍ଷାଳୟ ପାଇବାକୁ ଚେଷ୍ଟା କରିବା, କିମ୍ବା ଅନ୍ୟତ୍ର କୌଣସିଠାରେ ରବିବାର ପାଇଁ, ବୋଧହୁଏ ଆସନ୍ତା ଶନିବାର ଏବଂ ରବିବାର ପାଇଁ କରିବା। ମୋତେ ଉଡ଼ାଜାହାଜରେ ଯାଇକି ଫେରି ଆସିବାକୁ ଅଛି, କାରଣ ଏହା ସମୟ ପାଖେଇ ଆସିଲାଣି। ମୋତେ ପ୍ରଥମେ ମୋ ପାଖରେ ରହିଥିବା ମୋର କାର୍ଯ୍ୟସୂଚୀ ସହିତ ଏବଂ କାଲିଫର୍ଣ୍ଣିଆରେ ଥିବା ମୋର ଏକ ଯାତ୍ରାକ୍ରମ ସହିତ ଦେଖିବାକୁ ଅଛି, ଏବଂ ତେବେ ତାହାପରେ ତତ୍କ୍ଷଣାତ୍ ମୋତେ ଆଫ୍ରିକା ଭିତରକୁ ଯିବାକୁ ଅଛି। ତେଣୁ ଯୋଗାଯୋଗରେ ଥାନ୍ତୁ ଏବଂ ଆମ ପାଇଁ ପ୍ରାର୍ଥନା କରନ୍ତୁ। ତେବେ ଆଜି ରାତ୍ରି ମୁଁ ଆପଣମାନଙ୍କର ଧ୍ୟାନକୁ ପରମେଶ୍ୱରଙ୍କ ବାକ୍ୟରେ ଥିବା ଏକ ଅଂଶ ପ୍ରତି ନେବାକୁ ଚାହୁଁଛି, ଯାହାକି ସାଧୁ ଲୋକଙ୍କର 4ର୍ଥ ପର୍ବରେ ମିଳେ। ତାର 4ର୍ଥ ପର୍ବ ଏବଂ 16 ପଦ ଏ ଆରମ୍ଭ ହୁଏ, ଯୀଶୁ କହୁଛନ୍ତି, ଆଜି ଏହି ବାକ୍ୟ ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ ସଫଳ ହେଲା। ତେବେ ଆମେ ଏଥିରୁ ଏକ ନିଷ୍କର୍ଷ ଗ୍ରହଣ କରିବାକୁ ଚାହୁଁ ଯେ ପରମେଶ୍ୱରଙ୍କ ବାକ୍ୟ କେତେ ଗତିଶୀଳ ଅଟେ। ତେବେ ଆମେ ସମସ୍ତେ ଯାନ୍ତ୍ରିକ ବିଷୟରେ ଜାଣିପାରୁ, ମାତ୍ର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଗତି କି ଆବଶ୍ୟକ କରେ। ଆମେ ଜାଣିପାରୁ ଯେ ଗୋଟିଏ କଳଯାନର ଯାନ୍ତ୍ରିକୀ କ'ଣ ଅଟେ, ମାତ୍ର ତାପରେ ଚକଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଏବଂ ଚଳପ୍ରଚଳ କରିବା ପାଇଁ ଏହା ଗତି କି ଆବଶ୍ୟକ କରେ। ତେବେ ଯୀଶୁ ନାଜରେତକୁ ଫେରି ଆସିଥିଲେ, ଯେଉଁଠାରେ ସେ ପ୍ରତିପାଳିତ ହୋଇଥିଲେ। ତେବେ ଏଠାରେ ତଳେ ଶାସ୍ତ୍ରଗୁଡ଼ିକରେ ଆମେ ପାଉ ଯେ ସେମାନେ କହିଲେ, ଆମେ ଶୁଣିଛୁ ଯେ ତୁମେ କଫରନାଉମରେ ଅମୁକ ଅମୁକ କରିଛ, ତେବେ ଆସୁ ତୁମକୁ ତାହା ସବୁ ଏଠାରେ ତୁମର ନିଜ ଦେଶରେ କରୁଥିବାର ଦେଖିବା। ଯୀଶୁ କହିଲେ, ଜଣେ ଭାଓବାଦୀ ନିଜ ପୈତୃକ ନଗର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ, ଏବଂ ଅବଶ୍ୟ ସେଇଠାରେ ହିଁ ଅଟେ ଯେଉଁଠାରେ ଆପଣ ପ୍ରତିପାଳିତ ହୋଇଥାନ୍ତି ଏବଂ ଯେଉଁଠାରେ ଲୋକମାନେ ଆପଣଙ୍କୁ ଜାଣନ୍ତି। ଆଉ ଆରମ୍ଭରୁ ହିଁ ସେଇଠାରେ ତାହାଙ୍କର ଏକ ଖରାପ ନାମ ଥିଲା, ଯେ ସେ ତାହାଙ୍କର ପାର୍ଥିବ ପିତା ବିନା ହିଁ ଜନ୍ମ ହୋଇଥିଲେ। ସେମାନେ ତାହାଙ୍କୁ ଏକ ଅବୈଧ ସନ୍ତାନ ବୋଲି ଡାକିଥିଲେ, ଯାହାକି ବୈଧାନିକ ଦୃଷ୍ଟିରୁ ମରିୟମ ପ୍ରକୃତରେ ଯୋସେଫଙ୍କୁ ବିବାହ କରିବା ପୂର୍ବରୁ ହିଁ ଗର୍ଭବତୀ ହୋଇଥିଲେ। ମାତ୍ର ତାହା ସେହିପରି ନୁହେଁ, ଆମେ ଜାଣୁ ଯେ ଏହା ସେହିପରି ନୁହେଁ। ଏବଂ ଏହି ଶାସ୍ତ୍ର ଉପରେ ଯେଉଁ କାରଣରୁ ଏହା ଉପରେ ମୋର ଆଖି ପଡ଼ିଲା, ତାହା ଏପରି କିଛି ବିଷୟ ଥିଲା ଯାହା କିଛି ଦିନ ପୂର୍ବରୁ ଫିନିକ୍ସ ଆରିଜୋନାରେ ଘଟିଥିଲା। ଏହା ସେହି ସେବାର ଶେଷ ଦିନ ଥିଲା। ପୂର୍ଣ୍ଣ ସୁସମାଚାର ବ୍ୟବସାୟ ପୁରୁଷଙ୍କ ଆନ୍ତର୍ଜାତୀୟ ସମ୍ମିଳନୀରେ ଯେଉଁଥିରେ ମୋତେ କହିବାକୁ ଥିଲା ଏବଂ ଏହି ସମ୍ମିଳନୀରେ ଆମ ସହିତ ଜଣେ ପରିଦର୍ଶକ ଥିଲେ ଯିଏକି ଜଣେ କ୍ୟାଥୋଲିକ ବିଶପ୍ ଥିଲେ। ଚାଇଲ୍ଡିଆନ୍ ରାଇଟ୍ସ ଅଫ୍ ଦି ଆପୋଷ୍ଟୋଲିକ କ୍ୟାଥୋଲିକ ଚର୍ଚ୍ଚ ମୋଷ୍ଟ ରେଭରେଣ୍ଡ ଜନ୍ ଏସ୍ ଷ୍ଟାନଲି ଓଏସ୍ଡି। ସେ କ୍ୟାଥୋଲିକ ମଣ୍ଡଳୀର ମହାନଗରର ଯୁକ୍ତରାଷ୍ଟ୍ରର ଆର୍କ ବିଶପ୍ ଅଟନ୍ତି। ଏହା ତାଙ୍କର କାର୍ଡ ଏବଂ ତାଙ୍କର ଠିକଣା ଅଟେ ଏବଂ ସେ ଖ୍ରୀଷ୍ଟିଆନ ବିଜନେସମ୍ୟାନଙ୍କ ସହ ଜଣେ ପରିଦର୍ଶକ ଥିଲେ ଏବଂ ମୁଁ ତାଙ୍କୁ ଦିନେ ପୂର୍ବରୁ ସେଠାରେ ଦେଖିଥିଲି ଏବଂ ଯେତେବେଳେ ମୁଁ ଶନିବାର ରାତ୍ରିରେ କହୁଥିଲି ମୁଁ ବିଶ୍ୱାସ କରେ ଯେ ଏହା ତାହା ଥିଲା କିମ୍ବା ଶନିବାର ସକାଳ ଜଳଖିଆରେ ଏବଂ ମୁଁ ଯେତେବେଳେ ମୁଁ କହୁଥିଲି ସେ ମୋତେ ଅନାଇ ରହିଥିଲେ। ମୁଁ ଭାବିଲି ସେ ବ୍ୟକ୍ତି ଜଣକ ନିଶ୍ଚିତ ଭାବରେ ମୁଁ ଯାହା କହୁଅଛି ସେ ସବୁଥିରେ ଅସହମତ ଅଟନ୍ତି ଏବଂ ଆପଣ ଜାଣନ୍ତି ଆପଣ ପାରନ୍ତି ଆପଣ କେବଳ ତାଙ୍କୁ ଦେଖିପାରନ୍ତି ସେ ନିଜର ମୁଣ୍ଡକୁ ଉପର ଓ ତଳକୁ କରୁଥାନ୍ତି ମାତ୍ର ମୁଁ ଜାଣିନଥିଲି ଯେ ତାଙ୍କ ପକ୍ଷରେ ପ୍ରକୃତରେ କ'ଣ କାମ କରୁଥିଲା। ତେଣୁ ରବିବାର ଅପରାହ୍ନରେ ଯେତେବେଳେ ମୁଁ କହିବା ପାଇଁ ଛିଡ଼ା ହେଲି ମୁଁ ଜନ୍ମ ଯନ୍ତ୍ରଣା ଉପରେ ମୋର ପାଠକୁ ନେବାକୁ ଯାଉଥିଲି ଯେଉଁଠାରେ ଯୀଶୁ କହିଥିଲେ ଯେ ଜଣେ ପ୍ରସବକାଳୀନ ସ୍ତ୍ରୀ ଯେପରି ବେଦନାଗ୍ରସ୍ତ ସେ ଜନ୍ମ ଯନ୍ତ୍ରଣାରେ ବେଦନାଗ୍ରସ୍ତ ଅଟେ। ଆଉ ତେଣୁକରି ମୁଁ ସେଠାରେ କହିବାକୁ ଯାଉଥିଲି ଯଥା ଜନ୍ମ ଯନ୍ତ୍ରଣା ସେହି ବିଷୟକୁ ନେଇ କହିବାକୁ ଯାଉଥିଲି ଯେ ଜଗତ ବର୍ତ୍ତମାନ ଜନ୍ମ ଯନ୍ତ୍ରଣାରେ ଗ୍ରସ୍ତ ଅଟେ। ପୁରାତନ ବିଷୟକୁ ଚାଲିଯିବାକୁ ହେବ ଯେପରିକି ନୂତନ ଜନ୍ମ ହୋଇପାରେ ଯେପରିକି ଏକ ବୀଜକୁ କ୍ଷୟ ପାଇବାକୁ ହୁଏ ନୂତନ ଜୀବନକୁ ଦେବା ନିମନ୍ତେ ଏବଂ କିପରି ସେହି ଯନ୍ତ୍ରଣା ଜନ୍ମ ଯନ୍ତ୍ରଣା ଜଗତକୁ ଆଘାତ କଲା। ପ୍ରଥମ ବିଶ୍ୱଯୁଦ୍ଧରେ ତାହାର ଏକ ଭୟଙ୍କର ଯନ୍ତ୍ରଣା ହୋଇଥିଲା କାରଣ ସେମାନଙ୍କ ପାଖରେ ବିଷାକ୍ତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ବିଷୟ ସବୁ ରହିଥିଲା ଯାହାକି ବିଶ୍ୱକୁ ପ୍ରାୟ ନଷ୍ଟ କରିଦେଇପାରିଥାନ୍ତା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାହାର ଆଉ ଏକ ଆଘାତ ହେଲା ଅଧିକ ଯନ୍ତ୍ରଣା ଅନୁଭବ କଲା। ସେମାନଙ୍କ ପାଖରେ ଅତ୍ୟଧିକ ଭୟଙ୍କର ବିଷୟମାନ ରହିଥିଲା ଏବଂ ଏକ ପରମାଣୁ ବୋମା ମଧ୍ୟ ରହିଥିଲା। ସେ ଆଉ ଏକ ଜନ୍ମ ଯନ୍ତ୍ରଣା ସହ୍ୟ କରିପାରେ ନାହିଁ। ଆଜି ଏହି କ୍ଷେପଣାସ୍ତ୍ର ଏବଂ ବିଷୟଗୁଡ଼ିକ ସହିତ ଆଉ ଏକ ଯୁଦ୍ଧ ତାହାକୁ ଶୂନ୍ୟ ମଣ୍ଡଳୀକୁ ନିକ୍ଷିପ୍ତ କରିଦେବ କାରଣ ସେ ବର୍ତ୍ତମାନ ପ୍ରସବ କରିବ ଆଉ ସେଠାରେ ଏକ ନୂତନ ପୃଥିବୀ ହେବ। ବାଇବେଲ କୁହେ ଯେ ସେଠାରେ ହେବ। ପ୍ରତ୍ୟେକ ଭବିଷ୍ୟବକ୍ତାଙ୍କ ବାର୍ତ୍ତାର ଅଧୀନରେ ଇସ୍ରାଏଲର ଏକ ଜନ୍ମ ଯନ୍ତ୍ରଣା ହୋଇଥିଲା। ଏହାର କାରଣ ହେଲା ଯେ ଧର୍ମଶାସ୍ତ୍ରୀ ଏବଂ ପୁରୋହିତମାନେ ମଣ୍ଡଳୀକୁ ସର୍ବପ୍ରକାରେ ଏକ ସଂଗଠନ ଆକାରରେ ରଖିଲା ଉତ୍ତାରେ ଏହି ଭବିଷ୍ୟତବକ୍ତାମାନେ ଦୃଶ୍ୟକୁ ଆସୁଥିଲେ ଏବଂ ଯେତେବେଳେ ସେହି ଭବିଷ୍ୟତବକ୍ତାମାନେ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ସହିତ ଦୃଶ୍ୟକୁ ଆସୁଥିଲେ ସେମାନେ ମଣ୍ଡଳୀଗୁଡ଼ିକୁ ଦୋହଲାଇ ଦେଉଥିଲେ ଏବଂ ତାହାର ଏକ ଜନ୍ମ ଯନ୍ତ୍ରଣା ହେଉଥିଲା। ଅବଶେଷରେ ତାହାର ଏପରି ଅତ୍ୟଧିକ ଜନ୍ମ ଯନ୍ତ୍ରଣା ହେଲା ଯେ ସେ ସୁସମାଚାରର ଏକ ପୁତ୍ରକୁ ପ୍ରସବ କଲା ଯାହାକି ସେହି ବାକ୍ୟ ସ୍ୱୟଂ ଶରୀର ରୂପ ଧାରଣ କରିଥିଲା। ଠିକ ସେହି ପ୍ରକାରେ ମଣ୍ଡଳୀ ଆଜି ପ୍ରକୃତରେ ଜନ୍ମ ଯନ୍ତ୍ରଣା ଅନୁଭବ କରୁଅଛି ପୁଣି ଥରେ ପୁତ୍ରର ଜନ୍ମ ହେବା ନିମନ୍ତେ ପରମେଶ୍ୱରଙ୍କ ପୁତ୍ରଙ୍କ ପୁନର୍ବାର ଆଗମନ ନିମନ୍ତେ। ଆମର ସମସ୍ତ ଈଶ୍ୱର ତତ୍ତ୍ୱବିତ୍ ଆମର ସମସ୍ତ ବ୍ୟବସ୍ଥା ଆମର ସମସ୍ତ ନାମଧାରୀ ସଂସ୍ଥା ଠିକ ଆମ ଅଧୀନରେ ହିଁ କ୍ଷୟ ପାଇଛନ୍ତି ତେଣୁ ଆମେ ଜନ୍ମ ଯନ୍ତ୍ରଣାରେ ଅଛୁ ଏବଂ ପରମେଶ୍ୱରଙ୍କ ଠାରୁ ଆସିଥିବା ଏକ ବାର୍ତ୍ତା ସର୍ବଦା ମଣ୍ଡଳୀକୁ ଏକ ଅଧିକ ବେଦନାରେ ଗ୍ରସ୍ତ କରିଥାଏ। ମାତ୍ର କିଛି ସମୟ ପରେ ସେ ଏକ କନ୍ୟାକୁ ପ୍ରସବ କରିବାକୁ ଯାଉଅଛି ତାହା ଯୀଶୁଖ୍ରୀଷ୍ଟଙ୍କୁ ତାହାଙ୍କର କନ୍ୟା ନିକଟକୁ ନେଇ ଆସିବ ଏବଂ ତାପରେ ଏହା ଭାବି ଯେ ଏହି ଲୋକଟି ମୋ ସହିତ ଏତେ ଅଧିକ ଭାବେ ଅସହମତ ଅଟେ ଯେତେବେଳେ ମୁଁ ଏହି ବାର୍ତ୍ତା କହିବାକୁ ଉଠିଥାଏ ପୃଷ୍ଠା ଖୋଜିବା ପାଇଁ ମୁଁ ମୋ ବାଇବଲକୁ ଓଲଟାଏ। ଖ୍ରୀଷ୍ଟମାସ ପାଇଁ ମୋ ପତ୍ନୀ ମୋତେ ଏକ ନୂତନ ବାଇବଲ ଦେଇଥିଲେ। ମୋର ପୁରୁଣା ବାଇବଲଟି ପ୍ରାୟ 15 ବର୍ଷ ପୁରୁଣା ଅଟେ ଏବଂ ଜିନିଷଟି ହେଲା ଯେ ତାହା ଖଣ୍ଡ ଖଣ୍ଡ ହୋଇଯାଇଥିଲା। ସେ ପୃଷ୍ଠାଗୁଡ଼ିକ ପ୍ରତ୍ୟେକ ଥର ଯେତେବେଳେ ଏହାକୁ ଖୋଲା ହୁଏ ସେଥିରୁ ଉଡ଼ିଯାଇଥାଏ ଆଉ ମାତ୍ର ମୁଁ ଜାଣିଥିଲି ଯେ ପ୍ରତ୍ୟେକ ଶାସ୍ତ୍ରାଂଶ କେଉଁଠାରେ ଖୋଜାଯିବ ଏଣୁ ମୁଁ ସେହି ବାଇବଲରେ ଅତି ନିକଟରୁ ଅଧ୍ୟୟନ କରିଥିଲି ଆଉ ମାତ୍ର ଏହି ନୂତନଟିକୁ ଉଠାଇଲି କାରଣ ମଣ୍ଡଳୀକୁ ନେଇଯିବା ପାଇଁ ଏହି ଅନ୍ୟଟି ଏତେ ଚିରାଚରିତ ଦେଖାଯାଉଥିଲା। ଏବଂ ଯେତେବେଳେ ମୁଁ ସାଧୁ ଜୋହନଙ୍କ ପୁସ୍ତକଟିକୁ ଓଲଟାଇବା ଆରମ୍ଭ କଲି ଯେଉଁଠାରେ ସେ ଶାସ୍ତ୍ରାଂଶ ମିଳେ ମୁଁ 16 ପର୍ବ ପାଠ କରିବାକୁ ଆରମ୍ଭ କଲି ଏବଂ ମୁଁ ଖୋଜୁଥିବା ପଦଟି ସେଠାରେ ନଥିଲା ଏଣୁ ମୁଁ ଭାବିଲି ବିଚିତ୍ର ମୁଁ ପୁଣି ଥରେ ଓଲଟାଇଲି ତଥାପି ଏହା ସେଠାରେ ନଥିଲା। ଏବଂ ଲୁଇସିଆନା ସେର୍ଭୋପୋର୍ଟରୁ ମୋର ଅନ୍ତରଙ୍ଗ ବନ୍ଧୁ ଭାଇ ଜ୍ୟାକ୍ ମୁର୍ ସେ ସେଠାରେ ବସିଥିଲେ। ମୁଁ କହିଲି, ଭାଇ ଜ୍ୟାକ୍, କଣ ତା ସାଧୁ ଯୌନ ଷୋହଳରେ ମିଳେ ନାହିଁ କି? ସେ କହିଲେ ହଁ। ଏବଂ ମଞ୍ଚ ଉପରେ ବସିଥିବା ପ୍ରାୟ 100 ଧର୍ମଗୁରୁମାନଙ୍କ ମଧ୍ୟରୁ ଏହି କ୍ୟାଥୋଲିକ ପୁରୋହିତ ଜଣକ ନିଜ ଆସନରୁ ଉଠିଲେ। ତାଙ୍କର ସମସ୍ତ ଯାଜକତ୍ୱ ପୋଷାକ ଏବଂ ଲମ୍ବା ଚୋଗାବସ୍ତ୍ର ପୁଣି କୁଶଗୁଡ଼ିକ ଇତ୍ୟାଦି ସହିତରେ ମୋ ପାଖକୁ ଚାଲିକରି ଆସିଲେ ଏବଂ ଠିକ୍ ମୋ ପାଖକୁ ପହଞ୍ଚିଲେ। ଏବଂ ସେ କହିଲେ, ହେ ପୁଅ, ସ୍ଥିର ରୁହ, ପରମେଶ୍ୱର କିଛି ଗୋଟାଏ କରିବାକୁ ସ୍ଥିର କରୁଛନ୍ତି। ମୁଁ ଭାବିଲି ଜଣେ କ୍ୟାଥୋଲିକ ବିଶପ୍ ମତେ ତାହା କହୁଛନ୍ତି। ସେ କହିଲେ, ଏହାକୁ ମୋ ପୁସ୍ତକରୁ ପାଠ କର। ଏବଂ ମୁଁ ତାଙ୍କ ପୁସ୍ତକରୁ ସେ ଶାସ୍ତ୍ରାଂଶକୁ ପାଠ କଲି ଓ ମୋର ମୂଳ ପାଠକୁ ନେଲି ଓ ଆଗକୁ ବଢି ଚାଲିଲି, ମୋର ଉପଦେଶକୁ ପ୍ରଚାର କଲି। ଏହାପରେ ଯେତେବେଳେ ମୁଁ ସାରିଲି, ମୁଁ ଗଲାପରେ ସେ ଉଠିଲେ ଏବଂ କହିଲେ, ଗୋଟିଏ ଜିନିଷ ଘଟିବାକୁ ହିଁ ଅଛି। ଏହାପରେ ମଣ୍ଡଳୀକୁ ସେ ବିଶୃଙ୍ଖଳାରୁ ଯେଉଁଥିରେ ସେ ଅଛି ବାହାରି ଯିବାକୁ ଅଛି କି ଅବା ମଣ୍ଡଳୀ ଭିତରେ ରହିଥିବା ବିଶୃଙ୍ଖଳାରୁ ଆମମାନଙ୍କୁ ବାହାରି ଯିବାକୁ ଅଛି, ତେଣୁ ଗୋଟିଏ ବା ଅନ୍ୟଟି। ଆଉ ସେହି ସନ୍ଧ୍ୟାରେ ମୁଁ ଟ୍ୟୁସନକୁ ଫେରିବାର ମୋର ବାଟରେ ଥିଲି। ପିଲାମାନେ ଏକ ସ୍ୟାଣ୍ଡୱିଚ୍ ପାଇଁ କାନ୍ଦୁଥିଲେ ଏବଂ ମୁଁ ଏକ ଛୋଟ ଛକରେ ଏକ ସ୍ୟାଣ୍ଡୱିଚ୍ ନେବା ପାଇଁ ଅଟକି ଗଲି ଏବଂ ମୋ ସ୍ତ୍ରୀ କହିଲେ, ବିଲ୍, ମୁଁ ମୋ ଜୀବନ ସାରା ତୁମକୁ ସେଠାରେ ଛିଡ଼ା ହୋଇ ସେହି ବାଇବଲରେ ଏପରି ଭାବରେ ଥଙ୍ଗଉଥିବାର ଦେଖିବାରେ ଏତେ ଅଧୀର କେବେ ବି ହୋଇନଥିଲି। କହିଲେ, କଣ ଏହା ତୁମକୁ ଅଧୀର କଲା ନାହିଁ କି? ମୁଁ କହିଲି, ନା। ମୁଁ କହିଲି, ମୁଁ ଜାଣିଥିଲି ଯେ ଏହା ସେଠାରେ କେଉଁଠାରେ ଅଛି। ସେମାନଙ୍କର ସେଥିରେ କେବଳ ସେ ପୃଷ୍ଠାଟି ହିଁ ନଥିଲା, ଏହା ଭୁଲ ଛପା ହୋଇଥିଲା। ଏଥିରେ ସେ କହିଲେ, ଭାବିବାକୁ ଗଲେ ଯେହେତୁ ମୁଁ ତୁମକୁ ସେହି ବାଇବେଲ ଆଣିଦେଇଥିଲି, ଏପରି ଲାଗୁଥିଲା ଯେପରି ପ୍ରତ୍ୟେକଟି ଆଖି ଠିକ୍ ମୋ ଉପରେ ରହିଥିଲା। ଆଉ ମୁଁ କହିଲି, ତେବେ ତୁମେ କିଛି କରିପାରିନଥାନ୍ତ, ତାହା ତ ବାଇବଲରେ ଏକ ଭୁଲ ଛପା ହୋଇଥିଲା। ମୁଁ କହିଲି, ସେମାନେ ତ ସେ ପୃଷ୍ଠାକୁ ମାତ୍ର କଦାପି ରଖି ହିଁ ନଥିଲେ। ତେବେ ମୁଁ ଗଲି ଓ ପୁଣି ଥରେ ଏହାକୁ ଦେଖିଲି, ଠିକ୍ ଯେତିକି ଭଲ ଭାବରେ ଦେଖିପାରେ ସେପରି ଦେଖିଲି। ମାତ୍ର 16 ପର୍ବ ସମାପ୍ତ ହୁଏ ସେ ଅଂଶ, ଏହାର ଅଂଶ ତଳ ଭାଗରୁ ପ୍ରାୟ 3 ଇଞ୍ଚ ଉପରେ ଥିଲା। ଏହାର ଅନ୍ୟ ପାର୍ଶ୍ୱରେ 17 ପର୍ବରେ ସେ ସମାନ ବିଷୟ ରହିଥିଲା। ପୁଣି ଏକ ନୂତନ ବାଇବଲ ହୋଇଥିବାରୁ ସେ ଦୁଇଟି ଯାକ ପୃଷ୍ଠା ସମ୍ପୂର୍ଣ୍ଣ ରୂପେ ଏକତ୍ର ଲଟକି ଯାଇଥିଲା। ଆଉ ମୁଁ 16 ପର୍ବ ପରିବର୍ତ୍ତେ 17 ପର୍ବରୁ ପାଠ କରୁଥିଲି। ତେବେ ମୁଁ କହିଲି, ତା ସବୁ ଠିକ ଅଟେ, ଏହା କିଛି କାରଣ ପାଇଁ ହୋଇଅଛି। ଏବଂ ଯେତିକି ସ୍ପଷ୍ଟ ଭାବରେ ଆପଣ କୌଣସି ସ୍ୱର ଶୁଣିପାରନ୍ତି ସେତିକି ସ୍ପଷ୍ଟ ଏକ ସ୍ୱର ମୋ ପାଖକୁ ଆସିଲା ଏବଂ କହିଲା, ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ ସେହି ସ୍ଥାନକୁ ଗଲେ ଓ ଆପଣା ରୀତି ଅନୁସାରେ ସମାଜ ଗୃହରେ ପ୍ରବେଶ କଲେ ଏବଂ ଯାଜକ ତାଙ୍କୁ ପାଠ କରିବା ପାଇଁ ଶାସ୍ତ୍ର ଦେଲେ। ଆଉ ସେ ଯିଶାୟା 61 ପର୍ବ ପାଠ କଲେ। ଯେତେବେଳେ ସେ ସେହି ଶାସ୍ତ୍ର ପାଠ କରିସାରିଲେ ସେ ବସି ପଡ଼ିଲେ, ସେହି ପୁସ୍ତକ ବାଇବେଲକୁ ଯାଜକଙ୍କୁ ହସ୍ତାନ୍ତର କରି ଉପବେଶନ କଲେ ଆଉ ମଣ୍ଡଳୀରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା ଏବଂ ବହୁମୂଲ୍ୟ ବାକ୍ୟ ତାହାଙ୍କ ମୁଖରୁ ନିର୍ଗତ ହେଲା। ଆଉ ସେ କହିଲେ, ଆଜି ଏହି ଶାସ୍ତ୍ର ସଫଳ ହେଲା, ଆଜି ଏହି ଶାସ୍ତ୍ର ସଫଳ ହେଲା। ଶାସ୍ତ୍ର କେତେ ସଠିକ ଅଟେ, ଯଦି ଆପଣ ଏହାକୁ ଯିଶାୟା 61:1-2 ଲକ୍ଷ୍ୟ କରିବେ, ଯେଉଁଠାରୁ କି ଆମର ପ୍ରଭୁ ପାଠ କରିଥିଲେ ଯିଶାୟା 61:1-2। ମାତ୍ର ଯିଶାୟା 61 ଦ୍ୱିତୀୟ ପଦର ମଧ୍ୟଭାଗରେ ସେ ଅଟକି ଗଲେ, ଯେଉଁଠାରେ ଏହା କହୁଥିଲା, ସଦାପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠାନ କରନ୍ତି ଗ୍ରାହ୍ୟ ବର୍ଷ ପ୍ରଚାର କରିବାକୁ। ତାପରେ ସେ ଅଟକି ଗଲେ କାହିଁକି? ଅନ୍ୟ ଅଂଶଟି ନ୍ୟାୟ ବିଚାର ଆଣିବା ତାଙ୍କର ପ୍ରଥମ ଆଗମନ ପ୍ରତି ପ୍ରଯୁଜ୍ୟ ନଥିଲା, ବରଂ ତାହା ତ ତାହାଙ୍କର ଦ୍ୱିତୀୟ ଆଗମନ ପ୍ରତି ପ୍ରଯୁଜ୍ୟ ଥିଲା। ଦେଖନ୍ତୁ, ଏହା ସେଠାରେ ପ୍ରଯୁଜ୍ୟ ନଥିଲା, କିପରି ଶାସ୍ତ୍ର କେବେ ଭୁଲ କରେ ନାହିଁ, ସେମାନେ ସର୍ବଦା ସିଦ୍ଧ ଅଟନ୍ତି। ଠିକ୍ ଯେଉଁଠାରେ ଶାସ୍ତ୍ର ଅଟକି ଗଲା, ଯୀଶୁ ଅଟକି ଗଲେ, କାରଣ ଏହା ଅବିକଳ ଭାବେ ଠିକ୍ ତାହା ହିଁ ଥିଲା ଯାହାକି ତାହାଙ୍କର ଦିନରେ ତେବେ ସେହି ପ୍ରଥମ ଆଗମନରେ ସୁପ୍ରମାଣିତ ହେବାର ଥିଲା। ଦ୍ୱିତୀୟ ଆଗମନରେ ସେ ପୃଥିବୀ ଉପରେ ନ୍ୟାୟ ବିଚାର ଆଣିବେ, ମାତ୍ର ସେତେବେଳେ ନୁହେଁ, ତାହାଙ୍କୁ ଗ୍ରାହ୍ୟ ବର୍ଷ ପ୍ରଚାର କରିବାକୁ ଥିଲା। ମସିହଙ୍କୁ ଧ୍ୟାନ ଦିଅନ୍ତୁ, ଯିଏକି ନିଜକୁ ସେହି ଯୁଗ ନିମନ୍ତେ ପ୍ରତିଜ୍ଞାତ ବାକ୍ୟ ସହିତ ଚିହ୍ନିତ କରିବା ହେତୁ ମଞ୍ଚ ଉପରେ ଛିଡ଼ା ହୋଇଥିଲେ। କେଡ଼େ ଅଦ୍ଭୁତ ଯେ ମସିହ ମଣ୍ଡଳୀ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏବଂ ଏହି ମୂଲ୍ୟବାନ ବାକ୍ୟଗୁଡ଼ିକୁ ଦେଖନ୍ତୁ, ଯେତେବେଳେ ସେଠାରେ କୁହନ୍ତି ଗ୍ରାହ୍ୟ ବର୍ଷ ପ୍ରଚାର କରିବାକୁ। ଗ୍ରାହ୍ୟ ବର୍ଷ, ଯେପରି ଆମେ ସମସ୍ତେ ଜାଣୁ ବାଇବଲ ପାଠକ ଭାବରେ, ତାହା ହେଲା ଜୁବେଲ ବର୍ଷ, ଯେତେବେଳେ ସମସ୍ତ କ୍ରୀତଦାସ ଏବଂ ବନ୍ଦୀମାନେ ସେମାନଙ୍କୁ ଯେପରି କାରାଗାରକୁ ନିଆଯାଇଥିଲା ଏବଂ ଋଣ ପରିଶୋଧ କରିବାକୁ ଯାଇ ଏକ ପୁତ୍ର ଦେବାକୁ ପଡୁଥିଲା, କିମ୍ବା ଋଣ ପରିଶୋଧ କରିବାକୁ ଏକ ଝିଅକୁ ଦେବାକୁ ପଡୁଥିଲା ଓ ସେମାନେ ଦାସତ୍ୱରେ ଥିଲେ। ଏଥିରେ କିଛି ଯାଏ ଆସେ ନାହିଁ ଯେ ସେମାନେ କେତେ ଦିନ ଦାସତ୍ୱରେ ରହି ଆସିଥିଲେ କିମ୍ବା ସେମାନଙ୍କୁ କେତେ ଦିନ ସେଠାରେ ରହିବାର ଉଚିତ ଥିଲା। ଯେତେବେଳେ ସେହି ବର୍ଷ ଆସୁଥିଲା, ଜୁବେଲ ବର୍ଷ, ଯେତେବେଳେ ତୁରିବାଦ୍ୟ ହେଉଥିଲା, ତେବେ ପ୍ରତ୍ୟେକ ବ୍ୟକ୍ତି ଯିଏକି ମୁକ୍ତ ହେବା ପାଇଁ ଚାହୁଁଥିଲେ ସେ ମୁକ୍ତ ହୋଇ ଯାଇପାରୁଥିଲେ। ଆପଣ ମୁକ୍ତ ଥିଲେ, ଆପଣ କ୍ରୀତଦାସ ନଥିଲେ। ମାତ୍ର ଯଦି ଆପଣ ଜଣେ ଦାସ ହୋଇ ରହିବାକୁ ଇଚ୍ଛା କରୁଥିଲେ, ତେବେ ଆପଣଙ୍କୁ ମନ୍ଦିରକୁ ନିଆଯିବାକୁ ପଡୁଥିଲା। ମନ୍ଦିର ଖମ୍ବ ପାଖରେ ଛିଡ଼ା କରି ଏବଂ ସେମାନେ ଏକ ଡାମ୍ଫଣ ଦ୍ୱାରା ଆପଣଙ୍କ କାନରେ ଏକ ଛିଦ୍ର କରୁଥିଲେ, ଆଉ ତାପରେ ଆପଣଙ୍କୁ ଅବଶିଷ୍ଟ ଦିନ ସେହି ମୁନିବର ସେବା କରିବାକୁ ପଡୁଥିଲା। ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରର ଏହା କି ଏକ ସିଦ୍ଧ ଉଦାହରଣ ଅଟେ। ଯେତେବେଳେ ଏହା ପ୍ରଚାର କରାଯାଉଥିଲା ସେହି ଗ୍ରାହ୍ୟ ସମୟ ଏବଂ ଜୁବେଲ ସମୟ, ଯେକୌଣସି ବ୍ୟକ୍ତି ଏଥିରେ କିଛି ଯାଏ ଆସେ ନାହିଁ ଯେ ଆପଣ କିଏ ଅଟନ୍ତି, ଆପଣ କେଉଁ ରଙ୍ଗର, ଆପଣ କେଉଁ ନାମଧାରୀ ସଂସ୍ଥାର, ଆପଣ କେତେ ଅଧିକ ପାପରେ ପତିତ ହୋଇଛନ୍ତି, କିମ୍ବା ଆପଣଙ୍କ ସହିତ କଣ ଭୁଲ ଅଛି। ଯେତେବେଳେ ଆପଣ ସୁସମାଚାର ତୁଇ ଶବ୍ଦ ହେଉଥିବା ଶୁଣୁଥିଲେ, ଆପଣ ମୁକ୍ତ ହୋଇଯାଇପାରୁଥିଲେ, ଆପଣ ମୁକ୍ତ ଅଟନ୍ତି। ମାତ୍ର ଯଦି ଆପଣ ବାର୍ତ୍ତାକୁ ନିଜର ପିଠି କରିଦିଅନ୍ତି ଓ ଏହା ଶୁଣିବାକୁ ମନା କରିଦିଅନ୍ତି, ତେବେ ଧ୍ୟାନ ଦିଅନ୍ତୁ, ଆପଣଙ୍କ କାନରେ ଏକ ଡାମ୍ଫଣ ଦ୍ୱାରା ଛିଦ୍ର କରି ଦିଆଯାଉଥିଲା। ଏହାର ଅର୍ଥ କହିବାକୁ ଗଲେ ଆପଣ ଅନୁଗ୍ରହ ଓ ବିଚାର ମଧ୍ୟରେ ସୀମାକୁ ଅତିକ୍ରମ କରିଗଲେ ଏବଂ ଆପଣ ଆଉ କେବେ ହେଲେ ସୁସମାଚାର ଶୁଣିବେ ନାହିଁ, ଆପଣ ଆଉ କଦାପି ଆଗକୁ ବଢ଼ିବେ ନାହିଁ। ଆପଣଙ୍କୁ ତ ଆପଣଙ୍କର ଅବଶିଷ୍ଟ ଦିନ ଆପଣ ରହିଥିବା ସେହି ବ୍ୟବସ୍ଥାର ଏକ କ୍ରୀତଦାସ ହୋଇ ରହିବାକୁ ପଡିବ। ଯଦି ଆପଣ ଗ୍ରାହ୍ୟ ବର୍ଷ ଶୁଣିବାକୁ ମନା କରିଦିଅନ୍ତି, ତେବେ ଏହାର ଅନ୍ୟ ଅଂଶଟି ଯେପରି ମୁଁ କହିଲି ତାହାର ଉତ୍ତର ଦେବାର ଆବଶ୍ୟକତା ନଥିଲା, କାରଣ ଆଗମନ କରୁଥିବା ଏହି ମସିହ ବର୍ତ୍ତମାନର ଏକ ସମୟ ଅଟେ ଯେତେବେଳେ ସେ ବିଚାରକୁ ନେଇକି ଆସିବେ। ତେବେ ସେହି ଲୋକମାନେ ଏହାକୁ କିପରି ଦେଖିବାରେ ବିଫଳ ହୋଇପାରିଲେ ଯେ ସେ କିଏ ଥିଲେ, ସେମାନେ ଏଥିରୁ କଦାଚିତ କିପରି ବିଫଳ ହେଲେ, ଏହା କିପରି ବା ହୋଇପାରେ ଯେତେବେଳେ ଏହା ଏତେ ସ୍ପଷ୍ଟ ଭାବରେ ଜଣାଇ ଦିଆଗଲା ଏବଂ ଦେଖାଇ ଦିଆଗଲା। ସେମାନେ ଏହାକୁ ଦେଖିବାରେ କିପରି ବିଫଳ ହୋଇପାରିଲେ ଯେତେବେଳେ କି ସେ କି ଏକ ବାକ୍ୟ, ଏହା ବିଷୟରେ ଚିନ୍ତା କରନ୍ତୁ, ଆଜି ଏହି ଶାସ୍ତ୍ର ତୁମ୍ଭ ଦୃଷ୍ଟିଗୋଚରରେ ସଫଳ ହେଲା। କିଏ ଏହା କହିଥିଲା? ପରମେଶ୍ୱର ସ୍ୱୟଂ, ଯିଏକି ଆପଣାର ନିଜ ବାକ୍ୟର ଅନୁବାଦକ ଅଟନ୍ତି। ଆଜି ଏହି ଶାସ୍ତ୍ର ସଫଳ ହେଲା। ସେହି ମସିହ ନିଜେ ମଣ୍ଡଳୀର ଉପସ୍ଥିତିରେ ଛିଡ଼ା ହୋଇଥିଲେ ଏବଂ ନିଜ ସମ୍ବନ୍ଧରେ ବାଇବଲରୁ ଏକ ବାକ୍ୟ ପାଠ କରିଥିଲେ ଆଉ ତାପରେ କହିଥିଲେ, ଆଜି ଏହି ଶାସ୍ତ୍ର ସଫଳ ହେଲା, ଏବଂ ତଥାପି ସେମାନେ ତାହା ଦେଖିବାରେ ବିଫଳ ହୋଇଥିଲେ। ଏହା କେଡ଼େ ଏକ ଦୁଃଖଦ ଘଟଣା ହୋଇଥିବ, ମାତ୍ର ଏହା ଘଟିଲା। ଏହା ଅନେକ ଥର ଘଟିଛି। ଏହା କିପରି ଘଟିପାରେ? ଅବଶ୍ୟ ଯେପରି ଏହା ଅନ୍ୟ ସମୟଗୁଡ଼ିକରେ ହୋଇଥିଲା, ବାକ୍ୟ ସମ୍ବନ୍ଧରେ ମନୁଷ୍ୟର ବ୍ୟାଖ୍ୟାକୁ ବିଶ୍ୱାସ କରିବା ଦ୍ୱାରା ଏହା ହିଁ ଅଟେ ଯାହାକି ତାହା ଘଟାଇଥିଲା। ସେହି ଦିନର ସେହି ବିଶ୍ୱାସୀମାନେ, ତଥାକଥିତ ବିଶ୍ୱାସୀମାନେ, ସେହି ବାକ୍ୟକୁ ଗ୍ରହଣ କରିଥିଲେ ଯାହା ସେହି ଯାଜକ ସେହି ଶାସ୍ତ୍ର ବିଷୟରେ କହିଥିଲେ। ତେଣୁକରି ଯୀଶୁ ସେମାନଙ୍କର କୌଣସି ପଦବୀ କିମ୍ବା ସେମାନଙ୍କର କୌଣସି ସମାଜରେ ଅନ୍ତର୍ଭୁକ୍ତ ନ ହୋଇଥିବା ସକାଶୁ ତାହାଙ୍କୁ ସେମାନଙ୍କର ଗୋଷ୍ଠୀରୁ ବହିଷ୍କାର କରି ଦିଆଯାଇଥିଲା, ଆଉ ତେଣୁକରି ସେମାନେ ତାହାଙ୍କୁ ସେମାନଙ୍କ ସହିତ ଚିହ୍ନିତ କରିପାରିଲେ ନାହିଁ, କାରଣ ସେ ସେମାନଙ୍କଠାରୁ ଭିନ୍ନ ଥିଲେ। ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ଏତେ ଅନନ୍ୟ ଥିଲା ଯେ କେହି ହେଲେ ଦେଖିବାରୁ ବଞ୍ଚିତ ହେବାର ଉଚିତ ନଥିଲା ଯେ ସେ ପରମେଶ୍ୱରଙ୍କ ପୁତ୍ର ଥିଲେ, କାରଣ ସେ ସେହି ଧର୍ମଶାସ୍ତ୍ରର ସିଦ୍ଧ ପରିଚୟ ଥିଲେ ଯାହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ଠିକ୍ ସେହି ପ୍ରକାର ହିଁ ଯେକୌଣସି ଖ୍ରୀଷ୍ଟିଆନ ଜଣାଯାଇଥାଏ ଯେତେବେଳେ ତାହାର ଜୀବନ ସେହି ବିଷୟଗୁଡ଼ିକ ଚିହ୍ନିତ କରେ ଯାହାକି ଖ୍ରୀଷ୍ଟିଆନକୁ କରିବା ଉଚିତ। କିପରି ସେ ସେଠାରେ ଛିଡ଼ା ହୋଇ ଏହା କହିପାରିଥିଲେ, ଆଜି ଏହି ଶାସ୍ତ୍ର ତୁମ୍ଭ ଦୃଷ୍ଟିଗୋଚରରେ ସଫଳ ହେଲା? କେତେ ଉଲ୍ଲେଖନୀୟ, କେତେ ସ୍ପଷ୍ଟ ଭାବରେ, ଏବଂ ତଥାପି ସେହି ଲୋକମାନେ ଭୁଲ ବୁଝିଥିଲେ। କାହିଁକି? କାରଣ ସେମାନେ କୌଣସି ଯାଜକମାନଙ୍କର ବ୍ୟବସ୍ଥାର ବ୍ୟାଖ୍ୟାକୁ ନେଇଥିଲେ ଯାହା ସେମାନେ ଶୁଣୁଥିଲେ, ଏବଂ ଇତିହାସ ସର୍ବଦା ନିଜକୁ ପୁନରାବୃତ୍ତି କରିଥାଏ, ଏବଂ ଶାସ୍ତ୍ରରେ ଏହାର ଏକ ଯୁଗ୍ମ ଅର୍ଥ ଅଛି ଏବଂ ଏକ ଯୁଗ୍ମ ପ୍ରକାଶନ ଅଛି। ଉଦାହରଣ ସ୍ୱରୂପ, ଯେପରି ଏହା ବାଇବଲରେ କୁହେ ଯେ ମିଶରରୁ ମୁଁ ମୋର ପୁତ୍ରକୁ ଡାକିଲି, ଯୀଶୁଙ୍କୁ ସମ୍ବୋଧନ କରି କୁହାଯାଏ, ସେଥିର ପ୍ରସଙ୍ଗକୁ ଦେଖି ଚାଲନ୍ତୁ। ଆଉ ଆପଣ ପାଇବେ ଯେ ସେ ସମାନ ଶାସ୍ତ୍ର ଅଂଶଟି ଯାକୁବଙ୍କୁ ମଧ୍ୟ ସମ୍ବୋଧନ କରେ। ଯୀଶୁ ତାହାଙ୍କର ମହାନ ପୁତ୍ର ଥିଲେ। ଯାକୁବ ତାହାଙ୍କର ସେହି ପୁତ୍ର ଥିଲେ ଯାହାକୁ ସେ ମିଶରରୁ ଡାକିଥିଲେ, ଯାହାକି ସ୍କୋଫିଲ୍ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ପ୍ରସଙ୍ଗମାନ ବ୍ୟକ୍ତ କରିଥାନ୍ତି, କାରଣ ତାହା ହିଁ ସେ ଶାସ୍ତ୍ର ଥିଲା ଯାହାକି ଏହାକୁ ସମ୍ବୋଧନ କରୁଥିଲା। ତେଣୁ ଏହାର ଏକ ଦୁଇଗୁଣ ଉତ୍ତର ଥିଲା। ଏଥିରେ ଯାକୁବକୁ ଡାକିବାର ଏକ ଉତ୍ତର ଥିଲା ଏବଂ ଯୀଶୁଙ୍କୁ ଡାକିବାର ଏକ ଉତ୍ତର ଥିଲା। ଆଉ ଆଜି ମଧ୍ୟ ସେହିପରି ଅଟେ। ଏହାର କାରଣ ହେଉଛି ଯେ ଆମେ ଯେପରି ଭାବରେ ଅଶାନ୍ତିରେ ଅଛୁ ଏବଂ ଲୋକମାନେ ପରମେଶ୍ୱରଙ୍କ ସତ୍ୟ ଦେଖିବାରେ ବିଫଳ ହେଉଛନ୍ତି, କାରଣ ପରମେଶ୍ୱରଙ୍କ ବାକ୍ୟର ବହୁତ ଅଧିକ ମନୁଷ୍ୟକୃତ ବ୍ୟାଖ୍ୟାମାନ ରହିଅଛି। ପରମେଶ୍ୱର ତାହାଙ୍କର ବାକ୍ୟକୁ ବ୍ୟାଖ୍ୟା କରିବା ପାଇଁ କାହାରିକୁ ଆବଶ୍ୟକ କରନ୍ତି ନାହିଁ, ସେ ତ ତାହାଙ୍କର ନିଜର ଅନୁବାଦକ ଅଟନ୍ତି। ପରମେଶ୍ୱର ଆରମ୍ଭରେ କହିଥିଲେ ଦୀପ୍ତି ହେଉ, ଆଉ ସେଠାରେ ଦୀପ୍ତି ହୋଇଥିଲା, ତା କୌଣସି ବ୍ୟାଖ୍ୟାର ଆବଶ୍ୟକ କଲା ନାହିଁ। ସେ କହିଲେ ଜଣେ କୁମାରୀ ଗର୍ଭବତୀ ହେବ ଏବଂ ସେ କଲା, ତା କୌଣସି ବ୍ୟାଖ୍ୟା ଆବଶ୍ୟକ କଲା ନାହିଁ। ଯେତେବେଳେ ପରମେଶ୍ୱରଙ୍କ ବାକ୍ୟର ବ୍ୟାଖ୍ୟା ସେତେବେଳେ ହୋଇଥାଏ ଯେତେବେଳେ ସେ ଏହାକୁ ସିଦ୍ଧ କରିଥାନ୍ତି ଏବଂ ଏହା ସେହିପରି ଅଟେ ବୋଲି ପ୍ରମାଣ କରିଥାନ୍ତି। ତାହା ଘଟାଇବା ପାଇଁ କରିବା ଦ୍ୱାରା ତାହା ତାଙ୍କର ବ୍ୟାଖ୍ୟା ଅଟେ। ସେଇଠାରେ ହିଁ ପରମେଶ୍ୱରଙ୍କ ବ୍ୟାଖ୍ୟା ଅଟେ। ଯେତେବେଳେ ସେ ତାହାଙ୍କର ବାକ୍ୟକୁ ସଫଳ କରନ୍ତି, ସେ ଏହାକୁ ଆପଣଙ୍କ ପ୍ରତି ବ୍ୟାଖ୍ୟା କରୁଅଛନ୍ତି। ଯେପରିକି ଯଦି କେବେ ଆଲୋକ ନଥିଲା ଏବଂ ସେ କହିଲେ ଦୀପ୍ତି ହେଉ ଏବଂ ସେଠାରେ ତାହା ହୋଇଗଲା, ତାହାକୁ ବ୍ୟାଖ୍ୟା କରିବା ପାଇଁ କାହାରିର ଆବଶ୍ୟକତା ନାହିଁ। ମାତ୍ର ଆମେ ଏଥିରେ ମନୁଷ୍ୟକୃତ ପ୍ରଣାଳୀଗୁଡ଼ିକୁ ମିଶ୍ରିତ କରିଦେଇଅଛୁ ଏବଂ ଯେତେବେଳେ ଆପଣ କରନ୍ତି ଆପଣ ଏହାକୁ କ୍ରମରୁ ବାହାର କରିଦିଅନ୍ତି। ଏହା ସର୍ବଦା ସେହିଭଳି ହିଁ ରହିଆସିଛି, ମାତ୍ର ମୁଁ ତଥାପି ଭାବୁଛି ଯେ ଏହା କେଡ଼େ ଚମତ୍କାର ହୋଇଥିବ। ଏହା ବିଷୟରେ ଚିନ୍ତା କରନ୍ତୁ, ସେହି ମସିହ ସେମାନେ ତାହାଙ୍କୁ ଦେଖିବାରେ କାହିଁକି ବିଫଳ ହେଲେ, କାରଣ ସେମାନଙ୍କର ନେତାମାନେ ଯେଉଁମାନେ କି ତାହାଙ୍କୁ ଜାଣିବାର ଉଚିତ ଥିଲା, ଯେଉଁମାନେ କି ଶାସ୍ତ୍ରରେ ପାରଙ୍ଗମ ହେବାର ଉଚିତ ଥିଲା, ଯେଉଁମାନଙ୍କର କି ଶାସ୍ତ୍ର ବିଷୟରେ ବୁଝାମଣା ରହିବାର ଉଚିତ ଥିଲା, ସେମାନେ ଏହି ବ୍ୟକ୍ତିଙ୍କୁ ଅସମ୍ମାନ କରି କହିଥିଲେ ସେ ତ ମୂଳରୁ ହିଁ ଏକ ଅବୈଧ ସନ୍ତାନ ଅଟେ, ଆମେ ତାହା ବିଶ୍ୱାସ କରିବୁ ନାହିଁ। ଅନେକ ବର୍ଷ ପରେ ଆମେ ତାହା ବିଶ୍ୱାସ କରୁନାହୁଁ। ସେ ଏକ କୁମାରୀ ଜନ୍ମିତ ପୁତ୍ର ଥିଲେ ବୋଲି କହିବାକୁ ଯାଇ ସେହି ଉଦ୍ଦେଶ୍ୟରେ ଆମେ ମରିଯିବୁ, ଏବଂ କୌଣସି ଏକ ଦିନ ଏହା ଘଟିବ ଯେ ସେହି ସମାନ ବିଷୟମାନ ଯାହା ଆଜି ଆମେ ଜିହୋବାଙ୍କୁ କରୁଥିବାର ଦେଖୁଅଛୁ, ଆଗାମୀ ଯୁଗରେ ପୁରୁଷମାନେ ଯଦି ତାହା ଗୋଟିଏ ରହିବ ସେହି ବିଷୟ ପାଇଁ ମରିବେ ଯେଉଁ ବିଷୟରେ ଆଜି ଆମେମାନେ କଥାବାର୍ତ୍ତା କରୁଅଛୁ। ଆପଣଙ୍କୁ ଏହା ସେତେବେଳେ କରିବାକୁ ପଡ଼ିବ ଯେତେବେଳେ ପଶୁର ସେହି ଚିହ୍ନ ଆସିବ, ଏବଂ ଆପଣଙ୍କୁ ଏହି ଉପାୟରେ ସୁସମାଚାର ପ୍ରଚାର କରିବାକୁ ଅନୁମତି ଦିଆଯିବ ନାହିଁ। ଯେତେବେଳେ ମଣ୍ଡଳୀର ସେହି ମହାନ ସଂଘ ଏକତ୍ର ହୋଇ ଆସନ୍ତି ଯାହାକି ବର୍ତ୍ତମାନ ବିଶ୍ୱ ଗୀର୍ଜା ନିମନ୍ତେ ଠିକ୍ କ୍ରମରେ ରହିଅଛି, ଆପଣଙ୍କୁ ଏହା ପ୍ରତି ସ୍ୱୟଂ ନିଜ ଜୀବନର ଆପଣଙ୍କର ସାକ୍ଷ୍ୟ ସହିତ ଏହାକୁ ମୁଦ୍ରାଙ୍କିତ କରିବାକୁ ପଡ଼ିବ। ଆପଣଙ୍କୁ ତ ଏହା ବର୍ତ୍ତମାନ ବିଶ୍ୱାସ କରିବା ଉଚିତ। ଯଦି ସେହି ଯାଜକମାନେ ଉଠିପାରିବେ ଯେଉଁମାନେ କି ତାହାଙ୍କୁ ନିନ୍ଦା କରିଥିଲେ, ସେମାନେ ତାହାଙ୍କୁ ନିନ୍ଦା କରିବେ ନାହିଁ, ମାତ୍ର ଆପଣ କୁହନ୍ତି ଯଦି ମୁଁ ସେଠାରେ ଥାନ୍ତି ମୁଁ ଅମୁକ ଅମୁକ କରିଥାନ୍ତି, ତେବେ ତାହା ଆପଣଙ୍କର ଯୁଗ ନଥିଲା, ମାତ୍ର ଏହା ଆପଣଙ୍କର ଯୁଗ ଅଟେ, ଏହା ସେହି ସମୟ ଅଟେ। ଆପଣ କୁହନ୍ତି ତେବେ ଯଦି ସେ ଏଠାରେ ଥାନ୍ତେ, ବାଇବେଲ କୁହେ ସେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି, ସେହି ସମାନ ତେଣୁ ସେଠାରେ ଅଛନ୍ତି, ମାତ୍ର ସେଠାରେ ଅଛନ୍ତି। ଯେହେତୁ ବିଶ୍ୱ ସଭ୍ୟ ହୋଇଚାଲିଛି, ମହାନ ହୋଇଚାଲିଛି ଏବଂ ଅଧିକ ଶିକ୍ଷିତ ହୋଇଚାଲିଛି, ସେଠାରେ ଆତ୍ମା ରୂପରେ ଅଛନ୍ତି ଯାହାକୁ ସେମାନେ ହତ୍ୟା କିମ୍ବା ମୃତ୍ୟୁଦଣ୍ଡ ଦେଇପାରିବେ ନାହିଁ। ସେ ଥରେ ମରିଥିଲେ, ସେ ପୁନର୍ବାର ମରିପାରନ୍ତି ନାହିଁ। ବାପ ପାଇଁ ପରମେଶ୍ୱରଙ୍କୁ ଶରୀରରେ ହତ କରାଯିବାକୁ ଥିବା ହେତୁ ତାହାଙ୍କୁ ମାଂସମୟ ଶରୀର ହେବାକୁ ପଡ଼ିଥିଲା, କିନ୍ତୁ ଏଥର ସେ କଦାପି ମରିପାରିବେ ନାହିଁ, ଏହା ତ ପବିତ୍ର ଆତ୍ମା ଅଟେ। ତେବେ କିପରି ଭାବିବା ଯେ ସେମାନଙ୍କ ପାଖରେ ତାହାଙ୍କ ବିରୁଦ୍ଧରେ ସେହି ସବୁ ବିଷୟ ରହିଥିଲା, ଅନ୍ୟ ଏକ ବିଷୟ ଯେ ସେ ସେମାନଙ୍କର କୌଣସି ହେଲେ ପଦବୀରେ ଯୋଗ ଦେବେ ନାହିଁ। ତାପରେ ଆପଣ ଦେଖନ୍ତୁ ଏହା ତଥାପି ତାହାଙ୍କୁ ଏକ ଖରାପ ବ୍ୟକ୍ତି କରିଥିଲା। ସେ ସେମାନଙ୍କର ସଂଗଠନ ସହ ଯୋଗ ଦେବେ ନାହିଁ, ସେମାନଙ୍କର ଯାଜକ ସମାଜରେ ଯୋଗ ଦେବେ ନାହିଁ, ଏବଂ ସେ ଏହା ସହିତ କୌଣସି ସମ୍ପର୍କ ରଖିବେ ନାହିଁ, ଏବଂ ତାପରେ ଏସବୁ ବ୍ୟତୀତ ସେମାନେ ଯାହା ନିର୍ମାଣ କରିଥିଲେ ସେ ତାହା ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେ ମନ୍ଦିର ଭିତରକୁ ଗଲେ, ଆମେ ତାହାଙ୍କୁ ଜଣେ ନମ୍ର ବ୍ୟକ୍ତି ବୋଲି କହିଥାଉ, ସେ ଥିଲେ, କିନ୍ତୁ ଅନେକ ଥର ଆମେ ନମ୍ରତା କ'ଣ ବୁଝିନଥାଉ। ସେ ଜଣେ ଦୟାଳୁ ବ୍ୟକ୍ତି ଥିଲେ, ମାତ୍ର ତଥାପି ଆମେ ଅନେକ ଥର ଦୟା କ'ଣ ତାହା ବୁଝିବାରେ ବିଫଳ ହୋଇଥାଉ। ମାନବୀୟ ସହାନୁଭୂତି ନୁହେଁ, ତା ଦୟା ନୁହେଁ, ମାତ୍ର ଦୟା ହେଉଛି ପରମେଶ୍ୱରଙ୍କ ଇଚ୍ଛା ସାଧନ କରିବା। ସେ ବେଥେସ୍ଦା ଫାଟକର ସେହି ପୁଷ୍କରିଣୀ ଦେଇ ଗମନ କରୁଥିଲେ, ସେଠାରେ ଅନେକ ଲୋକ, ବହୁ ସଂଖ୍ୟକ ଲୋକ ଥିଲେ, ବହୁ ସଂଖ୍ୟକ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ନୁହେଁ, ମାତ୍ର ସେଠାରେ ବହୁ ସଂଖ୍ୟାରେ ଲୋକମାନେ ପଡ଼ି ରହିଥିଲେ, ଛୋଟା, ଅନ୍ଧ, ଖଞ୍ଜ, ଶୁଷ୍କାଙ୍ଗ, ଏବଂ ସେ ସର୍ବଦା ଲୋକମାନଙ୍କ ଉପରେ ଦୟା କରୁଥିଲେ। ଏବଂ ସେ ଜଣେ ବ୍ୟକ୍ତିଙ୍କ ନିକଟକୁ ଗଲେ ଯିଏକି ଛୋଟା, ଅନ୍ଧ, ଖଞ୍ଜ କିମ୍ବା ଶୁଷ୍କାଙ୍ଗ ନଥିଲା, ବୋଧହୁଏ ଏକ ପୁରସ୍ଥ ଗ୍ରନ୍ଥିର ସମସ୍ୟା ଥିଲା, ବୋଧହୁଏ ତାହାର ଏପରି କିଛି ଅଳ୍ପ ସମସ୍ୟା ଥିଲା ଯାହାକି ଅନୁନ୍ନତ ଥିଲା। 38 ବର୍ଷ ପର୍ଯ୍ୟନ୍ତ ତାହାର ଏହି ଅବସ୍ଥା ରହିଥିଲା। ଏହା ତାହାକୁ ବ୍ୟତିବ୍ୟସ୍ତ କରିବାକୁ ଯାଉନଥିଲା, ତାହାକୁ ମାରିବାକୁ ଯାଉନଥିଲା, ସେ ତ ଏକ ଖଟିଆ ଉପରେ ପଡି ରହିଥିଲା। ସେ କହିଲେ, କଣ ତୁମେ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ଆଉ ସେଇ ଲୋକଟି ଉତ୍ତର ଦେଲା, ମୋତେ ପାଣି ଭିତରକୁ ଘେନି ଯିବା ପାଇଁ ମୋର କେହି ନାହିଁ, ମାତ୍ର ମୁଁ ଯାଉ ଯାଉ ତେବେ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଦେଖନ୍ତୁ, ସେ ଚାଲିପାରୁଥିଲା, ସେ ଦେଖିପାରୁଥିଲା, ସେ ଚାରିଆଡ଼େ ବୁଲି ପାରୁଥିଲା, ମାତ୍ର ସେ ଅତି ଦୁର୍ବଳ ଥିଲା। ଏବଂ ଯୀଶୁ ତାହାକୁ କହିଲେ, ଉଠ, ତୁମର ଖଟିଆ ଘେନି ନିଜ ଘରକୁ ଯାଅ। ଆଉ ଯୀଶୁଙ୍କୁ ତାହା ଉପରେ ପ୍ରଶ୍ନ କରାଗଲା, ଯେହେତୁ ଆପଣଙ୍କର ମନେଥିବ ଯେ ଶାସ୍ତ୍ର ଏହା କହିଥିଲା। କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯଦି ସେ ଆଜି ରାତିରେ ଜୟଫରସିନବିଲକୁ ଆସନ୍ତି ଏବଂ ସେହିପରି ଏକ କାର୍ଯ୍ୟ କରନ୍ତି, ତଥାପି ସେମାନେ ତାହାଙ୍କ ବିଷୟରେ କଥାବାର୍ତ୍ତା କରିବେ। ମାତ୍ର ମନେ ରଖନ୍ତୁ, ସେ ଗୋଟିଏ ବିଷୟ ସାଧନ କରିବାକୁ ଆସିଥିଲେ, ତାହା ହେଲା ପରମେଶ୍ୱରଙ୍କ ଇଚ୍ଛା। ତେବେ ତାହା ସାଧୁ ଜନ 5:19 ମିଳେ, ଆପଣଙ୍କୁ ଏହାର ଉତ୍ତର ମିଳିଯିବ। ସେ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବାର ଦେଖନ୍ତି ତାହା ଛଡ଼ା ସେ ଆପଣାରୁ କିଛି ହିଁ କରିପାରନ୍ତି ନାହିଁ, ପୁତ୍ର ସେ ପ୍ରକାରେ ହିଁ କରନ୍ତି। ତେବେ ସେମାନଙ୍କୁ ଏହା ଜାଣିଯିବାର ଉଚିତ ଥିଲା ଯେ ତା ମୂଷାଙ୍କ ଭବିଷ୍ୟତବାଣୀର ଠିକ୍ ଠିକ୍ ସୁପ୍ରମାଣ ଥିଲା, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମୋ ସଦୃଶ ଜଣେ ଭବିଷ୍ୟତ ବକ୍ତାଙ୍କୁ ଉଠାଇବେ। କଣ ଆପଣମାନେ ଧ୍ୟାନ ଦେଲେ, ଯେତେବେଳେ ସେ ସେହି ଲୋକକୁ ଦେଖିଲେ, ସେ କହିଲେ, ଯୀଶୁ ଜାଣିଥିଲେ ଯେ ସେ ଦୀର୍ଘ ବର୍ଷ ଧରି ଏହି ଅବସ୍ଥାରେ ପଡି ରହିଥିଲା। ଦେଖନ୍ତୁ, ଜଣେ ଭବିଷ୍ୟତ ବକ୍ତା ହୋଇଥିବାରୁ ସେ ସେହି ବ୍ୟକ୍ତିଙ୍କୁ ସେହି ଅବସ୍ଥାରେ ଦେଖିଥିଲେ, ଆଉ ସେଠାରେ ତଳକୁ ଗଲେ ଏବଂ ସେହି ଲୋକମାନଙ୍କ ମଧ୍ୟରେ ନିଜର ମାର୍ଗ ବାହାର କଲେ, ସେ ଭିଡ଼ ମଧ୍ୟରେ ଖୋଜିଲେ ଯେପର୍ଯ୍ୟନ୍ତ କି ସେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପାଇନଗଲେ। ଛୋଟା, ଖଞ୍ଜ, ଅନ୍ଧ ଏବଂ ଶୁଷ୍କାଙ୍ଗ ଦେଇ ଗମନ କଲେ, ତଥାପି ଦୟାରେ ପରିପୂର୍ଣ୍ଣ ଜଣେ ବ୍ୟକ୍ତି। ମାତ୍ର ଦୟା ହେଉଛି ପରମେଶ୍ୱରଙ୍କ ଇଚ୍ଛାକୁ ସାଧନ କରିବା। ତେବେ ଆମେ ତାହାଙ୍କୁ ପାଉ, ଯେହେତୁ ସେ ସେମାନଙ୍କ ସହ ଯୋଗ ଦେବେ ନାହିଁ, ସେମାନଙ୍କର ପଦ ପଦବୀ ମଧ୍ୟରେ ତାଙ୍କର କୌଣସି କିଛି କାମ ନଥିଲା। ତେବେ ସେ ଜଣେ ବହିଷ୍କୃତ ବ୍ୟକ୍ତି ଥିଲେ, ତାଙ୍କର କୌଣସି କିଛି ନଥିଲା। ଏହା ବ୍ୟତୀତ ସେ ଦିନେ ମନ୍ଦିରକୁ ଗଲେ, ଜଣେ ବ୍ୟକ୍ତି ସେଠାକୁ ଗଲେ ଓ ପରମେଶ୍ୱରଙ୍କ ଗୃହକୁ ସେତିକି ଦୂଷିତ ହୋଇଥିବାର ପାଇଲେ ଯେତିକି ତାହା ଆଜି ଅଟେ। ସେମାନେ କ୍ରୟ ବିକ୍ରୟ କରୁଥିଲେ, ଟଙ୍କା ଆଦାନ ପ୍ରଦାନ କରୁଥିଲେ। ସେ ସେହି ଟଙ୍କା ମେଜ ଗୁଡ଼ିକୁ ଓଲଟାଇ ଦେଲେ, ଦୌଡ଼ି ନେଇ ସେଥିରୁ କୋରଡ଼ା ବନାଇଲେ ଏବଂ ସେହି ଟଙ୍କା ବ୍ୟବସାୟୀମାନଙ୍କୁ ପ୍ରହାର କରି ମନ୍ଦିରରୁ ବାହାର କରିଦେଲେ। ଆଉ ସେମାନଙ୍କୁ କ୍ରୋଧରେ ଅନାଇଲେ ଏବଂ କହିଲେ, ଏହା ଲେଖା ଅଛି, ହାଲେଲୁୟା, ମୋ ପିତାଙ୍କ ଘର ପ୍ରାର୍ଥନାର ଗୃହ ଅଟେ, ଏବଂ ତୁମେ ଏହାକୁ ଚୋରମାନଙ୍କର ଗହ୍ୱର କରିଦେଇଅଛ, ଏବଂ ତୁମେମାନେ ତୁମମାନଙ୍କର ପରମ୍ପରା ଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ଆଜ୍ଞା ଗୁଡ଼ିକୁ ପ୍ରଭାବବିହୀନ କରିଦେଇଅଛ। ଓ କଣ ସେହିପରି ଏକ ଦଳ କେବେ ତାହାଙ୍କ ଉପରେ ବିଶ୍ୱାସ କରିପାରିବ କି? ନା ଆଜ୍ଞା, ସେମାନେ ଏହି ଦିନର ଅଳିଆରେ ଓ ସମାଜ କାଦୁଅରେ ଏତେ ଘୁଷୁରୀ ତୁଲ୍ୟ ଲୁଟି ହୋଇଛନ୍ତି ଯେପରିକି ସେମାନେ ଧର୍ମ ସଂକ୍ରାନ୍ତୀୟ ବିଷୟରେ ଅତ୍ୟଧିକ ଭାବେ ବରଫ ସଦୃଶ ଜମି ଯାଇଛନ୍ତି, ଯେ ସେମାନେ ଆଉ ଅଧିକ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଶକ୍ତିର କମ୍ପନକୁ ଅନୁଭବ କରିପାରୁନାହାନ୍ତି। ଏଥିରେ ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ସେ ସାନ ସ୍ତ୍ରୀ ଲୋକଟି ତାହାଙ୍କର ବସ୍ତ୍ରକୁ ସ୍ପର୍ଶ କରି ତାହାଦ୍ୱାରା ସୁସ୍ଥ ହୋଇପାରିଥିଲା, ଏବଂ ଜଣେ ମଦ୍ୟପ ସୈନିକ ତାହାଙ୍କ ମୁହଁରେ ଛେପ ପକାଇ ମଧ୍ୟ କୌଣସି ସଦ୍ଗୁଣ ଅନୁଭବ କରିପାରିନଥିଲା। ଏହା ଉପରେ ନିର୍ଭର କରେ ଯେ ଆପଣ ଏହା ପାଖକୁ କିପରି ଆସନ୍ତି। ଏହା ଉପରେ ନିର୍ଭର କରେ ଯେ ଆପଣ କେଉଁ ବିଷୟକୁ ଖୋଜୁଛନ୍ତି ଯେତେବେଳେ ଆପଣ ମଣ୍ଡଳୀକୁ ଯାଆନ୍ତି। ଏହା ତାହା ଉପରେ ନିର୍ଭର କରେ ଯେ ଆପଣ କଣ ଅନ୍ୱେଷଣ କରୁଛନ୍ତି। ତେବେ ଆମେ ତାହାଙ୍କୁ ସେଠାରେ ଛିଡ଼ା ହୋଇଥିବାର ଦେଖୁ, ଏଥିରେ କୌଣସି ସନ୍ଦେହ ନାହିଁ। ମାତ୍ର ଲୋକମାନେ ତାହାଙ୍କୁ ପୂର୍ବରୁ ଚେତାବନୀ ଦେଇଥିଲେ, ସେ ଯାଜକ ଲୋକମାନଙ୍କୁ ଚେତାବନୀ ଦେଇଥିଲେ। ତେବେ ସେ ପରବର୍ତ୍ତୀ ବିଶ୍ରାମ ବାରରେ ଏଠାକୁ ଆସୁଛନ୍ତି, ଏବଂ ଯେତେବେଳେ ସେ ଆସିବେ ତୁମେ ତାହାଙ୍କ କଥା ଶୁଣିବ ନାହିଁ। ବର୍ତ୍ତମାନ ତୁମେ ଯାଇ ଏଠାରେ ବସିପାର, ମାତ୍ର ସେ ଯାହା କହିବେ ସେଥିପ୍ରତି ଧ୍ୟାନ ଦେବ ନାହିଁ, କାରଣ ସେ ଆମ ଦଳର ନୁହନ୍ତି, ସେ ଜଣେ ବହିଷ୍କୃତ ଲୋକ। ତାଙ୍କର କୌଣସି ସହଭାଗିତା ପତ୍ର ନାହିଁ, ତାଙ୍କ ପାଖରେ ତ ଏକ ସଂଗଠନର କାଗଜ ସୁଦ୍ଧା ନାହିଁ, ତାଙ୍କ ପାଖରେ ତ ସେପରି କିଛି ବି ନାହିଁ। ସେ କଣ ଅଟେ? କୌଣସି ଧର୍ମତ୍ୟାଗୀ ବାଳକ ଯାହାର ଜନ୍ମ ଏଠାରେ ହୋଇଥିଲା, ଅବୈଧିକ ଜନ୍ମ, ଜଣେ ବଢେଇଙ୍କ ଘରେ, ଜଣେ ମା ତାଙ୍କୁ ବିବାହ ପୂର୍ବରୁ ଗର୍ଭଧାରଣ କରିଥିଲା, ଏବଂ ସେମାନେ ସେହି ବିଷୟକୁ କୌଣସି ଅଲୌକିକ ବିଷୟ କହି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଆମେ ଜାଣୁ ଯେତେବେଳେ ମସିହା ଆସିବେ, ସେ ସ୍ୱର୍ଗର ଅଳିନ୍ଦ ଗୁଡ଼ିକୁ ଫିଟାଇ ଓହ୍ଲାଇ ଆସିବେ, ଏବଂ ଆମର ମହାଯାଜକଙ୍କ ନିକଟକୁ ଯାଇ କହିବେ, କାୟାଫା, ହେଇ, ମୁଁ ଏଠାରେ। ମାତ୍ର ଆମେ ଜାଣୁ ଯେ ସେ ତାହା ସେପରି କଲେ ନାହିଁ, କାରଣ ଏହା ବାକ୍ୟରେ ସେହିପରି ଲେଖା ଯାଇନଥିଲା। ଏହା ତ ଏକ ମନୁଷ୍ୟକୃତ ପରମ୍ପରା ଥିଲା, ଯାହାକି ସେମାନଙ୍କୁ ବିଶ୍ୱାସ କରିବା ପାଇଁ ପ୍ରବର୍ତ୍ତାଇଥିଲା। ବାକ୍ୟ ତ କହିଥିଲା ଯେ ସେ ସେହିପରି ଭାବରେ ଆସିବେ ଯେପରି ସେ ଆସିଥିଲେ, ଏବଂ ସେଠାରେ ଛିଡ଼ା ହୋଇ ବାକ୍ୟ ପାଠ କରିଥିଲେ ଓ ସେମାନଙ୍କୁ କହିଥିଲେ, ଆଜି ଏହି ଶାସ୍ତ୍ର ତୁମ୍ଭ ଦୃଷ୍ଟିଗୋଚରରେ ସଫଳ ହେଲା। ଏବଂ ତଥାପି ସେମାନେ ତାହାଙ୍କୁ ଦେଖିବାରେ କିମ୍ବା ତାହାଙ୍କୁ ଚିହ୍ନିବାରେ ବିଫଳ ହୋଇଥିଲେ, ଯେପରିକି ସେମାନେ ଅନ୍ୟ ସବୁ ଯୁଗମାନଙ୍କରେ କରିଥିଲେ। ନୁହଁ ସେ ସମାନ ବିଷୟ କହିପାରିଥାନ୍ତେ ସେହିଦିନ ଯେବେ ସେ ଜାହାଜ ଭିତରକୁ ପ୍ରବେଶ କଲେ ଏବଂ ଦ୍ୱାର ବନ୍ଦ ହୋଇଗଲା। ମୂଷା ସେହି ଜାହାଜର ଉପରି ଭାଗରେ ଥିବା ସେ ଝରକାକୁ ଉଠାଇ ପାରିଥାନ୍ତେ, ମଣ୍ଡଳୀକୁ ଅନାଇ ପାରିଥାନ୍ତେ। ମନେ ରଖନ୍ତୁ, ପରମେଶ୍ୱର ଦ୍ୱାର ବନ୍ଦ କରିଦେଲେ, ଏବଂ ସେ କହିପାରିଥାନ୍ତେ, ଆଜି ଏହି ଶାସ୍ତ୍ର ତୁମ୍ଭ ଦୃଷ୍ଟିଗୋଚରରେ ସଫଳ ହେଲା। ମାତ୍ର ଏହା ସେତେବେଳେ ସେମାନଙ୍କ ପାଇଁ ବହୁତ ବିଳମ୍ବ ହୋଇଯାଇଥିଲା। ସେ 120 ବର୍ଷ ପ୍ରଚାର କରିଥିଲେ ଓ ଚେଷ୍ଟା କରିଥିଲେ ଯେ ସେ ନିର୍ମାଣ କରିଥିବା ସେ ଜାହାଜ ମଧ୍ୟକୁ ସେମାନେ ଯେପରି ପ୍ରବେଶ କରିଯାଆନ୍ତି। ସେମାନଙ୍କୁ ଏହା କହି ଯାହାକି ଶାସ୍ତ୍ର କହୁଥିଲା, ସଦାପ୍ରଭୁ ଏହି କଥା କୁହନ୍ତି ଯେ ବର୍ଷା ହେବାକୁ ଯାଉଅଛି, ମାତ୍ର ସେମାନେ ତ ବହୁତ ଅଧିକ ଅପେକ୍ଷା କରିଥିଲେ, ମାତ୍ର ନୋହ ସହଜରେ ଏହା କହିପାରିଥାନ୍ତି ଯେ ଆଜି ଏହି ଦିନ ସେହି ଶାସ୍ତ୍ର ସଫଳ ହେଲା। ମୋସା ସେହିଦିନ ଯେତେବେଳେ ଅଗ୍ନିସ୍ତମ୍ଭ ସିନୟ ପର୍ବତ ଉପରକୁ ଓହ୍ଲାଇ ଆସିଥିଲା ଓ ତାଙ୍କର ସାକ୍ଷ୍ୟକୁ ସାକ୍ଷୀ ଦେଇଥିଲା, ମୂଷା କହିପାରିଥାନ୍ତି ଆଜି ଏହି ଶାସ୍ତ୍ର ସଫଳ ହେଲା। ମୂଷା ଆପଣମାନେ ଜାଣନ୍ତି ପରମେଶ୍ୱରଙ୍କ ଜଣେ ଆହ୍ୱାନ ପ୍ରାପ୍ତ ଲୋକ, ଜଣେ ଭବିଷ୍ୟତ ବକ୍ତା ବୋଲି କୁହାଯାଇଥିଲେ, ଏବଂ ଯେତେବେଳେ ତାଙ୍କୁ ଡକାଯାଇଥିଲା ଜଣେ ଭବିଷ୍ୟତ ବକ୍ତା ହୋଇଥିବାରୁ ତାହାଙ୍କୁ ଏକ ଅଲୌକିକ ଅନୁଭୂତି ରଖିବା ଆବଶ୍ୟକ ଥିଲା। ଜଣେ ଭବିଷ୍ୟତ ବକ୍ତା ହେବାକୁ ହେଲେ ତାହାଙ୍କୁ ପରମେଶ୍ୱରଙ୍କ ସହିତ ମୁହାଁମୁହିଁ ସାକ୍ଷାତ କରିବାକୁ ଥିଲା ଏବଂ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଥିଲା। ଆଉ ଏକ ବିଷୟ, ସେ ଯାହା କହୁଥିଲେ ତାହା ଘଟିବାକୁ ଥିଲା, ନଚେତ କେହି ହେଲେ ତାହାଙ୍କୁ ବିଶ୍ୱାସ କରିବେ ନାହିଁ। ତେଣୁ କୌଣସି ବ୍ୟକ୍ତିଙ୍କୁ ସେହିପରି ନିଜକୁ ଡାକିବାର ଅଧିକାର ନାହିଁ ଯେପର୍ଯ୍ୟନ୍ତ କି ସେ ପରମେଶ୍ୱରଙ୍କ ସହିତ ମୁହାଁମୁହିଁ କଥାବାର୍ତ୍ତା କରିନାହାନ୍ତି। ଏକ ମରୁଭୂମିର ପଛପଟେ କୌଣସି ଠାରେ ଯେଉଁଠାରେ କି ସେ ନିଜେ ପରମେଶ୍ୱରଙ୍କୁ ସାକ୍ଷାତ କରିନାହାନ୍ତି, ଏବଂ ଜଗତର ସମସ୍ତ ନାସ୍ତିକମାନେ ତାହାଙ୍କୁ ଏଥିରୁ ଅନ୍ୟତ୍ର ବୁଝାଇ ପାରିବେ ନାହିଁ। ସେ ସେଠାରେ ଥିଲେ, ସେ ଜାଣିଥିଲେ ଯେ ଏହା ଘଟିଅଛି। ପ୍ରତ୍ୟେକ ଖ୍ରୀଷ୍ଟିଆନର ସେ ଅଭିଜ୍ଞତା ରହିବା ଉଚିତ ଏହା ପୂର୍ବେ କି ସେମାନେ ଏକ ଖ୍ରୀଷ୍ଟିଆନ ହେବା ବିଷୟରେ କିଛି କୁହନ୍ତି। ଆପଣଙ୍କର ନିଜର ଅଭିଜ୍ଞତା, ମୁଁ ମୋର ଭଣଜା ସହିତ କିଛି ସମୟ ପୂର୍ବରୁ କଥା ହେଉଥିଲି, ଜଣେ ସାନ କ୍ୟାଥୋଲିକ ବାଳକ, ଯାହା କହୁଥିଲା ବିଲ୍ ମାମୁ ମୁଁ ଗୋଟିଏ ସ୍ତମ୍ଭରୁ ଅନ୍ୟ ଖୁଣ୍ଟ ପର୍ଯ୍ୟନ୍ତ ଦୌଡ଼ି କିଛି ଗୋଟାଏ ବିଷୟ ଖୋଜିବାକୁ ଚେଷ୍ଟା କରିବାକୁ ଯାଇ ସବୁଆଡ଼େ ଯାଇଅଛି। ରାତି ପରେ ରାତି ଏହି ସଭା ଆରମ୍ଭ ହେବା ପୂର୍ବରୁ ସେ କାନ୍ଦି ରହିଥିଲା, ଏବଂ ରାତ୍ରି ସମୟରେ ସେ ବେଦୀ ପର୍ଯ୍ୟନ୍ତ ଦୌଡ଼ି ଆସୁଥିବାର ସ୍ୱପ୍ନ ଦେଖିଥିଲା, ଯେଉଁଠାରେ କି ପ୍ରଚାର ହେଉଥିଲା, ଏବଂ ଏକ ଅଙ୍ଗୀକାର କରୁଥିଲା ଯେ ସେ ଭୁଲ କରିଆସିଛି। ମୁଁ କହିଲି, ମେଲଭିନ୍, ତୁମେ ଯେଉଁଠାକୁ ବି ଯିବାକୁ ଚେଷ୍ଟା କର ନା କାହିଁକି, ତୁମେ ଯେତେ ଗୁଡ଼ିଏ ମଣ୍ଡଳୀରେ ଯୋଗ ଦିଅ ନା କାହିଁକି, ତୁମେ ଯେତେ ପ୍ରଣାମ ମରିୟମ କୁହ ନା କାହିଁକି, କିମ୍ବା ତୁମେ ମନୁଷ୍ୟଠାରୁ ଯେତେ ଆଶୀର୍ବାଦ ପାଅ ନା କାହିଁକି, ତୁମକୁ ତ ପୁନର୍ବାର ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଜନ୍ମ ହେବାକୁ ହିଁ ପଡ଼ିବ। ଏହା ହିଁ ହେଉଛି ସେ ଏକମାତ୍ର ବିଷୟ ଯାହାକି ମନୁଷ୍ୟର ହୃଦୟକୁ ସନ୍ତୁଷ୍ଟ କରିବ। ତାହା ଯେ ମୁଁ ଜାଣେ ଆଜି ସେମାନଙ୍କ ପାଖରେ ପୁନର୍ବାର ଜନ୍ମ ହେବା ବିଷୟରେ ଏକ ବିକଳ୍ପ ଅଛି, କେବଳ ପ୍ରଚାରକଙ୍କ ସହିତ ହାତ ମିଶାନ୍ତୁ ଏବଂ ପୁସ୍ତକରେ ନିଜର ନାମକୁ ସ୍ଥାପନ କରିଦିଅନ୍ତୁ। କିନ୍ତୁ ବନ୍ଧୁଗଣ, ତାହା ଏକ ମତବାଦ ଅଟେ, ଏହା ଏକ ବାଇବେଲ ସତ୍ୟ ନୁହେଁ। ଯଦି ଏହା ଥାନ୍ତା, ପ୍ରେରିତ କ୍ରିୟା ଦ୍ୱିତୀୟ ଅଧ୍ୟାୟରେ ଏହିପରି ଭାବରେ ପାଠ କରାଯିବାକୁ ପଡ଼ନ୍ତା, ପେଣ୍ଟିକସ୍ ଦିବସ ଉପସ୍ଥିତ ହୁଅନ୍ତେ, ବାଳକ ବାହାରକୁ ଯାଇ ଲୋକମାନଙ୍କ ସହ ହାତ ମିଳାଇଲେ। ବରଂ ଏହା କୁହେ, ପେଣ୍ଟିକସ୍ ଦିବସ ଉପସ୍ଥିତ ହୁଅନ୍ତେ ମଣ୍ଡଳୀର ଉଦ୍ଘାଟନୀ ଉତ୍ସବରେ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସି ଯେଉଁ ଗୃହରେ ସେମାନେ ବସିଥିଲେ ସେହି ଗୃହର ସର୍ବତ୍ର ବ୍ୟାପିଗଲା। ସେହି ପ୍ରକାରେ ପବିତ୍ର ଆତ୍ମା ପ୍ରଥମ ଥର କରି ଆସିଥିଲେ, ସେହି ସମୟଠାରୁ ପ୍ରତ୍ୟେକ ଥର ଏହା ସେହିପରି ଭାବରେ ହିଁ ଆସିଛନ୍ତି। ସେ ପରମେଶ୍ୱର ଅଟନ୍ତି ଏବଂ ପରିବର୍ତ୍ତନ ହୁଅନ୍ତି ନାହିଁ। ତେବେ ଏହା ଲୋକମାନଙ୍କୁ ଝୁଣ୍ଟେଇ ପକାଇଥାଏ, ସେମାନେ କୁହନ୍ତି ତାହା ତ ଅନ୍ୟ ଦିନ ପାଇଁ ଥିଲା। ତେବେ ସେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ପ୍ରତ୍ୟେକ ଥର ମଣ୍ଡଳୀ ଯେବେ ପବିତ୍ର ଆତ୍ମା ପ୍ରାପ୍ତ କରିଅଛି, ଏହା ସର୍ବଦା ସେହିପରି ହିଁ ଆସିଅଛି ଯେପରି ସେ ପ୍ରଥମ ଥର କରିଥିଲେ। ସେ ସମାନ ବ୍ୟବସ୍ଥା ପତ୍ର ଅଧୀନରେ ପ୍ରେରିତ 2:38 କଦାପି ପରିବର୍ତ୍ତନ ହୋଇନାହିଁ, କଦାପି ପରିବର୍ତ୍ତନ ହେବ ନାହିଁ। ଯେପରିକି ଏକ ରୋଗ ପାଇଁ ଡାକ୍ତରଙ୍କର ଔଷଧ ବ୍ୟବସ୍ଥା ପତ୍ର ଥାଏ, ସେ ଏକ ରୋଗ ପାଇଁ ଏକ ଔଷଧ ବ୍ୟବସ୍ଥା ପତ୍ର ଲେଖିବେ, ଡାକ୍ତର ତା କରନ୍ତି, ଏବଂ ଏହାକୁ କୌଣସି ଷଠ ଔଷଧ ପ୍ରସ୍ତୁତକାରୀଙ୍କ ନିକଟକୁ ନେଇଯାଆନ୍ତୁ ଏବଂ ସେ ଏଥିରେ ଅଧିକ ମାତ୍ରାରେ ବିଷ ନିରୋଧକ ଦେଇଦେବ। ଏହା ଏତେ ଦୁର୍ବଳ ହୋଇଯିବ ଯେ ଏହା ଆପଣଙ୍କର କୌଣସି ଉପକାର କରିବ ନାହିଁ। ଯଦି ସେ ଏଥିରେ ଅଧିକ ବିଷ ଦେଇଦେବ, ତେବେ ଏହା ଆପଣଙ୍କୁ ମାରି ପକାଇବ। ଏହାକୁ ତ କେବଳ ଡାକ୍ତରଙ୍କ ଅନୁଯାୟୀ ହିଁ ଲେଖିବାକୁ ହେବ, ଏବଂ ଡାକ୍ତରଙ୍କ ସେ ଔଷଧ ବ୍ୟବସ୍ଥା ପତ୍ର ଯେ କିପରି ପବିତ୍ରାତ୍ମାଙ୍କୁ ପ୍ରାପ୍ତ କରିବାକୁ ଅଛି, ତାହା ଆମକୁ ପେଣ୍ଟିକସ୍ ଦିନରେ ଡାକ୍ତର ସିମନ୍ ପିତରଙ୍କ ଦ୍ୱାରା ପ୍ରଦାନ କରାଯାଇଅଛି। ମୁଁ ତୁମକୁ ଏକ ଔଷଧ ବ୍ୟବସ୍ଥା ପତ୍ର ଦେବି, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପକ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଅନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମା ପ୍ରଦାନ ପ୍ରାପ୍ତ ହେବେ। କାରଣ ଏହି ଔଷଧ ବ୍ୟବସ୍ଥା ପତ୍ରଟି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆପଣା ନିକଟକୁ ଡାକିବେ, ସେ ସମସ୍ତଙ୍କ ନିମନ୍ତେ ଅଟେ ସେ ଅନନ୍ତକାଳୀନ ଔଷଧ ବ୍ୟବସ୍ଥା ପତ୍ର। ମୂଷାଙ୍କର ଏହି ଅନୁଭୂତି ରହିଥିଲା, ସେ ଦେଶ ମଧ୍ୟକୁ ଗଲେ ଏବଂ ସେ ଲୋକମାନଙ୍କୁ କହିବାକୁ ଲାଗିଲେ, ମୁଁ ଏକ ଅଗ୍ନିସ୍ତମ୍ଭକୁ ସାକ୍ଷାତ କଲି, ଏହା ଏକ ଜ୍ୱଳନ୍ତ ବୁଦା ଭିତରେ ରହିଥିଲା, ଏବଂ ସେ ମୋତେ ଆପଣମାନଙ୍କୁ ଏହା କହିବାକୁ କହିଲେ, ମୁଁ ଯେ ଅଟେ ମୁଁ ସେ ଅଟେ, ତଳକୁ ଯାଅ, ମୁଁ ତୁମ ସହିତ ରହିବି, ତୁମ ହାତରେ ଥିବା ସେ ବାଡ଼ିଟିକୁ ନିଅ ଏବଂ ମିଶର ଉପରେ ବିସ୍ତାର କର, ତୁମେ ଯାହା କିଛି ମାଗିବ ତାହା ହୋଇଯିବ। ତେବେ ବୋଧହୁଏ କୌଣସି ପୁରୋହିତ କହିଥିବେ ନିର୍ବୋଧତା, ମାତ୍ର ଯେତେବେଳେ ସେମାନେ ଏହାର ପ୍ରକୃତ ତଥ୍ୟକୁ ଦେଖିଲେ, ନେଲେ, ସଫଳ ହେଲା, ସେମାନେ ଏହାକୁ ଆଉ ଅଧିକ ସହ୍ୟ କରିପାରିଲେ ନାହିଁ। ସେମାନେ ଜାଣିଲେ ଯେ ସେ ପରମେଶ୍ୱରଙ୍କ ଠାରୁ ପ୍ରେରିତ ଅଟନ୍ତି। ତାପରେ ଯଦି ମୂଷା କହିଲେ ଯେ ସେ ତାହା ଦେଖିଛନ୍ତି ଏବଂ ତାହା ସତ୍ୟ ବୋଲି ସାକ୍ଷ୍ୟ ଦେଇଛନ୍ତି, ତେବେ ଯଦି ତାହା ସତ୍ୟ ଅଟେ, ସେ ମନୁଷ୍ୟର ବାକ୍ୟକୁ ସତ୍ୟ ବୋଲି ଚିହ୍ନଟ କରିବାକୁ ଏବଂ ପ୍ରମାଣିତ କରିବାକୁ ପରମେଶ୍ୱର ବାଧ୍ୟ ଅଟନ୍ତି। ତାହା ସତ, ଯଦି ଯୀଶୁଖ୍ରୀଷ୍ଟ ସେହିଦିନ ସେଠାରେ ଛିଡ଼ା ହୋଇ ତାହା ପାଠ କରିଥିଲେ, ଆଜି ଏହି ଶାସ୍ତ୍ର ତୁମ୍ଭ ସମ୍ମୁଖରେ ସଫଳ ହେଲା, ତେବେ ପରମେଶ୍ୱର ସେହି ବାକ୍ୟକୁ ସଫଳ କରିବାକୁ ବାଧ୍ୟ ଅଟନ୍ତି। ଆମେ ଆଜି ରାତି ଏଠାରେ ଛିଡ଼ା ହୋଇ ଏହା କହୁ ଯେ ଯୀଶୁଖ୍ରୀଷ୍ଟ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ତେବେ ପରମେଶ୍ୱର ଏହାକୁ ସେହିପରି ଭାବରେ ପ୍ରମାଣ କରିବାକୁ ବାଧ୍ୟ, କାରଣ ଏହା ତାହାଙ୍କର ବାକ୍ୟ ଅଟେ। ତେବେ ଏହା କ'ଣ କରେ? ଏଥିରେ ପ୍ରତ୍ୟୟ କରିବାକୁ ଏହା ବିଶ୍ୱାସର ଆବଶ୍ୟକ କରେ। ତାହାଙ୍କର ବାକ୍ୟ ଯେ ସତ୍ୟ ଅଟେ ତାହାକୁ ପ୍ରତ୍ୟୟ କରିବାକୁ ଏହା ବିଶ୍ୱାସର ଆବଶ୍ୟକ କରେ। ଧ୍ୟାନ ଦିଅନ୍ତୁ ଯେ ସେତେବେଳେ କ'ଣ ଘଟିଥିଲା, ଯେତେବେଳେ ମୂଷା ସନ୍ତାନମାନଙ୍କୁ ଏବଂ ତାହାଙ୍କୁ ଅନୁସରଣ କରୁଥିବା ସମସ୍ତ ଲୋକମାନଙ୍କୁ ବାହାର କରି ଆଣିଥିଲେ। ଯେଉଁମାନେ ତାହାଙ୍କୁ ଅନୁସରଣ କଲେ ନାହିଁ ସେମାନେ ମିଶ୍ରରେ ରହିଗଲେ, ମାତ୍ର ଯେଉଁମାନେ ମୂଷାଙ୍କୁ ଅନୁସରଣ କଲେ, ଯେତେବେଳେ ସେମାନେ ସୁଖ ସାଗରରୁ ବାହାରି ଆସି ପ୍ରାନ୍ତର ମଧ୍ୟକୁ ପ୍ରବେଶ କଲେ, ପରମେଶ୍ୱର ସେତେବେଳେ ସିନୟ ପର୍ବତ ଉପରେ ଓହ୍ଲାଇ ଆସିଲେ। ସେହି ଅଗ୍ନିସ୍ତମ୍ଭ ସମଗ୍ର ପର୍ବତକୁ ଅଗ୍ନିମୟ କରି ପକାଇଲା ଏବଂ ସେଠାରୁ ଏକ ସ୍ୱର କହିଲା ଏବଂ ପରମେଶ୍ୱର ଦଶାଜ୍ଞା ପ୍ରଦାନ କଲେ। ମୂଷା ସେଠାରେ ଲୋକମାନଙ୍କ ସମ୍ମୁଖକୁ ଯାଇ ଏହା କହିପାରିଥାନ୍ତି, ଆଜି ଏହି ଶାସ୍ତ୍ର ଯାହାକି ମୁଁ ତୁମମାନଙ୍କୁ ତାହାଙ୍କର ଭବିଷ୍ୟତ ବକ୍ତା ଭାବରେ କହିଥିଲି ଆଜିର ଦିନରେ ସଫଳ ହେଲା। ମୁଁ ତୁମମାନଙ୍କୁ କହିଥିଲି ଯେ ପରମେଶ୍ୱର ମୋତେ ସାକ୍ଷାତ କରିଥିଲେ ଏବଂ ସେଠାରେ ଏକ ଜ୍ୱଳନ୍ତ ବୁଦା ମଧ୍ୟରେ ଏକ ଅଗ୍ନିସ୍ତମ୍ଭରେ, ଆଉ ସେ ଏହା କହିଥିଲେ ମୁଁ କରିବି, ଏହା ଏକ ଚିହ୍ନ ହେବ, ତୁମେ ସେହି ଲୋକମାନଙ୍କୁ ପୁନର୍ବାର ଠିକ୍ ଏହି ସ୍ଥାନକୁ ଫେରାଇ ଆଣିବ। ଏବଂ ସେଠାରେ ପରମେଶ୍ୱର ଅଛନ୍ତି ସେହି ସମାନ ଅଗ୍ନିସ୍ତମ୍ଭରେ ଯେଉଁଥିରେ ସେ ଅଛନ୍ତି ବୋଲି ମୁଁ ତୁମମାନଙ୍କୁ କହିଥିଲି, ଠିକ୍ ସେହି ପର୍ବତ ଉପରେ ଓହ୍ଲାଇ ଅଛନ୍ତି। ଆଜି ଏହି ଭବିଷ୍ୟତବାଣୀ ସଫଳ ହେଲା। ଏଠାରେ ସେ ଏହା ପ୍ରମାଣ କରିବାକୁ ଅଛନ୍ତି ଯେ ସେହି ବିଷୟ ଯାହା ମୁଁ କହିଅଛି ତାହା ସତ୍ୟ ଅଟେ। ପରମେଶ୍ୱର ଆମକୁ ସେହିପରି ଆହୁରି ଅନେକ ପୁରୁଷମାନଙ୍କୁ ଦିଅନ୍ତୁ ଯେଉଁମାନେ କି ସଚ୍ଚୋଟ ଏବଂ ନିଷ୍ଠାବାନ ରୁହନ୍ତି ଏବଂ ସତ କୁହନ୍ତି ଯେ ସର୍ବଶକ୍ତିମାନ ପରମେଶ୍ୱର ଏହା ପ୍ରମାଣ କରିପାରିବେ ଯେ ତାହାଙ୍କର ବାକ୍ୟ ଏବେ ମଧ୍ୟ ସତ୍ୟ ଅଟେ। ସେ ଗତକାଲି ଏବଂ ଚିରକାଳ ସମାନ ରହିଥାନ୍ତି, ସେ କାହିଁକି କରିବେ ନାହିଁ? ସେ ଏହା କରିବାକୁ ପ୍ରତିଜ୍ଞା କରିଛନ୍ତି। ଯୋଶୁଆ ହୁଏତ ସେହି ସମାନ କଥା କହିଥିବେ ଯେଉଁଦିନ ସେ କାଦେଶ ବର୍ଣ୍ଣିଆକୁ ଫେରିଥିଲେ, ଯେଉଁଠାରେ ସେମାନେ ପ୍ରାନ୍ତରରେ ଏତେ ଦୂରକୁ ଯାତ୍ରା କରିଥିଲେ। ସେମାନେ ସନ୍ଦେହ କରୁଥିଲେ ଯେ ପରମେଶ୍ୱର ଯେପରି କହିଥିଲେ ସେହି ଦେଶଟି ସେହିପରି ହୋଇଥିବ କି ନାହିଁ, ମାତ୍ର ପରମେଶ୍ୱର ସେମାନଙ୍କୁ କହିଥିଲେ ଯେ ଏହା ଏକ ଉତ୍ତମ ଦେଶ ଅଟେ, ଏହା ଦୁଗ୍ଧ ଓ ମଧୁରେ ପ୍ରବାହିତ ଅଟେ। ଆଉ ଯୋଶୁଆ ଏବଂ କାଲେବ କେବଳ ଦୁଇ ଜଣ ଥିଲେ ଯେଉଁମାନେ କି ତାହା ବିଶ୍ୱାସ କରିଥିଲେ, ବାକି ଦଶଟି ମଧ୍ୟରୁ ଯେଉଁମାନେ କି ଯାଇଥିଲେ। ଯେତେବେଳେ ସେମାନେ ଫେରି ଆସିଲେ ସେମାନଙ୍କ ପାଖରେ ପ୍ରମାଣ ଥିଲା, ସେମାନଙ୍କ ପାଖରେ ଏକ ଅଙ୍ଗୁର ପେନ୍ଥା ଥିଲା ଯାହାକୁ ଦୁଇ ଶକ୍ତିଶାଳୀ ବ୍ୟକ୍ତି ହିଁ କେବଳ ବହନ କରିପାରନ୍ତି। ଯୋଶୁଆ ଏବଂ କାଲେବ ସେଠାରେ ଛିଡ଼ା ହୋଇ ଏହା କହିପାରିଥାନ୍ତି ଆଜି ଏହି ଶାସ୍ତ୍ର ସଫଳ ହେଲା, ଏଠାରେ ତାହାର ପ୍ରମାଣ ଅଛି ଯେ ଏହା ଏକ ଉତ୍ତମ ଦେଶ ଅଟେ ନିଶ୍ଚିତରେ। କାହିଁକି? ଏଠାରେ ଏହା ପ୍ରମାଣ ଅଟେ ଯେ ଏହା ଏକ ଉତ୍ତମ ଦେଶ ଅଟେ। ମିଶ୍ରରେ ତୁମେମାନେ ସେହିପରି ବିଷୟ କଦାଚିତ କେଉଁଠାରେ ପାଇବ? ସେଠାରେ ସେପରି କୌଣସି ସ୍ଥାନ ନଥିଲା, ମାତ୍ର ଆଜି ଏହି ଶାସ୍ତ୍ର ସଫଳ ହେଲା। ସେ ସେହି ସମାନ ବିଷୟ କହିପାରିଥାନ୍ତେ ଯେତେବେଳେ ସେ ଭବିଷ୍ୟତବାଣୀ କରିଥିଲେ ଓ କହିଥିଲେ ଯେ ଜିରିହର ପ୍ରାଚୀର ଗୁଡ଼ିକ ଭାଙ୍ଗି ପଡ଼ିବ ଯେଉଁଦିନ ସେମାନେ ତାହାର ପରିକ୍ରମା ସାତ ଥର ସାତ ଦିନ ଯାଏ ଦିନକୁ ସାତ ଥର କରିସାରିବେ। ଆଉ ଯେତେବେଳେ ସେମାନେ ଶେଷ ଥର ପାଇଁ ତାହାର ପରିକ୍ରମା କଲେ ପ୍ରାଚୀର ଗୁଡ଼ିକ ଭୁଶୁଳି ପଡ଼ିଲା। ଯୋଶୁଆ ଛିଡ଼ା ହୋଇ ଏହା କହିପାରିଥାନ୍ତେ ଏହି ଦିନ ସଦାପ୍ରଭୁଙ୍କ ସୈନ୍ୟର ମୁଖ୍ୟ ସେନାପତି ଯାହାକି ମୋତେ କେତେକ ସପ୍ତାହ ପୂର୍ବରୁ କହିଥିଲେ ଯେ ଏହା ସେହିପରି ଘଟିବ, ଆଜି ଏହି ଶାସ୍ତ୍ର ସଫଳ ହେଲା। ସେଠାରେ ପ୍ରାଚୀର ଗୁଡ଼ିକ ଭୁଶୁଡ଼ି ତଳେ ଭୂମିରେ ପଡ଼ି ରହିଛି। ଆସ ଚାଲ ଏହାକୁ ଅଧିକାର କରିନେବା, ଏହା ଆମର ଅଟେ, ଆଜି ଏହି ଶାସ୍ତ୍ର ସଫଳ ହେଲା। କେଡ଼େ ଅଦ୍ଭୁତ, ପରମେଶ୍ୱରଙ୍କ ଲୋକମାନେ ସେ ବିଷୟଗୁଡ଼ିକ ପାଇଁ ଛିଡ଼ା ହୋଇଛନ୍ତି ଯାହାକି ଠିକ୍ ଅଟେ। ଇସ୍ରାଏଲ ସେହି ନଦୀ କୂଳରେ ଯେତେବେଳେ ସେମାନେ ସେହି ଦେଶକୁ ଅଧିକାର କଲେ ସେମାନେ ପାରି ହେଲେ। ସେମାନେ ଏହା କିପରି କରିବାକୁ ଯାଉଛନ୍ତି? ଏହା ଏପ୍ରିଲ ମାସ ଥିଲା, ଉପରେ ଜିହୁଦାରେ ବରଫ ତରୁଥିବାରୁ ବନ୍ୟା ପରିସ୍ଥିତି ଆସିଥିଲା। ଓହ, କି ଏକ ଦିଗହରା ସୈନ୍ୟାଧିକ ପରମେଶ୍ୱର ଥିଲେ ପରି ଦିଶୁଥିଲା ଯେ ସେ ତାହାଙ୍କର ଲୋକମାନଙ୍କୁ ସେଠାରେ ଏପ୍ରିଲ ମାସରେ ଆଣିଥିଲେ, ଯେତେବେଳେ କି ଜର୍ଜର ନଦୀର ଜଳସ୍ତର ପୂର୍ବ ଅପେକ୍ଷା ସର୍ବାଧିକ ଉଚ୍ଚ ସ୍ତରରେ ଥିଲା। ବେଳେ ବେଳେ ଆପଣମାନଙ୍କୁ କେବଳ ଏକ ଛୋଟ ପରାମର୍ଶଟିଏ ଦେବା ପାଇଁ, ଯଦି ମୋର ସମୟ ହୁଏ ମୁଁ ଏଠାରେ ଅଟକି ଯାଏ। ବେଳେବେଳେ ଆପଣ ସେଠାରେ କର୍କଟ ରୋଗ ସହିତ ବସିଥାଇ ପାରନ୍ତି, କିମ୍ବା ଆପଣ ଏକ ରୋଗ ସହିତ ସେଠାରେ ବସିଥିବେ। ଆପଣ ଭାବୁଥିବେ ମୁଁ ଜଣେ ଖ୍ରୀଷ୍ଟିଆନ ହୋଇ କାହିଁକି ଏହିପରି ଅବସ୍ଥାରେ ରହିଛି? ଯଦି ମୁଁ ଜଣେ ଖ୍ରୀଷ୍ଟିଆନ ତେବେ ମୁଁ କାହିଁକି ଏପରି ବସି ରହିଛି? ବେଳେବେଳେ ପରମେଶ୍ୱର ସେ ବିଷୟଗୁଡ଼ିକୁ ଏତେ ଅନ୍ଧକାର ହୋଇଯିବାକୁ ଦିଅନ୍ତି ଯେ ଆପଣ ଉପରକୁ ଚାରିପାଖକୁ କିମ୍ବା ଅନ୍ୟ କୌଣସି ଆଡ଼କୁ ଦେଖିପାରନ୍ତି ନାହିଁ। ଆଉ ତାପରେ ସେ ଆସି ଆପଣଙ୍କ ପାଇଁ ଏଥିମଧ୍ୟରୁ ଏକ ପଥ ପ୍ରସ୍ତୁତ କରନ୍ତି, ଯେପରିକି ଆପଣ କହିପାରନ୍ତି ଆଜି ଏହି ଶାସ୍ତ୍ର ସଫଳ ହେଉଅଛି ଯାହା କରିବାକୁ ସେ ପ୍ରତିଜ୍ଞା କରିଥିଲେ। ସେ ଏଭ୍ରି ବାଳକମାନଙ୍କୁ ଜ୍ୱଳନ୍ତ ଭାଟି ଭିତରକୁ ଯିବାକୁ ଦେଲେ। ସେମାନେ କହିଲେ ଆମ ପରମେଶ୍ୱର ଆମକୁ ଏହି ଭାଟିର ଅଗ୍ନିରୁ ଉଦ୍ଧାର କରିବାରେ ସକ୍ଷମ ଅଟନ୍ତି, ମାତ୍ର ତଥାପି ଆମେ ତୁମର ପ୍ରତିମାକୁ ପ୍ରଣାମ କରିବୁ ନାହିଁ। ଯେତେବେଳେ ସେମାନେ ସେଠାରୁ ବାହାରିକି ଆସିଲେ ଭାଟିର ଗନ୍ଧ ସେମାନଙ୍କଠାରୁ ଆସୁଥିଲା, ବରଂ ସେମାନଙ୍କ ଉପରେ କୌଣସି ଭାଟିର ଗନ୍ଧ ନଥିଲା। ସେମାନେ ଏହା କହିପାରିଥାନ୍ତେ ଆଜି ଏହି ଶାସ୍ତ୍ର ସଫଳ ହେଲା। ଯେତେବେଳେ ଦାନିଏଲ ସିଂହ ଗର୍ତ୍ତରୁ ଆସିଲେ ସେ ମଧ୍ୟ ସେ ସମାନ କଥା କହିପାରିଥାନ୍ତେ। ବାପ୍ତିଜକ ଜୋହନ ଚାରିଶହ ବର୍ଷର ପାରମାର୍ଥିକ ଈଶ୍ୱରତତ୍ତ୍ୱବିତ୍ ଶିକ୍ଷା ପରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ମଣ୍ଡଳୀ ସେ ସମୟରେ ଏକ ବିଶୃଙ୍ଖଳାରେ ରହିଥିଲା। ଯେତେବେଳେ ସେ ପ୍ରାନ୍ତରରେ ଜର୍ଦ୍ଦନରେ ଦେଖାଦେଲେ ସେ ଠିକ୍ ସେହି କୂଳରେ ଛିଡ଼ା ହୋଇପାରିଥାନ୍ତେ ଯେପରିକି ସେ କରିଥିଲେ ଏବଂ ଏହା କହିପାରିଥାନ୍ତେ ଆଜି ଏହି ଶାସ୍ତ୍ର ଯିଶାଇଅ 40 ସଫଳ ହେଲା। ମୁଁ କିପରି ଏଠାରେ ଅଟକି ଯାଇପାରେ ଏବଂ ତାହା କହିପାରେ ଯାହା ସେ ବୃଦ୍ଧ ଯାଜକ ମୋତେ କହିଥିଲେ। କହିଲେ, ପୁଅରେ ତୁମେ ସେହି ବାର୍ତ୍ତା କେବେ ସମାପ୍ତ କଲ ନାହିଁ। ମୁଁ କହିଲି, ସ୍ଥିର ରୁହନ୍ତୁ। ସେ କହିଲେ, କଣ ତୁମର କହିବାର ଅର୍ଥ ଯେ ପେଣ୍ଟିକୋଷ୍ଟାଲ ତାହା ଦେଖନ୍ତି ନାହିଁ? କହିଲି, ନା। ସେ କହିଲେ, ମୁଁ ଏହା ଦେଖେ ଏବଂ ଜଣେ କ୍ୟାଥୋଲିକ ପୁରୋହିତ ମଧ୍ୟ। ସେ କହିଲେ, ତୁମେ କାହିଁକି ଆଗକୁ ଗଲ ନାହିଁ? ମୁଁ କହିଲି, ନିରବ ରୁହନ୍ତୁ। ସେ କହିଲେ, ପରମେଶ୍ୱରଙ୍କ ମହିମା ହଉ, ମୁଁ ଏହା ଦେଖେ। ଏବଂ ପ୍ରାୟ ସେହି ସମୟରେ ପବିତ୍ର ଆତ୍ମା ତାଙ୍କ ଭଉଣୀ ଉପରେ ଓହ୍ଲାଇ ଆସିଲେ, ଯିଏକି ସେଠାରେ ସଭାରେ ବସିଥିଲେ, ଏବଂ ସେ ଉଠି ପଡ଼ି ପରଭାଷାରେ କଥା କହିବାକୁ ଲାଗିଲେ ଏବଂ ମଞ୍ଚ ଉପରେ ସେହି ଯାଜକ ଓ ମୁଁ ଯାହା ବିଷୟରେ କଥା ହେଉଥିଲୁ ସେ ଠିକ୍ ତାହାର ବ୍ୟାଖ୍ୟା ଦେଇଥିଲେ। ସମଗ୍ର ମଣ୍ଡଳୀ ସେ ସମଗ୍ର ସ୍ଥାନ ଆର୍ତ୍ତନାଦ କରି ଉଠିଲେ। ଗତ ସପ୍ତାହରେ କିମ୍ବା ଗତ ସପ୍ତାହ ପୂର୍ବରୁ ଓରାଲ ରବର୍ଟସଙ୍କ ସମ୍ମିଳନୀକୁ ଯାଇଥିଲି ଏବଂ ସେହି ସମ୍ମିଳନୀର ଏହା ଚର୍ଚ୍ଚା ଥିଲା କିପରି ଯେ ସେହି ଯାଜକ ପବିତ୍ର ଆତ୍ମାଙ୍କ ଅଧୀନରେ ବସି ସେଠାରେ ଜଣେ ମହିଳାଙ୍କ ମାଧ୍ୟମରେ ଏହା ପ୍ରକାଶ କରୁଥିଲେ। ମୁଁ ବିଶ୍ୱାସ କରେ ଯେ ଏହା ତାଙ୍କର ଭଉଣୀ ଥିଲେ। ଯେ ସେହି ମଞ୍ଚ ଉପରେ ଯାହା ସେଠାରେ ଘଟୁଥିଲା ଏବଂ ସେହି ବିଷୟକୁ ପ୍ରକାଶ କରୁଥିଲେ ଯାହା ଆମେମାନେ ଲୁଚାଉଥିଲୁ। ଏହି ଯେଉଁ ସମୟରେ ଆମେମାନେ ରହୁଅଛୁ, ଆଜିର ଦିନରେ ଏହି ଶାସ୍ତ୍ର ସଫଳ ହେଲା। ଆଜିର ଦିନରେ ସନ୍ଧ୍ୟାକାଳୀନ ଦୀପ୍ତି ଆସିଅଛି ଏବଂ ଆମେ ଏହାକୁ ଦେଖିବାରେ ବିଫଳ ହୋଇଅଛୁ। ଧ୍ୟାନ ଦିଅନ୍ତୁ, ଯୋହନ କହିଲେ, ଆଜି ଦିନରେ ମୁଁ ପ୍ରାନ୍ତରରେ ଚିତ୍କାର କରୁଥିବା ସେହି ରବ ଅଟେ, ଯେପରିକି ଯିଶାଇଅ ଭବିଷ୍ୟତା କହିଥିଲେ, ପ୍ରଭୁଙ୍କ ପାଇଁ ମାର୍ଗ ପ୍ରସ୍ତୁତ କର। ସେମାନେ ତାହା ବୁଝିନଥିଲେ। କହିଲେ, ଓ ତୁମେ ଯୀଶୁ, ତୁମେ ଖ୍ରୀଷ୍ଟ ବରଂ। ସେ କହିଲେ, ମୁଁ ଖ୍ରୀଷ୍ଟ ନୁହେଁ। ସେ କହିଲେ, ମୁଁ ତ ତାଙ୍କର ପାଦୁକା ଗଣ୍ଠି ଫିଟାଇବାକୁ ସୁଦ୍ଧା ଯୋଗ୍ୟ ନୁହେଁ। ମାତ୍ର ସେ କହିଲେ, ସେ ତୁମମାନଙ୍କ ମଧ୍ୟରେ କୌଣସି ଠାରେ ଛିଡ଼ା ହୋଇଛନ୍ତି, କାରଣ ସେ ସୁନିଶ୍ଚିତ ଥିଲେ ଯେ ସେ ସେଠାରେ ରହିବେ, ସେ ତାହାଙ୍କ ସମୟରେ ରହିବେ, କାରଣ ପରମେଶ୍ୱର ତାହାଙ୍କୁ କହିଥିଲେ ଯେ ସେ ଖ୍ରୀଷ୍ଟଙ୍କୁ ପରିଚୟ କରାଇବେ। ଦିନେ ଜଣେ ଯୁବାଲୋକ ସେଠାରେ ଚାଲିକି ଆସିଲେ ଏବଂ ଯୋହନ ତାଙ୍କ ଉପରେ ଏକ ପ୍ରକାଶ ରହିଥିବା ପରି ଦେଖିଲେ, ଏକ ଚିହ୍ନ, ଆଉ ସେ ଚିତ୍କାର କରି କହିଲେ, ହେଇ ଦେଖ, ପରମେଶ୍ୱରଙ୍କ ମେଷ ଶାବକ, ଆଜି ଏହି ଶାସ୍ତ୍ର ତୁମମାନଙ୍କ ସମ୍ମୁଖରେ ସଫଳ ହେଲା। ନିଶ୍ଚିତରେ ପେଣ୍ଟିକସ୍ ଦିନରେ କିପରି ପିତର ଛିଡ଼ା ହେଲେ ଏବଂ ସେମାନଙ୍କ ଶାସ୍ତ୍ର ଉଦ୍ଧୃତ କଲେ, ଜୋଏଲ 2:38, ଯେତେବେଳେ କି ସେମାନେ ସମସ୍ତେ ହସୁଥିଲେ, ସେହି ଲୋକମାନେ ସେମାନେ ସେମାନଙ୍କର ନିଜ ଭାଷାରେ କଥାବାର୍ତ୍ତା କରିପାରୁନଥିଲେ, ସେମାନେ ଅନ୍ୟ କିଛି ବିଳବିଳାଉଥିଲେ। ବାଇବେଲ କୁହେ, ଭଗ୍ନ ଜିହ୍ୱା ଗୁଡିକ, ଭଗ୍ନ ହେଉଛି ବିଭାଜିତ ଜିହ୍ୱା, କିଛି କହୁନଥିଲେ, କେବଳ ଏକ ବିଳବିଳାଉଥିଲେ। ଦଳେ ମାତାଲ ଲୋକମାନଙ୍କ ପରି ଏପଟ ସେପଟ ଦୌଡୁଥିଲେ। ସେମାନେ ସମସ୍ତେ କହିଲେ, ତେବେ ଏହି ଲୋକମାନେ ମଦ୍ୟପାନ କରିଛନ୍ତି, ସେମାନଙ୍କୁ ଦେଖନ୍ତୁ ଯେ ସେମାନେ କିପରି ଆଚରଣ କରୁଛନ୍ତି, କିପରି ସେ ସ୍ତ୍ରୀ ଏବଂ ପୁରୁଷମାନେ, ସେମାନେ ବିଶୃଙ୍ଖଳିତ ଅଟନ୍ତି। ସେହି ଦିନର ଧାର୍ମିକ ଗୋଷ୍ଠୀ କହିଥିଲେ, ପିତର ସେମାନଙ୍କ ମଧ୍ୟରେ ଛିଡ଼ା ହେଲେ, କହିଲେ, ହେ ଜେରୁସାଲେମ ନିବାସୀ ସମସ୍ତେ ଓ ଜିହୁଦୀ ଲୋକେ ଏବଂ ଭାଇମାନେ, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ ଯେ ଏମାନେ ସେପରି ମାତାଲ ନୁହନ୍ତି ଯେପରିକି ଆପଣମାନେ ମନେ କରୁଛନ୍ତି। ତେଣୁ ବର୍ତ୍ତମାନ ସମୟ ସକାଳ 9 ଘଣ୍ଟା ମାତ୍ର, କିନ୍ତୁ ଜୋଏଲ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଯାହା ଉକ୍ତ ଅଛି, ଏ ସେହି ଘଟଣା ଶେଷ କାଳରେ ଏପରି ଘଟିବ ଯେ ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆମ୍ଭର ଆତ୍ମା ବୃଷ୍ଟି କରିବା। ଆଜି ଏହି ଶାସ୍ତ୍ର ସଫଳ ହେଲା ନିଶ୍ଚିତ ଭାବରେ। ଲୁଥର ଠିକ୍ ସମୟରେ ରହିଥିଲେ, ୱେସ୍ଲି ଠିକ୍ ସମୟରେ ରହିଥିଲେ, ପେଣ୍ଟିକସ୍ ଠିକ୍ ସମୟରେ ରହିଥିଲା, କିଛି ହେଲେ କ୍ରମରୁ ବାହାର ନୁହେଁ। ବର୍ତ୍ତମାନ ମୁଁ ଚାହୁଁଛି ଯେ ଆପଣମାନେ ଆଜିର ଏହି ଯୁଗ ଓ କାଳ ଯେଉଁଥିରେ ଆମେମାନେ ରହୁଅଛୁ, ଏହାକୁ ଆଜିର ଦିନ ନିମନ୍ତେ ପ୍ରତିଜ୍ଞା କରାଯାଇଥିବା ବାକ୍ୟ ସହିତ ବିଚାର କରନ୍ତୁ। ଯଦି ପଶ୍ଚାତ ସମୟରେ ଅନ୍ୟ ଯୁଗମାନଙ୍କରେ ପୁରୁଷମାନେ ଏହା କହିପାରୁଥିଲେ, ଆଜି ଏହି ଶାସ୍ତ୍ର, ଆଜି ଏହି ଶାସ୍ତ୍ର, ତେବେ ଆଜିର ଦିନ ପାଇଁ ଶାସ୍ତ୍ର ବିଷୟରେ କ'ଣ ଅଟେ? ଏହି ଦିନ ପାଇଁ କ'ଣ ପ୍ରତିଜ୍ଞା କରାଯାଇଅଛି? ଆମେମାନେ କେଉଁଠାରେ ଛିଡ଼ା ହୋଇଅଛୁ? ଆମେମାନେ କେଉଁ ସମୟରେ ରହୁଅଛୁ ଯେତେବେଳେ କି ଘଣ୍ଟା କଣ୍ଟା ପ୍ରହାର କରୁଅଛି, ସେହି ବୈଜ୍ଞାନିକ ଘଣ୍ଟା ମଧ୍ୟରାତ୍ରିରୁ 3 ମିନିଟ୍ ପୂର୍ବରୁ? ଜଗତ ଆଜି ଭୟଗ୍ରସ୍ତ ଅଛି, ମଣ୍ଡଳୀ ଦୁର୍ନୀତିରେ ଏକ ଶଯ୍ୟାରେ ଅଛି, ସେଠାରେ କିଏ କେଉଁଠାରେ ଛିଡ଼ା ହୋଇଛନ୍ତି କେହି ଜାଣନ୍ତି ନାହିଁ। ଏହା ଦିନର କେଉଁ ସମୟ ଅଟେ? ଆଜିର ଦିନ ପାଇଁ ଶାସ୍ତ୍ର ବିଷୟରେ କ'ଣ ଅଟେ? ମଣ୍ଡଳୀର ଅବସ୍ଥାମାନ କିମ୍ବା ଆଜିର ଦିନରେ ମଣ୍ଡଳୀର ଅବସ୍ଥା ଗୁଡିକ ଜଗତରେ, ରାଜନୀତିରେ, ଆମର ବିଶ୍ୱ ବ୍ୟବସ୍ଥାରେ ଏହା ସେତିକି ମନ୍ଦ ଅଟେ ଯେତିକି ଏହା ହୋଇପାରେ। ମୁଁ ଜଣେ ରାଜନେତା ନୁହେଁ, ମୁଁ ତ ଜଣେ ଖ୍ରୀଷ୍ଟିଆନ, ମାତ୍ର ମୋର ରାଜନୀତି ବିଷୟରେ କଥାବାର୍ତ୍ତା କରିବାର କୌଣସି ବେପାର ନାହିଁ। ମାତ୍ର ମୁଁ କେବଳ କହିବାକୁ ଚାହେଁ ଯେ ସେମାନେ ଉଭୟ ପାର୍ଶ୍ୱରେ ମନ୍ଦ ଅଟନ୍ତି। ମୁଁ ଥରେ ମତଦାନ କରିଥିଲି, ତା ଖ୍ରୀଷ୍ଟଙ୍କ ପାଇଁ ଥିଲା। ମୋତେ ଜିତିବାକୁ ଅଛି। ଶୈତାନ ମୋ ବିରୁଦ୍ଧରେ ମତଦାନ କଲା ଏବଂ ଖ୍ରୀଷ୍ଟ ମୋ ସପକ୍ଷରେ ମତଦାନ କଲେ। ନିର୍ଭର କରେ ଯେ ମୁଁ ମୋର ମତଦାନ କେଉଁ ପକ୍ଷରେ କରେ। ମୁଁ ଆନନ୍ଦିତ ଯେ ମୁଁ ଏହା ତାହାଙ୍କ ଉପରେ କଲି। ଜଗତର ଯାହା ଇଚ୍ଛା ସେମାନେ ତାହା କୁହନ୍ତୁ, ମୁଁ ଏବେ ସୁଦ୍ଧା ବିଶ୍ୱାସ କରେ ଯେ ସେ ଗତକାଲି, ଆଜି ଏବଂ ଚିରକାଳ ସମାନ ଅଟନ୍ତି। ସେ ଏହାକୁ ପ୍ରମାଣ କରିବେ, ସେ ନିଶ୍ଚିତ କରିବେ। ନିଶ୍ଚିତ ଭାବରେ ଅପରାଧର ବୃଦ୍ଧି, ଯୌବନ ଜନିତ ଅପରାଧରେ ବୃଦ୍ଧି। ଆମ ରାଷ୍ଟ୍ରକୁ ଦେଖନ୍ତୁ, ଏକଦା ପୃଥିବୀର ଫୁଲ କୁହାଯାଉଥିବା ଆମର ମହାନ ଗଣତନ୍ତ୍ର ସେଠାରେ ପଶ୍ଚାତ ସମୟରେ ଗଠିତ ହୋଇଥିଲା। ସ୍ୱାଧୀନତାର ଘୋଷଣା ବେଳେ ଏବଂ ସ୍ୱାଧୀନତାର ଘୋଷଣା ପତ୍ର ସ୍ୱାକ୍ଷରିତ ହୋଇଥିଲା, ଆଉ ଆମର ଏକ ଗଣତନ୍ତ୍ର ରହିଥିଲା। ପୁଣି ଆମର ମହାନ ପିତୃପୁରୁଷମାନେ ସେହି ବିଷୟମାନେ ଯାହା ସେମାନେ କରିଥିଲେ, ଆମର ଏକ ମହାନ ରାଷ୍ଟ୍ର ଥିଲା। ମାତ୍ର ବର୍ତ୍ତମାନ ସେ ଖତ ଖାଉଅଛି, ଭାଙ୍ଗି ଯାଉଅଛି ଏବଂ କମ୍ପମାନ ହେଉଅଛି ଓ କ୍ଷୟ ପାଉଅଛି, ଏବଂ ଲୋକମାନଙ୍କୁ କର ଲଗାଇବାକୁ ଚେଷ୍ଟା କରୁଅଛି, ଅନ୍ୟ ସ୍ଥାନକୁ ପଠାଇବା ପାଇଁ ଟଙ୍କା ଏକତ୍ର କରିବାକୁ ଚେଷ୍ଟା କରୁଅଛି, ସେମାନଙ୍କର ଶତ୍ରୁମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ଚେଷ୍ଟା କରୁଅଛି। ସେମାନେ ଏହାକୁ ଆମ ମୁହଁରେ ଫୋପାଡ଼ି ଦେଉଛନ୍ତି। ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଏବେ ସୁଦ୍ଧା ତୃତୀୟ ଆଡ଼କୁ ଅଗ୍ରସର ହେଉଅଛି। ନିଶ୍ଚିତ ଭାବରେ ରାଜନୀତି କ୍ଷୟପ୍ରାପ୍ତ, ଭ୍ରଷ୍ଟ, ତଳ ପର୍ଯ୍ୟନ୍ତ ମନ୍ଦ ଅଟେ। ଅବିକଳ ଠିକ୍ ସେହିପରି ଅଟେ ଯାହା ମ୍ୟାଥ୍ୟୁ 24 କହିଥିଲା ଯେ ତାହା ହେବ। ରାଷ୍ଟ୍ର ବିରୁଦ୍ଧରେ ରାଷ୍ଟ୍ର, ରାଜ୍ୟ ବିରୁଦ୍ଧରେ ରାଜ୍ୟ ହେବ, ଏ ସମସ୍ତ ବିଷୟମାନ ଘଟିବ। ତେବେ ଆସନ୍ତୁ ଏହାକୁ ବିଚାର କରିବା, ଠିକ୍ ଅଛି। ଆଉ ଏକ ବିଷୟ ଧ୍ୟାନ ଦିଅନ୍ତୁ, ବୈଜ୍ଞାନିକ ଅନୁସନ୍ଧାନରେ ବୃଦ୍ଧି। ତେବେ ଏକଦା ମାତ୍ର ଏକ, ମୋ ଜେଜେବାପା ଏକ ବଳଦ ଗାଡ଼ିରେ ମୋ ଜେଜେମାଙ୍କୁ ଦେଖା କରିବାକୁ ଯାଇଥିଲେ। ବର୍ତ୍ତମାନ ଏହା ଏକ ଜେଟ୍ ବିମାନ କିମ୍ବା ଏପରିକି ବାୟୁମଣ୍ଡଳରେ ଏକ କକ୍ଷକୁ, ବାହ୍ୟ ଶୂନ୍ୟ ମଣ୍ଡଳକୁ, ଏହା ମହାନ କେମିତି, କିଏ ଏହା କହିଲା? ଦାନିଏଲ 12:4 କୁହେ, ଶେଷ କାଳରେ ଜ୍ଞାନ ବୃଦ୍ଧି ପାଇବ। ଆମେ ରହୁଥିବା ଏହି ସମୟକୁ ଦେଖୁ, ବର୍ତ୍ତମାନ ଜଗତର ଅବସ୍ଥା ପ୍ରତି, ବିଜ୍ଞାନର ଅବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ, ଆଉ ପୁଣି ଥରେ ଧ୍ୟାନ ଦିଅନ୍ତୁ ଆଜି ଆମର ଶିକ୍ଷା ବ୍ୟବସ୍ଥାରେ। ତେବେ ଏହାକୁ ଅସ୍ୱୀକାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। ମୋ ପାଖରେ ଖବରକାଗଜ ଲେଖାଗୁଡ଼ିକ ଅଛି, ଆମ ମଣ୍ଡ, ଆମ ବିଦ୍ୟାଳୟରେ ଯୌନ ଶିକ୍ଷା ଦିଆଯାଉଅଛି। ଯୁବା ଛାତ୍ରମାନେ ପରସ୍ପର ସହିତ ଯୌନ ସମ୍ପର୍କ ରଖୁଅଛନ୍ତି, ଏହା ଦେଖିବା ପାଇଁ ଯେ ସେମାନେ ଜଗତରେ ସାଥୀ ହୋଇପାରିବେ କି ନାହିଁ। ହଁ ଆଜ୍ଞା, ଆମ ଯାଜକତ୍ୱର କିପରି ଅଟେ। ଆଜି ରାତି ମୋ ପାଖରେ ଖବରକାଗଜର ଗୋଟିଏ ଖଣ୍ଡ ଅଛି, ଲସ୍ ଆଞ୍ଜେଲସ୍ କାଲିଫର୍ଣ୍ଣିଆରେ, ଯେଉଁଠାରେ ଧର୍ମଗୁରୁମାନଙ୍କର ଏକ ସମୂହ, ବାପ୍ଟିଷ୍ଟ ଏବଂ ପ୍ରେସବିଟେରିଆନ ସେବକମାନେ ସମଲିଙ୍ଗୀମାନଙ୍କର ଏକ ଗୋଷ୍ଠୀକୁ ନେଇ ଆସିଲେ ଏବଂ ସମଲିଙ୍ଗୀ ସମ୍ପର୍କ ଅଭ୍ୟାସ କଲେ। ଏହା କହି ଯେ ସେମାନେ ପରମେଶ୍ୱରଙ୍କ ନିକଟରେ ସେମାନଙ୍କୁ ଜିଣିବାକୁ ଚେଷ୍ଟା କରୁଛନ୍ତି, ଯେତେବେଳେ କି ତାହା ଏହି ଘଟିକାର ଅଭିଶାପ ମଧ୍ୟରୁ ଗୋଟିଏ ଅଟେ, ଏକ ସଦୋମୀ, ଆଉ ଏପରିକି ଆଇନ ସେମାନଙ୍କୁ ଗିରଫ ମଧ୍ୟ କରିଥିଲା। ତେବେ ଆମେ କେଉଁଠାରେ ଅଛୁ? ଆମର ସମଗ୍ର ବ୍ୟବସ୍ଥା ଆମ ଅଧୀନରୁ କ୍ଷୟ ହୋଇଯାଇଅଛି। ମୁଁ ଦେଖିଛି ଯେ ସମଗ୍ର ଯୁକ୍ତରାଷ୍ଟ୍ରରେ ସମଲିଙ୍ଗୀମାନଙ୍କର ସଂଖ୍ୟାରେ ବୃଦ୍ଧି ହାର ଗତ ବର୍ଷ ତୁଳନାରେ 20-30% ବୃଦ୍ଧି ପାଇଛି। ତା ବିଷୟରେ ଚିନ୍ତା କରନ୍ତୁ, ପୁରୁଷ ସହିତ ପୁରୁଷ ବାସ କରିବା, ଠିକ୍ ଯେପରିକି ସେମାନେ ସଦୋମରେ କରିଥିଲେ। ଅପରାଧରେ, ଯୌବନ ଜନିତ ଅପରାଧରେ ବୃଦ୍ଧି। ଆମେ କେଉଁ ସମୟରେ ରହୁଅଛୁ? ଆଜି ଏହି ଭବିଷ୍ୟତବାଣୀର ବାକ୍ୟ ସଫଳ ହେଲା। ସେହି ଧାର୍ମିକ ଜଗତ, ସେହି ମଣ୍ଡଳୀ ନିଜେ, ସେହି ମଣ୍ଡଳୀ ଆହ୍ୱାନ ପ୍ରାପ୍ତ ହୋଇଥିବା, ସେହି ମଣ୍ଡଳୀ ଯାହାକୁ ଆମେ ଆହ୍ୱାନ ପ୍ରାପ୍ତ ହୋଇଥିବା ମଣ୍ଡଳୀ ବୋଲି କହିଥାଉ, ସେ ଶେଷ ମଣ୍ଡଳୀ ଯୁଗ, ସେ ପେଣ୍ଟିକୋଷ୍ଟାଲ ମଣ୍ଡଳୀ ଯୁଗ, ତାହା କେଉଁଠାରେ ଅଛି? ଏହା ଲାଓଦିକିଆରେ ଅଛି, ଯେପରିକି ଶାସ୍ତ୍ର କୁହେ। ଆଜି ସେମାନେ ସେହି ଦଣ୍ଡଗୁଡ଼ିକୁ ତଳେ ପକାଇ ଦେଇଛନ୍ତି। ସେମାନଙ୍କର ସ୍ତ୍ରୀ ଲୋକମାନେ ଅଧା ପୋଷାକ ପିନ୍ଧିଛନ୍ତି, ସେମାନଙ୍କର ପୁରୁଷ, ଏହା ଏକ ଭୟଙ୍କର ବିଷୟ ଅଟେ। ସେମାନଙ୍କ ମଧ୍ୟରୁ କେତେକ 3 କିମ୍ବା 4 ଥର ବିବାହ କରି ଦିକନ ବୋର୍ଡରେ ଏବଂ ସମସ୍ତ କିଛି ବିଷୟରେ ରହିଛନ୍ତି। ସେମାନେ ତଳେ ପକାଇ ଦେଇଛନ୍ତି ଏବଂ ଦୁର୍ନୀତିକୁ ନେଇ ଆସିଛନ୍ତି, କାରଣ ସେମାନେ ପରିଷଦଗୁଡ଼ିକରେ ବସିଛନ୍ତି ଓ ଜଗତ ସହିତ ସ୍ଥାନ ନେଇଛନ୍ତି। ଏବଂ ଆଜି ସେମାନଙ୍କ ପାଖରେ ଉନ୍ନତ ଭବନମାନ ରହିଛି, ଯାହାକି ସେମାନଙ୍କ ପାଖରେ କେବେ ରହିଥିଲା? କୌଣସି ସ୍ଥାନ। ସେମାନଙ୍କ ମଧ୍ୟରୁ ଜଣେ $50 million ଟଙ୍କାର ପ୍ରେକ୍ଷାଳୟ ନିର୍ମାଣ କରୁଛି, $50 million ପେଣ୍ଟିକୋଷ୍ଟାଲ। 25 ବର୍ଷ ପୂର୍ବେ ଏହା ଗୋଟିଏ କୋଣରେ ଏକ ଦାରା ବଜାଇବାର ସହ ହେଉଥିଲା। କହୁଥିଲେ ଆମେ, କାରଣ ପ୍ରକାଶିତ ବାକ୍ୟ 3 ଶାସ୍ତ୍ର କୁହେ ଯେ ତୁମେ ଧନୀ, କୁହେ ମୁଁ ଧନୀ ଅଟେ, ମୁଁ ଏକ ରାଣୀ ଭାବରେ ବସିଛି, ମୋର କିଛି ଅଭାବ ନାହିଁ, ଏବଂ ତୁମେ ଜାଣ ନାହିଁ ଯେ ତୁମେ ଦୁଃଖୀ, ଦୁର୍ଭାଗା, ଦରିଦ୍ର, ଉଲଗ୍ନ, ଅନ୍ଧ, ଏବଂ ଏହା ଜାଣ ନାହିଁ। ଆଜି ଏହି ଶାସ୍ତ୍ର ତୁମ୍ଭ ଦୃଷ୍ଟିଗୋଚରରେ ସଫଳ ହେଲା। ଆମେନ୍। ଆମେନ୍ ଅର୍ଥ ଏହା ହିଁ ହେଉ, ମୁଁ ନିଜକୁ ଆମେନ୍ କରୁନାହିଁ, ମାତ୍ର ମୋର କହିବାର ଅର୍ଥ, ମୁଁ ବିଶ୍ୱାସ କରେ ଯେ ଏହା ସତ୍ୟ ଅଟେ। ଆଜି ଏହି ଶାସ୍ତ୍ର ସଫଳ ହେଲା। ପେଣ୍ଟିକ୍ରିଷ୍ଟାଲ ମଣ୍ଡଳୀ ଏକ ଲାଓଦିକିଆ ଅବସ୍ଥାରେ ଅଛି ଓ ସେମାନେ ଏବେ ସୁଦ୍ଧା ଡିଆଁ ମାରନ୍ତି ଏବଂ ଚିତ୍କାର କରନ୍ତି ଏବଂ ସେହିସବୁ କାର୍ଯ୍ୟଗୁଡ଼ିକୁ କରନ୍ତି ଯେତେବେଳେ ସଙ୍ଗୀତ ବାଜୁଥାଏ। ଯେତେବେଳେ ସଙ୍ଗୀତ ବାଜିବା ବନ୍ଦ ହୋଇଯାଏ, କିମ୍ବା ସେ ଆଧୁନିକ ବିଟନିକ୍ ସଙ୍ଗୀତ ଯାହା ସେମାନଙ୍କ ମଧ୍ୟରୁ କେତେକ ବଜାନ୍ତି ଏବଂ ଏହାକୁ ଖ୍ରୀଷ୍ଟୀୟ ବୋଲି କହନ୍ତି, ଏବଂ ଯେତେବେଳେ ତାହା ବନ୍ଦ ହୋଇଯାଏ, ସମସ୍ତ ଗୌରବ ଲୁପ୍ତ ହୋଇଯାଏ। ହଁ, ଯଦି ଏହା ପରମେଶ୍ୱରଙ୍କ ଏକ ପ୍ରକୃତ ପ୍ରଶଂସା, ତାହେଲେ ସେଠାରେ ଜଗତରେ ପର୍ଯ୍ୟାପ୍ତ ସିଟି ଶବ୍ଦ ନାହିଁ ଓ ଯଥେଷ୍ଟ ଶକ୍ତି ନାହିଁ ଯେ ଏହାକୁ ରୋକିଦେବ। ଯେତେବେଳେ ଏହା ପ୍ରକୃତରେ ପରମେଶ୍ୱରଙ୍କ ଠାରୁ ଆସିଥାଏ, ତେବେ ଏହାକୁ ବଜାଇବା ପାଇଁ ସଙ୍ଗୀତର ଆବଶ୍ୟକ ନଥାଏ। ଏହା ତ ତାହା ଉପରେ ପରମେଶ୍ୱରଙ୍କ ଆତ୍ମାକୁ ଆସିବାର ଆବଶ୍ୟକ କରେ। ଏହା ହିଁ ଅଟେ ଯାହାକି ତାହା କରେ, ଏବଂ ସେମାନେ ଏହାକୁ ବହୁ ଦିନରୁ ଭୁଲିଗଲେଣି, କାରଣ ସେମାନେ ପବିତ୍ର ଆତ୍ମାଙ୍କ ଦାନକୁ ପରଭାଷାରେ କହିବାର ପ୍ରାରମ୍ଭିକ ପ୍ରମାଣ ରୂପେ ଶ୍ରେଣୀଭୁକ୍ତ କରିଦେଇଛନ୍ତି। ଏବଂ ମୁଁ ଭୂତମାନଙ୍କୁ ଏବଂ ଯାଦୁକରମାନଙ୍କୁ ପରଭାଷାରେ କଥା କହୁଥିବାର ଶୁଣିଅଛି। ପବିତ୍ର ଆତ୍ମା ଆପଣଙ୍କ ଭିତରେ ପରମେଶ୍ୱରଙ୍କ ବାକ୍ୟ ଅଟନ୍ତି, ଯାହାକି ସେହି ବାକ୍ୟକୁ ଗ୍ରହଣ କରିବା ଦ୍ୱାରା ନିଜକୁ ପରିଚିତ କରାଇଥାଏ। ତାହାର ବାହାରେ ଏହା ପବିତ୍ର ଆତ୍ମା ହୋଇପାରନ୍ତି ନାହିଁ। ଯଦି ଏହା କୁହେ ଯେ ଏହା ପବିତ୍ର ଆତ୍ମା ଅଟେ ଏବଂ ସେହି ବାଇବଲର ଗୋଟିଏ ହେଲେ ବାକ୍ୟକୁ ଅସ୍ୱୀକାର କରେ, ତେବେ ତାହା ପବିତ୍ର ଆତ୍ମା ହୋଇପାରେ ନାହିଁ। ତାହା ହିଁ ପ୍ରମାଣ ଅଟେ ଯେ ଆପଣ ବିଶ୍ୱାସ କରୁଛନ୍ତି କି ନାହିଁ। ଆଉ ଏକ ମହାନ ଚିହ୍ନକୁ ଧ୍ୟାନ ଦିଅନ୍ତୁ, ଯେହୁଦୁମାନେ ନିଜ ମାତୃଭୂମିରେ ଅଛନ୍ତି, ସେମାନଙ୍କର ନିଜ ଦେଶ ଅଛି, ସେମାନଙ୍କର ନିଜର ଅର୍ଥ ଅଛି, ଜାତିସଂଘର ଏକ ସଦସ୍ୟ ଅଟନ୍ତି, ସେମାନଙ୍କ ପାଖରେ ସେମାନଙ୍କର ନିଜର ସୈନ୍ୟ ଦଳ ଅଛି, ସେମାନଙ୍କ ପାଖରେ ସବୁକିଛି ଅଛି, ସେମାନେ ସେମାନଙ୍କର ମାତୃଭୂମିରେ ଅଛନ୍ତି, ଯାହାକି ଯୀଶୁ କହିଥିଲେ ଡିମ୍ବିରି ଗଛର ଏକ ଦୃଷ୍ଟାନ୍ତରୁ ଶିଖ, ସେଠାରେ ସେମାନେ ଅଛନ୍ତି। ଠିକ ସେମାନଙ୍କର ନିଜ ଦେଶରେ ଆଜି ଏହି ଶାସ୍ତ୍ର ସଫଳ ହେଲା, ଯେଉଁଦୀମାନେ ନିଜ ଦେଶରେ ଅଛନ୍ତି, ଆଜି ଏହି ଶାସ୍ତ୍ର ସଫଳ ହେଲା ଲାଓଦିକିଆ ମଣ୍ଡଳୀ ଯୁଗ, ଆଜି ଏହି ଶାସ୍ତ୍ର ମ୍ୟାଥୁ 24 ସଫଳ ହେଲା ସଂସାର ଏକ ଦୁର୍ନୀତିରେ ଅଛି, ସମଗ୍ର ବିଷୟ ଜାତି ବିରୁଦ୍ଧରେ ଜାତି ଅଛି, ବିଭିନ୍ନ ସ୍ଥାନରେ ଭୂକମ୍ପମାନ ହେଉଅଛି, ମହାନ ଘୂର୍ଣ୍ଣିବାତ୍ୟା ସବୁ ତଳକୁ ଆସୁଅଛି, ରାଷ୍ଟ୍ରଗୁଡ଼ିକୁ କମ୍ପିତ କରୁଅଛି ଏବଂ ଇତ୍ୟାଦି ସବୁଆଡ଼େ ବଡ଼ ବିପର୍ଯ୍ୟୟ ଘଟୁଅଛି, ଆଜି ଏହି ଶାସ୍ତ୍ର ସଫଳ ହେଲା। ତେବେ ଆମେ ଜଗତର ଏହି ଅବସ୍ଥା ପାଉ, ଆମେ ଦେଖୁ ଯେ ନାମଧାରୀ ମଣ୍ଡଳୀ, ସାଧାରଣ ସଂଗଠନ ନାମଧାରୀ କେଉଁଠାରେ ଅଛନ୍ତି, ଆମେ ଦେଖୁ ଯେ ସେମାନେ କେଉଁଠାରେ ଅଛନ୍ତି, ଆମେ ଦେଖୁ ଯେ ଜାତିଗୁଡ଼ିକ କେଉଁଠାରେ ଅଛନ୍ତି, ଏବଂ ଆମେ ଦେଖୁ ଯେ ଏହି ଦିନରେ ଏହି ପ୍ରତିଜ୍ଞାଗୁଡ଼ିକ ସଫଳ ହେଲା। ତେବେ ମାତ୍ର ଏହି ଦିନରେ ଅବ୍ରାହମଙ୍କର ଏକ ସର୍ବୋତ୍ତମ ରାଜକୀୟ ବିଜୟ ଆସିବାକୁ ଅଛି, ତ ଅବିକଳ ଠିକ ଏହା ହିଁ ହେବ, ରାଜକୀୟ ପ୍ରତିଜ୍ଞାତ ପୁତ୍ର ନିମନ୍ତେ ଏକ ରାଜକୀୟ କନ୍ୟା ହେବ। ଯେପରିକି ମୁଁ ଗତ ରାତ୍ରି କହିଥିଲି, ଏହା ଏକ ପ୍ରାକୃତିକ ବିଜୟ ହେବ ନାହିଁ, ଏହା ଏକ ଆତ୍ମିକ ବିଜୟ ହେବ। ସେଠାରେ ଏକ ଆତ୍ମିକ କନ୍ୟା ଉତ୍ଥିତ ହେବାକୁ ଅଛି, ଯାହାକି ଅବ୍ରାହମଙ୍କ ରାଜକୀୟ ପୁତ୍ରର ରାଜକୀୟ ବିଶ୍ୱାସର ସେହି ରାଜକୀୟ ବିଜୟ ହେବ। ତାହାକୁ ଏହି ଶେଷ ଦିନରେ ଦୃଶ୍ୟକୁ ଆସିବାକୁ ଅଛି, ଏବଂ ସେହି ସମୟ ଏବଂ ସେହି ସ୍ଥାନ ଏକ ପ୍ରତିଜ୍ଞା ଅଟେ, ଯାହାକି ତାହାକୁ ଦିଆଯାଇଅଛି। ଗୋଟିଏ ଶାସ୍ତ୍ର ମଲାଖି 4 ଅନୁଯାୟୀ ସେଠାରେ ଏକ ବାର୍ତ୍ତା ଉଠିବାକୁ ଅଛି, ଯାହାକି ଲୋକମାନଙ୍କ ହୃଦୟକୁ ଦୋହଲାଇ ଦେଇ ପୁନର୍ବାର ପ୍ରେରିତ ପିତାଙ୍କ ନିକଟକୁ ଫେରାଇ ଆଣିବ। ଦୃଶ୍ୟରେ ଜଣକାକୁ ଉଠିବାକୁ ଅଛି, ଏଲିୟଙ୍କ ଶକ୍ତିରେ, ଯିଏକି ଦୃଶ୍ୟରେ ଉଠିବେ, ଜଣେ ଜଙ୍ଗଲ ପ୍ରେମୀ ଲୋକ ଯିଏ ବାହାରି ଆସିବେ, ଏବଂ ତାହାଙ୍କଠାରେ ଏକ ବାର୍ତ୍ତା ରହିବ, ଯାହାକି ସିଧାସଳଖ ଠିକ ବାକ୍ୟ ନିକଟକୁ ପୁନର୍ବାର ଫେରାଇ ନେବ। ଏହା ସେହି ଘଟିକା ଅଟେ ଯେଉଁଥିରେ ଆମେମାନେ ବସବାସ କରୁଅଛୁ। ତେବେ ବର୍ତ୍ତମାନ ବିଚାର କରନ୍ତୁ, ମୁଁ ଏହି ଘଟିକାରେ ଆପଣମାନଙ୍କୁ ପଚାରୁଅଛି, ଏଠାରେ ଜେଫରସନ୍ ବିଲେରେ ଥିବା ଆପଣ ଲୋକମାନେ 1933 ସେହି ଅଲୌକିକ ପ୍ରକାଶ ଯାହାକି ନଦୀ କୂଳରେ ଓହ୍ଲାଇ ଆସିଥିଲା, ସେହିଦିନ ଯେତେବେଳେ ମୁଁ ପ୍ରାୟ 20 ବୟସର ଜଣେ ବାଳକ ଭାବରେ ଯୀଶୁଖ୍ରୀଷ୍ଟଙ୍କ ନାମରେ 500 ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲି, ହେ ଜେଫରସନ୍ ବିଲ୍, ଏହା କ'ଣ କହିଥିଲା? ସେଠାରେ ସେହି ସ୍ପ୍ରିଙ୍ଗ ଷ୍ଟ୍ରିଟ୍ ପାଦଦେଶରେ ତାହା କ'ଣ ଥିଲା? ଯେତେବେଳେ ସେହି ପତ୍ରିକା କୁରିୟର ଜର୍ନାଲ, ମୁଁ ଭାବୁଛି ଯେ ଏହା ଲୁଇସ୍ ବିଲେ ହେରାଲ୍ଡ ଥିଲା ଯିଏକି ଏହି ଲେଖନୀକୁ ଛାପିଥିଲା, ଏହା ଠିକ ଆସୋସିଏଟେଡ୍ ପ୍ରେସ୍ ଦେଇ ସିଧାସଳଖ କାନାଡାକୁ ଚାଲି ଯାଇଥିଲା। 1933 କାନାଡାରେ ଡାକ୍ତର ଲି ବେଲେ ଏହାକୁ କାଗଜରୁ କାଟି ରଖିଥିଲେ। ଯେତେବେଳେ ମୁଁ ମୋର 17ତମ ବ୍ୟକ୍ତିଙ୍କୁ ବାପ୍ତିସ୍ମ ଦେଉଥିଲି ଏହି ସାକ୍ଷୀ ଅଧୀନରେ, ଆଉ ଆପଣ ବାକି କାହାଣୀ ଜାଣିଛନ୍ତି, ଏବଂ ଯେତେବେଳେ ମୁଁ ସେଠାରେ ଛିଡ଼ା ହୋଇ 17ତମ ବ୍ୟକ୍ତିଙ୍କୁ ବାପ୍ତିସ୍ମ ଦେଉଥିଲି, ସ୍ୱର୍ଗରୁ ଏକ ପ୍ରକାଶ ତଳକୁ ଓହ୍ଲାଇ ଆସିଲା ଓ ସେଠାରେ ଉପରେ ଚମକି ରହିଲା ଯେପରିକି ଏକ ତାରା ସ୍ୱର୍ଗରୁ ଖସି ପଡ଼ିଥାଏ। ଏକ ସ୍ୱର କହିଲା, ଯେପରି ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ ପ୍ରଥମ ଆଗମନର ଅଗ୍ରଧାବକ ହେବା ପାଇଁ ପ୍ରେରଣ କରାଯାଇଥିଲେ, ସେହିପରି ତୁମର ବାର୍ତ୍ତା ସମଗ୍ର ବିଶ୍ୱରେ ତାଙ୍କର ଦ୍ୱିତୀୟ ଆଗମନର ଅଗ୍ରଧାବକ ହେବ। ଆଜି ଏହି ଦିନ ଏହି ଶାସ୍ତ୍ର ସଫଳ ହେଲା। ଏହି ଦିନ ପରମେଶ୍ୱର ଏହା ପ୍ରତିଜ୍ଞା କରିଥିଲେ, କ'ଣ ଘଟିଲା? ଏହି ଦିନରେ ଏହା ସମଗ୍ର ବିଶ୍ୱକୁ ଚାଲିଗଲା, ଏବଂ ଯେତେବେଳେ ପରମେଶ୍ୱର ସେଠାରେ ତଳକୁ ଓହ୍ଲାଇ ଆସିଲେ ଓ ତାହା କହିଲେ, ଯେତେବେଳେ କି ମୁଁ ଏକ ଛୋଟ ବାଳକ ହିଁ ଥିଲି, ଏକ ଜ୍ୱଳନ୍ତ ବୁଦାରେ, କିମ୍ବା ସେଠାରେ ଏକ ବୁଦାରେ ଯାହାକି ଅଗ୍ନିସ୍ତମ୍ଭ ସହିତ ନିଆଁରେ ଜଳୁଥିଲା, ଏଠାରେ ଉପରେ ଉଟିକା ପାଇକ ଠାରେ ୱାଥେନ୍ ସ୍ଥାନରେ, ସେଠାରେ ପଛରେ ପାଣି ଭରୁଥିଲି, ସେହି ଖଳାରୁ ମୁନ୍ସାଇନ୍ ମଦଶାଳା ପର୍ଯ୍ୟନ୍ତ, ଆପଣ ଏହାର ସତ୍ୟତା ଜାଣିଛନ୍ତି? ସେ କହିଲା, ତୁମେ କଦାପି ଧୂମ୍ରପାନ କରିବ ନାହିଁ, କିମ୍ବା ମଦ୍ୟପାନ କରିବ ନାହିଁ, କିମ୍ବା ନିଜ ଶରୀରକୁ ଅପବିତ୍ର କରିବ ନାହିଁ, କାରଣ ତୁମେ ବୟସ ପ୍ରାପ୍ତ ହେଲେ ତୁମ ନିମନ୍ତେ କରିବା ପାଇଁ ଏକ କାମ ଅଛି। ମୁଁ ସେହି ବିଷୟରେ ତାହା ସତ୍ୟ ଅଟେ ବୋଲି ସାକ୍ଷ୍ୟ ଦିଏ ଯେ ମୁଁ ଏହା ଦେଖିଥିଲି, ଏବଂ ପରମେଶ୍ୱର ଯେପରି ସେ ମୂଷାଙ୍କ ସହିତ କରିଥିଲେ ସେଠାରେ ତଳେ ମଣ୍ଡଳୀ ସମ୍ମୁଖରେ କଥା କହିଲେ ଓ ବ୍ୟକ୍ତ କଲେ, ଏହା ସତ୍ୟ ଅଟେ। ଆଜି ଦିନ ଏହି ଶାସ୍ତ୍ର ଆମ ମଧ୍ୟରେ ସଫଳ ହେଲା। ଦେଖନ୍ତୁ ଯେ ସେ ହୃଦୟର ଗୁପ୍ତ ବିଷୟ କହିବା ସମ୍ବନ୍ଧରେ କଣ କହିଛନ୍ତି ଏବଂ ଏହା କିପରି ସାଧନ ହେବ। ସେମାନଙ୍କ ଉପରେ ହାତ ରଖିବା ଠାରୁ ନେଇ ହୃଦୟର ଗୁପ୍ତ ବିଷୟ ଜାଣିବା ପର୍ଯ୍ୟନ୍ତ ଆଜି ଏହି ଶାସ୍ତ୍ର ଠିକ୍ ଆମ ଦୃଷ୍ଟିଗୋଚରରେ ସଫଳ ହେଲା। ଏହି ପ୍ରତିଜ୍ଞାମାନ ଯାହା କରାଯାଇଥିଲା, ଧ୍ୟାନ ଦିଅନ୍ତୁ, ପ୍ରତିଜ୍ଞାର ପରମେଶ୍ୱରଙ୍କ ଦ୍ୱାରା ଏହି ସମସ୍ତ ପ୍ରତିଜ୍ଞା ଗୁଡ଼ିକ ସୁପ୍ରମାଣିତ କରାଯାଇଥିଲା ଏବଂ ସଫଳ କରାଯାଇଥିଲା। ଦେଖନ୍ତୁ, ଆଜି ରାତିରେ ୱାଶିଂଟନ ଡିସିରେ ପ୍ରଭୁଙ୍କ ଦୂତଙ୍କର ସେହି ଫଟୋଚିତ୍ର ତା ଟଙ୍ଗା ହୋଇଅଛି। ଯୁକ୍ତରାଷ୍ଟ୍ର ଆମେରିକାର ସରକାରଙ୍କ ପାଇଁ କେନ୍ଦ୍ରୀୟ ଯାଞ୍ଚ ବିଭାଗର ଆଙ୍ଗୁଳି ଛାପ ଏବଂ କାଗଜପତ୍ର ପ୍ରମୁଖ ଭାବରେ ଜର୍ଜ ଜେ ଲେସି ଏହାକୁ ଟେକ୍ସାସର ହ୍ୟୁଷ୍ଟନ ଠାରୁ ପରୀକ୍ଷା କରି କହିଲେ, ଏହା ହେଉଛି ଏକମାତ୍ର ଅଲୌକିକ ଜୀବ ଯାହାର କି ସମଗ୍ର ବିଶ୍ୱରେ କେବେ ଫଟୋଚିତ୍ର ତୋଳା ଯାଇଥିଲା। ତାହାଙ୍କୁ ଜାଣିବାର ଉଚିତ ଥିଲା ସେ ଏହା ପାଇଁ ଦୁନିଆରେ ସବୁଠୁ ସର୍ବୋତ୍ତମ ଅଟନ୍ତି। ଧ୍ୟାନ ଦିଅନ୍ତୁ, ଏହା ସେଠାରେ ସେହି ସତ୍ୟ ଭାବରେ ଝୁଲି ରହିଛି, ସେହି ସମାନ ଅଗ୍ନିସ୍ତମ୍ଭ ଯାହାକି ଇସ୍ରାଏଲକୁ ସେହି ପ୍ରାନ୍ତର ପଛରେ କଢ଼ାଇ ଆଣିଥିଲା। ଏହା ଆଜି କଢ଼ାଇ ନେଉଅଛି ସେ ସମାନ ପ୍ରକାରର ଏକ ବାର୍ତ୍ତା, ଯଥା ମିସରରୁ ବାହାରି ଆସ। ଆଜି ଏହି ଶାସ୍ତ୍ର ସଫଳ ହେଲା। ଆପଣ ସେହି ବାର୍ତ୍ତା ଜାଣନ୍ତି ଯାହା ସେ କହିଥିଲେ। ତିନି ବର୍ଷ ପୂର୍ବେ ଟ୍ୟୁସାନର ସେହି ଦର୍ଶନକୁ ଦେଖନ୍ତୁ, ଯେତେବେଳେ ଏଠାରେ ଗଳିରେ ଛିଡ଼ା ହୋଇଥିଲି, ଯେତେବେଳେ କି ତାହାର ପାଞ୍ଚ ବର୍ଷ ପୂର୍ବରୁ ସେ କହିଥିଲେ, ଯେଉଁଦିନ ଏହି ନଗର ସେହି ଫାଟକ ସମ୍ମୁଖରେ ଏକ ଅଂଶକୁ ଭାଙ୍ଗି ତଳେ ପକାଇଦେବ, ତୁମେ ନିଜକୁ ପଶ୍ଚିମ ଆଡ଼କୁ ଘେନିଯିବ। ମୋର ଆରାଧନାର ଲୋକମାନେ ଯେଉଁମାନେ କି ଏଠାରେ ଅଛନ୍ତି ସେହି ସମୟକୁ ଜାଣନ୍ତି ତାହା ଠିକ। ଏବଂ ସେହିଦିନ ଯେତେବେଳେ ଶ୍ରୀ ଗୋଏନ୍ସ ଓ ସେମାନେ ସେଠାରେ ଥିଲେ ଆଉ ସେହି ଅଂଶକୁ ତଳକୁ ପକାଇ ଦେଲେ, ମୁଁ ପତ୍ନୀଙ୍କୁ କହିଲି ଏହି ବିଷୟରେ କିଛି ଗୋଟାଏ ଅଛି। ସେ ପଚାରିଲେ, ତାହା କଣ ଅଟେ? ଆଉ ଭିତରକୁ ଗଲି ଏବଂ ମୋର ଛୋଟ ପୁସ୍ତକଟିରେ ଦେଖିଲି ସେଠାରେ ଏହା ଥିଲା। ଏବଂ ପରଦିନ ସକାଳେ 10:00 ବେଳେ ସେଠାରେ ବସି ରହିଥିଲି ମୋ କୋଠରୀରେ। ପ୍ରାୟ 10:00 ଘଟିକାରେ ପ୍ରଭୁଙ୍କ ଦୂତ ତଳକୁ ଓହ୍ଲାଇ ଆସିଲେ। ସେ କହିଲେ, ଟ୍ୟୁସନକୁ ଯାଅ, ତୁମେ ଟ୍ୟୁସନର ଉତ୍ତର ପୂର୍ବରେ ରହିବ ଏବଂ ସେଠାରେ 7 ସ୍ୱର୍ଗଦୂତ ଏକ ପୁଞ୍ଜରେ ଆସିବେ ଯାହାକି ତୁମ ଚାରିପାଖରେ ପୃଥିବୀକୁ ଦୋହଲାଇ ପକାଇବେ ଏବଂ କହିଲେ, ସେଠାରୁ ଏହା ତୁମକୁ କୁହାଯିବ। କେତେ ଜଣଙ୍କର ତାହା ମନେ ଅଛି, ଏଠାରେ ଏହା ଘଟିବା ବହୁତ ପୂର୍ବରୁ ଆଜି ରାତି ଏଠାରେ ଏହି ଭବନରେ ସେ ପୁରୁଷମାନେ ବସିଛନ୍ତି ଯେଉଁମାନେ କି ଏହା ଘଟିବା ସମୟରେ ସେତେବେଳେ ସେଠାରେ ଛିଡ଼ା ହୋଇଥିଲେ ଏବଂ କହିଲେ, ସମଗ୍ର ବାଇବେଲର ଲୁକ୍କାୟିତ ନିଗୁଢ଼ ବିଷୟର ସପ୍ତ ମୁଦ୍ରାମାନ ଫିଟାଯିବ ଓ ପ୍ରକାଶିତ ବାକ୍ୟ 10 ସଫଳ ହେବ, ଯେ ସପ୍ତମ ଦୂତଙ୍କ ବାର୍ତ୍ତାରେ ଏହି ସବୁ ବିଷୟ ସଫଳ ହେବା ଉଚିତ। ଆଜି ଏହି ଶାସ୍ତ୍ର ଆମ ଦୃଷ୍ଟିଗୋଚରରେ ସଫଳ ହେଲା। ଆଜି ଏହି ଶାସ୍ତ୍ର ସଫଳ ହେଲା। ଗତବର୍ଷ ସେ ସମାନ ସ୍ଥାନରେ ଛିଡ଼ା ହୋଇ ଏଠାରେ ଶ୍ରୀମାନ ଉଡ୍ ଏବଂ ମୁଁ ତାଙ୍କ ସ୍ତ୍ରୀ ଅସୁସ୍ଥ ଥିବା ବିଷୟକୁ ନେଇ ଏକ ପ୍ରକାର ଶୋକରେ ପାହାଡ଼ ଉପରକୁ ଯାଉଥିଲି। ପବିତ୍ର ଆତ୍ମା କହିଲେ, ସେଠାରେ ପଡ଼ିଥିବା ଗୋଟିଏ ପଥରକୁ ଉଠାଅ, ଏହାକୁ ପବନରେ ଫୋପାଡ଼, ଯେତେବେଳେ ଏହା ତଳକୁ ଆସେ କୁହ, ସଦାପ୍ରଭୁ ଏହି କଥା କୁହନ୍ତି, ନ୍ୟାୟ ବିଚାର ପୃଥିବୀକୁ ଆଘାତ କରିବ। ତାଙ୍କୁ କୁହ ଯେ ପରବର୍ତ୍ତୀ କିଛି ଘଣ୍ଟା ମଧ୍ୟରେ ସେ ପରମେଶ୍ୱରଙ୍କ ହସ୍ତକୁ ଦେଖିବେ। ମୁଁ ଶ୍ରୀମାନ ଉଡ୍ଙ୍କୁ କହିଲି, ଆଜି ରାତି ଉପସ୍ଥିତ ଅଛନ୍ତି ଏବଂ ମୁଁ ଅନୁମାନ କରେ ପୁରୁଷମାନଙ୍କ ମଧ୍ୟରୁ 8 or 10 or 15 ଜଣ ସେହି ସମୟରେ ସେଠାରେ ଥିଲେ ଯେତେବେଳେ କି ଏହା ଘଟିଥିଲା। ତାର ପରଦିନ ସକାଳେ ଯେଉଁଠାରେ ସଦାପ୍ରଭୁ ଘୂର୍ଣ୍ଣିବାତ୍ୟାରେ ଓହ୍ଲାଇ ଆସିଥିଲେ ଏବଂ ଆମ ଚାରିପାଖରେ ପର୍ବତକୁ ଚିରି ଦେଇଥିଲେ ଏବଂ ଗଛର ଉପରି ଭାଗକୁ କାଟି ଦେଇଥିଲେ ଆଉ 3 ବିସ୍ଫୋରଣ କରିଥିଲେ ଓ କହିଲେ, ବିଚାର ପଶ୍ଚିମ ତଟ ଆଡ଼କୁ ମୁହାଉଅଛି। ଏହାର 2 ପରେ ଆଲାସ୍କା ପ୍ରାୟ ପୃଥିବୀ ତଳେ ବୁଡ଼ି ଯାଇଥିଲା ଏବଂ ସେହିଦିନଠାରୁ ଉପକୂଳର ଉପର ଓ ତଳ ସେହି ଆତ୍ମିକ ପରଦାରେ ପରମେଶ୍ୱରଙ୍କ ବିଚାର ହେଉଡ଼ି ମାରୁଅଛି। ସେଠାରେ ଏକ ଲୁହା ପରଦା ଅଛି, ଏକ ବାଉଁଶ ପରଦା ଅଛି ଏବଂ ସେଠାରେ ଏକ ପାପର ପରଦା ଅଛି। ସଭ୍ୟତା ସୂର୍ଯ୍ୟ ସହିତ ଯାତ୍ରା କରିଛି, ସୁସମାଚାର ମଧ୍ୟ କରିଅଛି। ସେମାନେ ପୂର୍ବ ଦିଗରୁ ଆସି ପଶ୍ଚିମ ଦିଗକୁ ଯାଇଛନ୍ତି, ଯେପରିକି ସୂର୍ଯ୍ୟ ଗତି କରିଥାଏ ଏବଂ ବର୍ତ୍ତମାନ ଏହା ପଶ୍ଚିମ ତଟରେ ଅଛି। ଏହା ଆଉ ଆଗକୁ ଯାଇପାରେ ନାହିଁ। ଯଦି ଏହା ଆଗକୁ ଯିବ ତାହେଲେ ଏହା ପୁନର୍ବାର ପୂର୍ବକୁ ଆସିଯିବ। ଭବିଷ୍ୟତବକ୍ତା କହିଲେ, ଏପରି ଏକ ଦିନ ଆସିବ ଯାହାକୁ ରାତି କିମ୍ବା ଦିନ କୁହାଯାଇପାରିବ ନାହିଁ। ଏକ ବିଷାଦପୂର୍ଣ୍ଣ ଦିନ ହେବ, ବହୁତ ବର୍ଷା ଏବଂ କୁହୁଡ଼ି ହେବ। କେବଳ ଏତିକି ଜାଣିଥିବେ ଯେ ଗୋଟିଏ ମଣ୍ଡଳୀରେ କିପରି ଯୋଗ ଦେବାକୁ ଅଛି କିମ୍ବା ଏକ ପୁସ୍ତକରେ ନିଜର ନାମକୁ କିପରି ରଖିବାକୁ ଅଛି। ମାତ୍ର ସନ୍ଧ୍ୟା ସମୟରେ ଏକ ଦୀପ୍ତି ହେବ। ଆଜି ଏହି ଶାସ୍ତ୍ର ସଫଳ ହେଲା। ସେହି ସମାନ ସୂର୍ଯ୍ୟ ଯାହା ପୂର୍ବରେ ଉଦିତ ହୁଏ ତାହା ସେହି ସମାନ ସୂର୍ଯ୍ୟ ଅଟେ ଯାହାକି ପଶ୍ଚିମ ଦିଗରେ ଅସ୍ତ ହୁଏ, ଏବଂ ପରମେଶ୍ୱରଙ୍କ ସେହି ସମାନ ପୁତ୍ର ଯାହାକି ପୂର୍ବ ଦିଗରେ ଆସିଥିଲେ ଏବଂ ଆପଣାକୁ ମାଂସମୟ ଶରୀରରେ ପ୍ରକଟିତ ପରମେଶ୍ୱର ରୂପେ ପ୍ରମାଣିତ କରିଥିଲେ ତାହା ଏଠାରେ ପଶ୍ଚିମ ଗୋଲାର୍ଦ୍ଧରେ ସେ ସମାନ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ଯିଏକି ଆପଣାକୁ ଆଜି ରାତି ମଣ୍ଡଳୀ ମଧ୍ୟରେ ଗତକାଲି ଆଜି ଏବଂ ଚିରଦିନ ସମାନ ବୋଲି ପରିଚିତ କରାଉଅଛନ୍ତି। ପୁତ୍ରଙ୍କର ସନ୍ଧ୍ୟାକାଳୀନ ଦୀପ୍ତି ଆସିଅଛି। ଆଜି ଏହି ଶାସ୍ତ୍ର ଆମ ସମ୍ମୁଖରେ ସଫଳ ହେଲା। ଏହି ଅବ୍ରାହ୍ମୀୟ ଯୁଗରେ ଆମେମାନେ କେଉଁଠାରେ ଅଛୁ? ଆମେ ଛିଡ଼ା ହୋଇଥିବା ଏହି ମହାନ ସମୟରେ ଆମେ କେଉଁଠାରେ ଅଛୁ? ସେହି ମହାନ ଘଟିକାରେ ଯେଉଁଠାରେ କି ଆମେମାନେ ରହୁଅଛୁ, ସମସ୍ତ ଦର୍ଶନ ଗୁଡିକ ସଫଳ ହୋଇଛି ତାହା ବିଷୟରେ କଣ ଅଟେ? ଯେତେବେଳେ ଆମର ଏଠାରେ ଜଣେ ସାର ସେବକ ବନ୍ଧୁ ସହଯୋଗୀ ଭଉଣୀ ମଣ୍ଡଳୀର ଜୁନିୟର ଜ୍ୟାକସନ୍ ଗୋଟିଏ ରାତି ଆମ ପାଖକୁ ଦୌଡ଼ି ଦୌଡ଼ି ଆସିଲେ, ମୁଁ ସେଠାରେ ଥିଲି। କହିଲେ, ମୁଁ ଏକ ସ୍ୱପ୍ନ ଦେଖିଲି ଭାଇ ବ୍ରାହ୍ମ, ଯାହାକି ମୋତେ ବ୍ୟତିବ୍ୟସ୍ତ କରୁଅଛି। ମୁଁ ଦେଖିଲି ଯେ ସମସ୍ତ ଭାଇମାନେ ଏକ ପର୍ବତ ଉପରେ ଏକତ୍ରିତ ହୋଇଅଛନ୍ତି ଏବଂ କହିଲେ, ଏହି ପର୍ବତ ଉପରେ ଆପଣ ଆମମାନଙ୍କୁ ଲେଖା ହୋଇଥିବା ଅକ୍ଷର ଗୁଡ଼ିକରୁ ଶିକ୍ଷା ଦେଉଥିଲେ। ଏପରି ଦେଖାଯାଉଥିଲା ଯେ କିଛି ଅକ୍ଷର ଗୁଡ଼ିକ ରହିଥିଲା ଯାହାକି ସମୟ ପଥର ଉପରେ ଖୋଦି ଦିଆଯାଇଥିଲା। ଯେତେବେଳେ ଆପଣ ତାହା ସମାପ୍ତ କଲେ, ସବୁକିଛି ଯାହା ଥିଲା ସମାପ୍ତ ହେଲା। ଆପଣ ଆମମାନଙ୍କୁ କହିଲେ ପାଖକୁ ଆସ, ଏବଂ ଆମେ ସମସ୍ତେ ଏକତ୍ର ହେଲୁ। କହିଲେ, ଆପଣ କୌଣସି ସ୍ଥାନରୁ ପାଇଲେ ଆଉ ଏପରି ଦେଖାଯାଉଥିଲା ଗୋଟିଏ ଶାବଳ ଭଳି ଜିନିଷ ପାଇଲେ, ଏବଂ ଏହି ଛୋଟ ପିରାମିଡ୍ର ଉପରି ଭାଗକୁ କାଟି ଖୋଲିଦେଲେ। ଆଉ ଯେତେବେଳେ ଏହା ହେଲା, କହିଲେ, ଗ୍ରାନାଇଟ୍ ପଥର ଥିଲା ଯେଉଁଥିରେ କିଛି ଲେଖା ହୋଇନଥିଲା, ଏବଂ ଆପଣ ଆମମାନଙ୍କୁ କହିଲେ ଏହାକୁ ଦେଖି ରହୁଥାଅ, ଏବଂ ଆପଣମାନେ ସମସ୍ତେ ଆମେ ସମସ୍ତେ ଦେଖିବାକୁ ଆରମ୍ଭ କଲୁ। କହିଲେ, ମୁଁ ମୋ ମୁଣ୍ଡ ଘୁରାଇଲି ଏବଂ ମୁଁ ଆପଣଙ୍କୁ ପଶ୍ଚିମ ଆଡ଼କୁ ଯାଉଥିବାର ଲକ୍ଷ୍ୟ କଲି। ଆପଣ ସୂର୍ଯ୍ୟ ଅସ୍ତ ହେବାର ଦିଗ ଆଡ଼କୁ ଯେତିକି ଜୋରରେ ପାରିଥିଲେ ସେତିକି ଜୋର ଚାଲୁଥିଲେ। କେତେ ଜଣଙ୍କର ଏହା ମନେ ଅଛି? ଏବଂ ପବିତ୍ରାତ୍ମା ଏହା ପ୍ରକାଶ ନ କରିବା ପର୍ଯ୍ୟନ୍ତ ମୁଁ ସେଠାରେ ଅଳ୍ପ ଟିକିଏ ଛିଡ଼ା ହେଲି। ମୁଁ କହିଲି, ସମଗ୍ର ବାଇବଲଟି ଧାର୍ମିକ ଗଣିତ ହେବା, ପବିତ୍ରୀକୃତ ହେବା, ପବିତ୍ରାତ୍ମାଙ୍କ ବାପ୍ତିସ୍ମ, ଯୀଶୁଙ୍କ ନାମରେ ବାପ୍ତିସ୍ମ ମାଧ୍ୟମରେ ମନୁଷ୍ୟଠାରେ ଯେତିକି ପ୍ରକାଶିତ ହୋଇଅଛି ଏବଂ ଏହି ସମସ୍ତ ବିଷୟ ପ୍ରକାଶିତ ହୋଇଅଛି, ମାତ୍ର କେତେକ ରହସ୍ୟମାନ ଅଛି ଯାହାକି ସେଠାରେ ଭିତରେ ଲୁକ୍କାୟିତ ଅଟେ। କାରଣ ବାଇବଲ ସପ୍ତମୁଦ୍ରା ଗୁଡ଼ିକରେ ମୁଦ୍ରାଙ୍କିତ, ମୋତେ ତାହା ଖୋଜିବା ପାଇଁ ନିଶ୍ଚିତ ସେଠାକୁ ଯିବାକୁ ଅଛି। ସେଦିନ ସକାଳେ ଯେତେବେଳେ ସେ ସାତଟି ସ୍ୱର୍ଗଦୂତ ଓହ୍ଲାଇ ଆସି ପୃଥିବୀକୁ ବିସ୍ଫୋରଣ କଲେ ଏବଂ ପଥର ଗୁଡ଼ିକ ସବୁଆଡ଼େ ବିଞ୍ଚି ହୋଇ ରହିଥିଲା, ସାତଟି ସ୍ୱର୍ଗଦୂତ ସେଠାରେ ଛିଡ଼ା ହେଲେ ଓ ଏହା କହିଲେ, ଜେଫରସନ୍ ବିଲେକୁ ଫେରିଯାଅ ଯେଉଁଠାରୁ ତୁମେ ଆସିଅଛ, କାରଣ ସପ୍ତ ନିଗୁଡ଼ ବିଷୟର ସପ୍ତ ମୁଦ୍ରା ଗୁଡ଼ିକ ଖୋଲାଯିବ। ଏଠାରେ ଆମେମାନେ ଆଜି ସର୍ପବଂଶ ବୁଝୁଅଛୁ। କିଛି ଦିନ ମଧ୍ୟରେ ଯଦି ପରମେଶ୍ୱର ଚାହିଁବେ, ଆମେ ବିବାହ ଏବଂ ଛାଡ଼ପତ୍ରର ସଠିକତାକୁ ବୁଝିବା, ଏବଂ ଏ ସମସ୍ତ ବିଷୟ ଯାହା ପରମେଶ୍ୱର ଫିଟାଇ ଅଛନ୍ତି, ପ୍ରତ୍ୟେକ ମୁଦ୍ରା ନିଗୁଡ଼ ବିଷୟମାନ ଯାହାକି ଜଗତ ପତ୍ତନାବଧି ରହିଥିଲା, ଏବଂ ଆମେ ଆନନ୍ଦରେ ତାହାଙ୍କ ଆଶୀର୍ବାଦର ଉପସ୍ଥିତିରେ ରହିଅଛୁ, ତାହା ସତ୍ୟ ଅଟେ। ଏହି ଦିନ ଏହି ଶାସ୍ତ୍ର ଲାଇ ପତ୍ରିକା ଏହା ଉପରେ ଏକ ବିବୃତ୍ତି ଛାପିଥିଲା। ରହସ୍ୟମୟ ଆଲୋକ ବୃତ୍ତ ଟ୍ୟୁସନ୍ ଏବଂ ଫିନିକ୍ସ ଉପରେ ଆକାଶରେ ଉପରକୁ ଯାଇଥିଲା, ଠିକ୍ ସେହିପରି ଭାବରେ ଯେପରିକି ଏହା ଘଟିବାର ପ୍ରାୟ ଏକ ବର୍ଷ ପୂର୍ବରୁ ମୁଁ ଆପଣମାନଙ୍କୁ କହିଥିଲି ଯେ ଏହା କିପରି ହେବ ଏବଂ ଏକ ତ୍ରିକୋଣ ପରି ହେବ। ସେହି ଚିତ୍ରଟି ସେଠାରେ ତଳେ ଗିର୍ଜାରେ ଟଙ୍ଗା ହୋଇଛି। ଆପଣ ଯେଉଁମାନେ କି ସେହି ପତ୍ରିକାକୁ ନେଇଛନ୍ତି ସେଥିରେ ତାହା ରହିଛି, ତାହା ଠିକ୍ ସେଠାରେ ଅବିକଳ ଭାବରେ ଥିଲା। ସେମାନେ କହିଲେ, ଏହା 27 ମାଇଲ ଉଚ୍ଚ ଏବଂ 30 ମାଇଲ ଦୈର୍ଘ୍ୟ ଅଟେ। ସେମାନେ ଏପର୍ଯ୍ୟନ୍ତ ବୁଝିନାହାନ୍ତି ଯେ କଣ ଘଟିଲା। ଏହା ରହସ୍ୟମୟ ଭାବରେ ଦେଖାଦେଲା ଏବଂ ରହସ୍ୟମୟ ଭାବରେ ଚାଲିଗଲା। ଭାଇ ଫ୍ରେଡ୍ ସଫ୍ଟମ୍ୟାନ୍, ଭାଇ ଜିନ୍ ନର୍ମାନ୍ ଏବଂ ମୁଁ ସେଠାରେ ଛିଡ଼ା ହୋଇଥିଲୁ। ତିନି ସଂଖ୍ୟା ଏକ ସାକ୍ଷୀ ଅଟେ, ଯେପରିକି ପର୍ବତ ଉପରେ ପିତର ଜାକୁବ ଏବଂ ଜୋହନ ସାକ୍ଷ୍ୟ ଦେବା ପାଇଁ ସେଠାରେ ଛିଡ଼ା ହୋଇଥିଲେ ଓ ଏହା ଦେଖିଥିଲେ ଯେତେବେଳେ ଏହା ଘଟିଥିଲା ଏବଂ ଏହା ହୋଇଥିବାର ଦେଖିଥିଲେ। ସେଠାରେ ତାହା ଅଛି, ଆକାଶରେ ଝୁଲୁଛି। ଏପର୍ଯ୍ୟନ୍ତ ସେଠାରେ କୌଣସି ଆର୍ଦ୍ରତା ନାହିଁ, ଏକ କୁହୁଡ଼ି ନିର୍ମାଣ କରିବା ନିମନ୍ତେ କୌଣସି ଆର୍ଦ୍ରତା କିମ୍ବା କିଛି ହିଁ ନାହିଁ। ସେମାନେ ସେଠାକୁ କିପରି ଆସିପାରିଥିଲେ? ଏହା ତ ପରମେଶ୍ୱରଙ୍କ ସ୍ୱର୍ଗଦୂତମାନେ ସେମାନଙ୍କ ବାର୍ତ୍ତା ଦେବା ପରେ ଫେରି ଯାଉଥିଲେ। ଆଜି ସେହି ଭବିଷ୍ୟତବାଣୀ ଆମ ମଧ୍ୟରେ ସଫଳ ହେଲା। ଆଜି ଏହି ଶାସ୍ତ୍ର ସଫଳ ହୋଇଅଛି। ଦେଖନ୍ତୁ, ସପ୍ତମୁଦ୍ରା ଫିଟା ଯାଇଅଛି, ଘୂର୍ଣ୍ଣିବଳୟ ପଶ୍ଚିମ ତଟ ଆଡ଼କୁ ଯାଇଅଛି। ତେବେ ଏହାକୁ ବୁଝିବାରେ ବିଫଳ ହୁଅନ୍ତୁ ନାହିଁ, ଯେପରିକି ସେମାନେ ପୂର୍ବ ସମୟରେ କରିଥିଲେ। ତେବେ ଆମର ଧ୍ୟାନ ଆମ ଦିନର ଟିକିଏ ନିକଟବର୍ତ୍ତୀ ଆଜି ବିଷୟରେ ଏବଂ ଆମେ ରହୁଥିବା ଏହି ସମୟ ବିଷୟରେ ଶାସ୍ତ୍ର କଣ କୁହେ? ଯୀଶୁ କହିଥିଲେ, ସେଗୁଡ଼ିକ ସବୁ ନେବା ପାଇଁ ମୋ ପାଖରେ ସମୟ ହେବ ନାହିଁ, ମାତ୍ର ଆମେ ଶେଷ କରିବା ପୂର୍ବରୁ ମୁଁ ଏହାକୁ ନେବାକୁ ଚାହେଁ। ଯୀଶୁ ସାଧୁଲୁକର 17 ପର୍ବ ତାର 30 ପଦରେ କହିଲେ, ଯୀଶୁଖ୍ରୀଷ୍ଟ ସେହି ବାକ୍ୟ ନିଜେ, କଣ ଆପଣ ତାହା ବିଶ୍ୱାସ କରନ୍ତି? ଯୀଶୁଖ୍ରୀଷ୍ଟ ଯିଏକି ସ୍ୱୟଂ ବାକ୍ୟ ଶରୀର ରୂପ ଧାରଣ କଲେ କହିଲେ ଏବଂ ବ୍ୟକ୍ତ କଲେ ଯେ ଶେଷ ସମୟରେ ସେହି ବାକ୍ୟ କ'ଣ ହେବ, ଜଗତର ଅନ୍ତ ହେବାର ଚିହ୍ନ କ'ଣ ହେବ। ସେ ସେମାନଙ୍କୁ କହିଥିଲେ ଯେ ଜାତି ବିରୁଦ୍ଧରେ ଜାତି ଉଠିବ, ମାତ୍ର ସେ କହିଲେ ସଦମର ଦିନ ଗୁଡ଼ିକରେ ଯେପରି ହୋଇଥିଲା, ମନୁଷ୍ୟପୁତ୍ର ପ୍ରକଟିତ ହେବା ଦିନରେ ମଧ୍ୟ ତା ଠିକ୍ ସେହିପରି ହେବ। ତେବେ ଯେତେବେଳେ ଯୀଶୁ ପୃଥିବୀକୁ ଆସିଥିଲେ, ସେ ତିନୋଟି ପୁତ୍ରଙ୍କ ନାମରେ ଆସିଥିଲେ, ମନୁଷ୍ୟପୁତ୍ର ଯିଏକି ଜଣେ ଭବିଷ୍ୟତ ବକ୍ତା, ପରମେଶ୍ୱରଙ୍କ ପୁତ୍ର ଏବଂ ଦାଉଦଙ୍କ ପୁତ୍ର। ତେବେ ସେ ଏଠାରେ ପୃଥିବୀରେ ବାସ କରିଥିଲେ, ସେ କଦାପି କହିଲେ ନାହିଁ ଯେ ସେ ପରମେଶ୍ୱରଙ୍କ ପୁତ୍ର ଥିଲେ। ସେ କହିଲେ ମୁଁ ମନୁଷ୍ୟପୁତ୍ର। ଯେହୋବା ନିଜେ ଜିଜିକଲ ଏବଂ ଭବିଷ୍ୟତ ବକ୍ତାମାନଙ୍କୁ ମନୁଷ୍ୟପୁତ୍ର ବୋଲି ଡାକିଥିଲେ, କାରଣ ତାହାଙ୍କୁ ଜଣେ ଭବିଷ୍ୟତ ବକ୍ତା ଭାବରେ ଶାସ୍ତ୍ର ସଫଳ କରିବାକୁ ଆସିବାକୁ ଥିଲା। ମୋସା କହିଥିଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମୋ ସଦୃଶ ଜଣେ ଭବିଷ୍ୟତ ବକ୍ତାଙ୍କୁ ଉଠାଇବେ। ସେହି କାରଣରୁ ସେ ସେଠାରେ ପରମେଶ୍ୱରଙ୍କ ପୁତ୍ର ହୋଇପାରି ନଥିଲେ, କାରଣ ସେ ମନୁଷ୍ୟ ପୁତ୍ର ଥିଲେ। ସେ ବାକ୍ୟ ଭବିଷ୍ୟତ ବକ୍ତାମାନଙ୍କ ନିକଟକୁ ଆସେ ଏବଂ ସେ ସେହି ବାକ୍ୟ ପୂର୍ଣ୍ଣତାରେ ଥିଲେ। ମନୁଷ୍ୟ ପୁତ୍ର ସେହି ପ୍ରମୁଖ ଭବିଷ୍ୟତ ବକ୍ତା, ପ୍ରମୁଖ ଭବିଷ୍ୟତ ବକ୍ତା ନୁହନ୍ତି, ମାତ୍ର ପରମେଶ୍ୱର ଭବିଷ୍ୟତ ବକ୍ତା। ଶାରୀରିକ ଭାବରେ ପରମେଶ୍ୱରତ୍ୱର ସମ୍ପୂର୍ଣ୍ଣତା ତାହାଙ୍କଠାରେ ବାସ କରୁଥିଲା, ସେଇଥିପାଇଁ ସେ ମନୁଷ୍ୟ ପୁତ୍ର ଥିଲେ। ବର୍ତ୍ତମାନ 2000 ବର୍ଷ ଧରି ସେ ଆମକୁ ପରମେଶ୍ୱରଙ୍କ ପୁତ୍ର ଆତ୍ମା ଭାବରେ ଜଣା ଅଟନ୍ତି ଏବଂ ସହସ୍ରାବ୍ଦୀରେ ସେ ସିଂହାସନ ଉପରେ ଦାଉଦଙ୍କ ପୁତ୍ର ହେବେ। ଆମେ ସମସ୍ତେ ତାହା ଜାଣୁ, ଯେଉଁମାନେ କି ଶାସ୍ତ୍ରକୁ ବିଶ୍ୱାସ କରନ୍ତି। ତେବେ ଯୀଶୁ କହିଥିଲେ ଏହି ମଣ୍ଡଳୀ ଯୁଗର ଠିକ୍ ଶେଷରେ, ଯେଉଁଠାରେ ଆମେମାନେ ବସବାସ କରୁଅଛୁ, ଯେ ମନୁଷ୍ୟ ପୁତ୍ର ଠିକ୍ ସେ ସମାନ ଭାବରେ ପୁନର୍ବାର ପ୍ରକଟିତ ହେବେ ଯେପରି ତାହା ସଦମରେ ହୋଇଥିଲା। ଦେଖନ୍ତୁ ଐତିହାସିକ ଭାବରେ ସେ ଏହାକୁ କିପରି ଦେଇଥିଲେ। ସେ କହିଥିଲେ ଯେପରି ଏହା ସେହି ଦିନରେ ଥିଲା, ପ୍ରଥମେ ନୋହଙ୍କ ପରି ସେମାନେ କିପରି ଖାନପାନ କରୁଥିଲେ, ବିବାହ କରୁଥିଲେ, ବିବାହ ଦେଉଥିଲେ, ଏହାପରେ ପରବର୍ତ୍ତୀ ବିଷୟ ସେ ଶେଷରେ ସଦମଠାରେ ମନୁଷ୍ୟ ପୁତ୍ରଙ୍କୁ ନେଇକି ଆସିଲେ, କାରଣ ସେଠାରେ ସେ ଜିହୁଦୀମାନଙ୍କ ସହିତ ବ୍ୟବହାର କରୁଥିଲେ। ଏଠାରେ ସଦମରେ ସେ ବିଜାତିମାନଙ୍କ ସହିତ ବ୍ୟବହାର କରୁଛନ୍ତି। ସେଠାରେ ସେ ସମସ୍ତଙ୍କୁ ବିଚାରରେ ଜଳରେ ବୁଡ଼ାଇଥିଲେ। ଏଠାରେ ବିଜାତିମାନଙ୍କ ଠାରେ ସେ ସଦମର ଦିନରେ ସମସ୍ତଙ୍କୁ ଜାଳି ଦେଇଥିଲେ। ତାହା ଠିକ୍, ବିଜାତି ଜଗତ ସେଠାରେ ଜଳି ଯାଇଥିଲା ଏବଂ ମନୁଷ୍ୟ ପୁତ୍ର ପ୍ରକଟିତ ହେବା ଦିନରେ ଏହା ଠିକ୍ ସେହିପରି ହେବ। ଏହା ଆଉ ଅଧିକ ଜଳ ହେବ ନାହିଁ, ମାତ୍ର ଏଥର ତା ଅଗ୍ନି ହେବ। ଯୀଶୁ ସେ ସମାନ ଆଦି ପୁସ୍ତକ 23 ପାଠ କରିଥିଲେ, ଯେଉଁଠାରୁ ଆମେ ପାଠ କରିଥାଉ, ଯେତେବେଳେ ସେ ସଦମ ବିଷୟରେ ପାଠ କରିଥିଲେ। ତେବେ ଆମେ ସେ ଅବସ୍ଥାଗୁଡ଼ିକୁ ସ୍ୱୀକାର କରୁଅଛୁ ଯାହା ବିଷୟରେ କୁହାଯାଇଅଛି, ଜଗତର ସଦମ ଅବସ୍ଥା, ସଦମୀ ସ୍ଥିତି, ସଦମ ଭଳି ସ୍ଥିତି ବିଷୟରେ କୁହାଯାଇଅଛି। ଆମେ ସମସ୍ତେ ତାହାକୁ ଆମେନ୍ କହିବା, ଆମେ ତାହା ବିଶ୍ୱାସ କରୁ, ଠିକ୍ ଅଛି। ଏବଂ ଲାଓଦିକିଆରେ ଆତ୍ମିକ ଅବସ୍ଥା, ସେହି ପ୍ରାକୃତିକ ମଣ୍ଡଳୀ, ଆମେ ତାହାକୁ ଆମେନ୍ କହିବା ଓ ସେମାନଙ୍କର ଚିହ୍ନ ଗୁଡ଼ିକ ଗ୍ରହଣ କରିବା। ଆମେ ଜାଣୁ ଯେ ପ୍ରତ୍ୟେକ ଚିହ୍ନ ସେଠାରେ ଅଛି, ସେ ମଣ୍ଡଳୀ ଲାଓଦିକିଆରେ ଅଛି, ଆମେ ତାହା ଜାଣୁ। ଆମେ ଜାଣୁ ଯେ ଜଗତ ଏକ ସଦମ ଅବସ୍ଥାରେ ଅଛି, କଣ ଏହା ଠିକ୍ ଅଟେ? ଆମେ ତାହା ଗ୍ରହଣ କରିବା। ମାତ୍ର ଅବ୍ରାହ୍ମଙ୍କ ଚିହ୍ନ ବିଷୟରେ କ'ଣ? ସେହି ଜଣକ ଯିଏକି ପ୍ରତିଜ୍ଞାତ ପୁତ୍ରର ଅପେକ୍ଷା କରୁଥିଲେ ତା ଅନ୍ୟ ଜଣେ ଥିଲେ। ମନେ ପକାନ୍ତୁ, ସେଠାରେ ସେମାନଙ୍କର ଏକ ସଦମ ରହିଥିଲା, ସେମାନଙ୍କ ପାଖରେ ସେମାନଙ୍କର ବାର୍ତ୍ତାବହ ରହିଥିଲା ଏବଂ ଅବ୍ରାହ୍ମଙ୍କ ପାଖରେ ଜଣେ ବାର୍ତ୍ତାବହ ରହିଥିଲେ। ଅବ୍ରାହ୍ମ ଦିନ ପରେ ଦିନ ପ୍ରାୟ ଏକ ଅସମ୍ଭବ ଘଟଣା ଘଟିବାର ଅପେକ୍ଷା କରି ରହିଥିଲେ, ସାରା 90 ବର୍ଷର, ଏବଂ ସେ 100 ବର୍ଷର ଥିଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ଅନୁଯାୟୀ ସେ ଏବେ ସୁଦ୍ଧା ଅପେକ୍ଷା କରି ରହିଥିଲେ। ସମସ୍ତ ସମାଲୋଚନା ମଧ୍ୟରେ ସେ ସେହି ପୁତ୍ର ନିମନ୍ତେ ଅପେକ୍ଷା କରିଥିଲେ। ଠିକ୍ ସେହିପରି ପ୍ରକୃତ ବିଶ୍ୱାସୀ ଅଟେ ଯିଏକି ଏବେ ସୁଦ୍ଧା ସେହି ପ୍ରତିଜ୍ଞାତ ପୁତ୍ରର ଫେରିବା ପାଇଁ ଅପେକ୍ଷା କରୁଛନ୍ତି। ଧ୍ୟାନ ଦିଅନ୍ତୁ, ଠିକ୍ ପୁତ୍ରର ଆସିବା ପୂର୍ବରୁ ତାହାଙ୍କୁ ଏକ ଚିହ୍ନ ଦିଆଯାଇଥିଲା। କ'ଣ ଅବ୍ରାହ୍ମଙ୍କ ରାଜକୀୟ ବୀଜ ପ୍ରତି ସେହି ଆଗମନକାରୀ ପୁତ୍ରର ଚିହ୍ନ ପ୍ରକାଶିତ ହେବ ନାହିଁ କି, ଯିଏକି ରାଜକୀୟ ପୁତ୍ର ନିମନ୍ତେ ଅପେକ୍ଷା କରି ରହିଛି? ଠିକ୍ ଯେପରି ତା ସମାନ ଭାବରେ ସେହି ପ୍ରାକୃତିକ ପୁତ୍ର ପାଇଁ ପିତା ଅବ୍ରାହ୍ମଙ୍କ ଠାରେ ହୋଇଥିଲା, କ'ଣ ତା ଠିକ୍ ଅଟେ? ଯୀଶୁ ଏଠାରେ ସାଧୁଲୁକ 17:30 ତାହା ହିଁ କହିଥିଲେ, ଏହି ସମୟ ଆସିବା ପୂର୍ବରୁ, ଯେ ସଦମର ବିନାଶ ପୂର୍ବରୁ ମନୁଷ୍ୟ ପୁତ୍ର ପ୍ରକଟିତ ହେବେ ଯେପରି ସେ ସଦମର ଦିନମାନଙ୍କରେ କରିଥିଲେ। ତେବେ ଆମେ ଏକ ଚିହ୍ନର ବାଟ ଦେଖୁଅଛୁ। ତେବେ ଆସନ୍ତୁ ସମୟର ଅବସ୍ଥାଗୁଡ଼ିକୁ ନେବା ଯେପରିକି ତା ସଦମରେ ଥିଲା। ଧ୍ୟାନ ଦିଅନ୍ତୁ, ସେମାନେ ସମସ୍ତେ ସଦମୀ ଜଗତକୁ ଚାଲି ଯାଇଥିଲେ। ମୁଁ ଭାବୁଛି ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ଏକ ଛବି ଲଗାଇଥିଲେ, ବହୁତ ଦିନ ହୋଇନାହିଁ, ଏବଂ ମୁଁ ଏହାକୁ ଦେଖିବାର ସୁଯୋଗ ପାଇଥିଲି, ତାହା ଥିଲା ସଦୋମ। ଯଦି ଆପଣ ଏହାକୁ କେବେ ଦେଖନ୍ତି, ପୁଣି ଏହା ବ୍ୟତୀତ ସେଥିରେ ଆଉ ଅନ୍ୟ କିଛି ନାହିଁ, ଏହାକୁ ଥରେ ଦେଖନ୍ତୁ। ଏହା ନିଶ୍ଚିତ ଭାବରେ ଆଜିର ଯୁକ୍ତରାଷ୍ଟ୍ରର ଏକ ଭଲ ଚିତ୍ର ଅଟେ। ସିନେମା ଜଗତ ହଲିଉଡ ଅବିକଳ, ଠିକ୍ ସେ ସମାନ ପ୍ରକାରର ପୋଷାକ ଏବଂ ଅନ୍ୟ ସବୁ କିଛି ଯାହା ସେମାନେ ଠିକ୍ ସେହି ସମୟରେ କରିଥିଲେ, ବଡ ମଦ୍ୟପାନୋତ୍ସବ ଏବଂ ଅନ୍ୟାନ୍ୟ ସବୁ ଏକ ଧାର୍ମିକ ତଥାକଥିତ ଧାର୍ମିକ ପନ୍ଥର ଲୋକମାନେ। ଧ୍ୟାନ ଦିଅନ୍ତୁ, ଏବଂ ସଦମରେ ଜଣେ ସାକ୍ଷୀ ଥିଲେ ଏବଂ ଏହା ଲୋଟ ନାମରେ ଜଣେ ବ୍ୟକ୍ତି ଥିଲେ ଯେ କି ଅବ୍ରାହମଙ୍କର ଏକ ପୁତୁରା ମାତ୍ର ଥିଲେ। ତେବେ ଅବ୍ରାହମ ତଳେ ସଦମକୁ ଗଲେ ନାହିଁ, ସେ ଏବଂ ତାଙ୍କ ଦଳ, ତାଙ୍କ ସହିତ ତାଙ୍କର ଏକ ବଡ଼ ଦଳ ଥିଲା, ପ୍ରାୟ ଏକ ଡଜନ ରାଜା ଏବଂ ସେମାନଙ୍କର ସୈନ୍ୟ ଦଳ ସହିତ ଯୁଦ୍ଧ କରିବା ପାଇଁ ଯଥେଷ୍ଟ ଥିଲା। ତେଣୁ ତାଙ୍କ ସହିତ ଏକ ବଡ଼ ଗୋଷ୍ଠୀ ଥିଲା ଏବଂ ସେ ସେଠାରେ ଗୋଟିଏ ଅଲନ ବୃକ୍ଷ ତଳେ ବସିଥିଲେ। ଦିନେ ଯେତେବେଳେ ତାଙ୍କ ପାଇଁ ସମସ୍ତ କିଛି ଭୁଲ ହେଉଥିଲା, ତାଙ୍କ ସହିତ କାହାରି କିଛି କାରବାର ନଥିଲା, ମାତ୍ର ସେ ତଥାପି ସେହି ପ୍ରତିଜ୍ଞାକୁ ଧରି ରହିଥିଲେ। ତେବେ ସମାପ୍ତ କରିବା ପୂର୍ବରୁ ଅତି ଧ୍ୟାନ ସହକାରେ ଦେଖନ୍ତୁ, ଯେତେବେଳେ ସେ ସେଠାରେ ବସିଥିଲେ, ତିନି ଜଣ ପୁରୁଷ ତଳକୁ ତାଙ୍କ ପାଖକୁ ଚାଲିକି ଆସିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୋଦମକୁ ଗଲେ ଏବଂ ସେମାନଙ୍କୁ ସୁସମାଚାର ପ୍ରଚାର କରେ ଲୋଟକୁ, ସେ ବାହାରି ଆସୁ। କଣ ତାହା ଠିକ ଅଟେ? ମାତ୍ର ଜଣେ ଅବ୍ରାହମଙ୍କ ସହିତ ରହିଗଲେ। ଧ୍ୟାନ ଦିଅନ୍ତୁ ଯେ ସେହି ଜଣକ ଯିଏକି ଅବ୍ରାହମଙ୍କ ସହିତ ରହିଗଲେ ସ୍ୱୟଂ ପରମେଶ୍ୱର ଥିଲେ, ଅନ୍ୟ ଦୁଇ ଜଣ ସ୍ୱର୍ଗଦୂତ ବାର୍ତ୍ତାବହ ଥିଲେ। ତେବେ ତଳେ ସଦମରେ ସେମାନେ କୌଣସି ଚମତ୍କାର କଲେ ନାହିଁ, କେବଳ ସେମାନଙ୍କୁ ଅନ୍ଧ କରିଦେଲେ, ଆଉ ସୁସମାଚାର ପ୍ରଚାର ସଦାବେଳେ ସେମାନଙ୍କୁ ଅନ୍ଧ କରିଥାଏ। ତେବେ ସେହି ଦିନର ସ୍ଥିତିକୁ ଦେଖନ୍ତୁ, ସେଠାରେ ଏକ ପ୍ରାକୃତିକ ମଣ୍ଡଳୀ ଅଛି, ସର୍ବଦା ତିନି ସଂଖ୍ୟାରେ, ଯେପରିକି ମୁଁ ଗତ ରାତ୍ରି କହିଥିଲି, ପରମେଶ୍ୱର ପ୍ରଦର୍ଶିତ କରାଯାଇଥାନ୍ତି। ସେଠାରେ ସଦମୀ, ସେହି ଲୋଟିୟ ଏବଂ ଅବ୍ରାହ୍ମୟମାନେ ଥିଲେ। ଆଜି ରାତ୍ରି ଏହା ସେହି ସମାନ ସ୍ଥିତିରେ ଅଛି, ଜଗତ ଠିକ ସେହି ସମାନ ଅବସ୍ଥାରେ ଅଛି। ମୋତେ ଆପଣମାନଙ୍କୁ କିଛି ପଚାରିବାକୁ ଦିଅନ୍ତୁ, ବର୍ତ୍ତମାନ ଏହି ଅବସ୍ଥାକୁ ଦେଖନ୍ତୁ। ଅବ୍ରାହମ ଏହି ପୁରୁଷକୁ ଯିଏକି ତାଙ୍କ ସହିତ କଥା ହେଉଥିଲେ ଏଲୋହିମ ବୋଲି ଡାକିଲେ। ଏଭ୍ରି ଶବ୍ଦ ଏଲୋହିମର ଅର୍ଥ ସ୍ୱୟଂଭୁ, ସେହି ଜଣକ ଯିଏକି ଅନନ୍ତ, ଏଲୋହିମ ପରମେଶ୍ୱର ନିଜେ। ଆରମ୍ଭରେ ଆଦି ପୁସ୍ତକ ଏକ ବ୍ୟକ୍ତ କରେ ଆଦ୍ୟରେ ପରମେଶ୍ୱର, ସେଠାରେ ସେହି ଏଭ୍ରି ଶବ୍ଦକୁ ନିଅନ୍ତୁ ଅଥବା କିମ୍ବା ଗ୍ରୀକ ଶବ୍ଦକୁ ନିଅନ୍ତୁ, ବରଂ ଆଦ୍ୟରେ ଏଲୋହିମ ଆକାଶ ଓ ପୃଥିବୀ ସୃଷ୍ଟି କଲେ। ଏଠାରେ ସେ ଆଦି ପୁସ୍ତକ ପ୍ରାୟ 22ରେ ଏଠାରେ ସେ ପୁନର୍ବାର କୁହନ୍ତି, କିମ୍ବା ପ୍ରାୟ 20ରେ ସେ କହିଲେ ଏବଂ ସେହି ପୁରୁଷର ନାମ ଏଲୋହିମ ବୋଲି ଡାକିଲେ। ସେ ଏହା କାହିଁକି କଲେ? ପରମେଶ୍ୱର ଏକ ମାନବୀୟ ଶରୀରରେ ପ୍ରଦର୍ଶିତ ହୋଇଥିଲେ, ଯିଏକି ଅବ୍ରାହମଙ୍କ ସହିତ ବସି ଏକ ଗୋବତ୍ସ ମାଂସର ସ୍ୟାଣ୍ଡୱିଚ୍ ଖାଇଥିଲେ, କିଛି କ୍ଷୀର ପାନ କରିଥିଲେ ଏବଂ କିଛି ରୁଟି ଭୋଜନ କରିଥିଲେ। ପରମେଶ୍ୱର ନିଜେ ଏବଂ ଠିକ ଅବ୍ରାହମଙ୍କ ସମ୍ମୁଖରୁ ଅଦୃଶ୍ୟ ହୋଇଯାଇଥିଲେ, ମାତ୍ର ସେ ତାଙ୍କୁ ଏକ ଚିହ୍ନ ଦେଇଥିଲେ, ଧ୍ୟାନ ଦିଅନ୍ତୁ, ଏବଂ ସେ ଚିହ୍ନଟି ହେଲା ଯେ ସେ ତାଙ୍କର ପିଠିକୁ ତମ୍ବୁ ଆଡ଼କୁ କରିଥିଲେ। ଏବଂ ମନେ ରଖନ୍ତୁ, ଅବ୍ରାହମ ତାଙ୍କର ନାମ କିଛି ଦିନ ପୂର୍ବରୁ ଅବ୍ରାମ ଥିଲା ଏବଂ ସାରା ତାହା ପୂର୍ବରୁ ସାରି ଥିଲେ, ସାରି ତାପରେ ସାରା ହେଲା ଏବଂ ଅବ୍ରାମ ତତ୍ପରେ ଅବ୍ରାହମକୁ ହେଲେ। ଅବ୍ରାହମର ଅର୍ଥ ହେଲା ଜାତିର ପିତା। ତେବେ ଏଠାରେ ଅତି ଧ୍ୟାନ ସହକାରେ ଦେଖନ୍ତୁ, ଏବଂ ଆମେ ବର୍ତ୍ତମାନ ରହୁଥିବା ସେହି ସମୟର ସ୍ଥିତିକୁ ଦେଖିବା, ଯେହେତୁ ଯୀଶୁ ଆମକୁ ଏହି ସ୍ଥିତିକୁ ଦେଖିବା ପାଇଁ କହିଥିଲେ। ଆମେ ଏହାର ବାକି ସବୁ ବିଷୟକୁ ଠିକ ଦେଖିଅଛୁ। ବର୍ତ୍ତମାନ ଆସନ୍ତୁ ସେ ରାଜକୀୟ ବୀଜକୁ ଦେଖିବା, କେଉଁ ସ୍ଥିତିରେ ସେମାନେ ଦେଖାଯିବା ଉଚିତ। ବର୍ତ୍ତମାନ ଏହି ପୁରୁଷ କହିଲେ, ଅବ୍ରାହମ ତୁମ ସ୍ତ୍ରୀ ସାରା କେଉଁଠାରେ? ଏବଂ ଅବ୍ରାହମ ଉତ୍ତର ଦେଲେ, ସେ ଆପଣଙ୍କ ପଛରେ ତମ୍ବୁରେ ଅଛନ୍ତି। ବର୍ତ୍ତମାନ ସେ ତାଙ୍କୁ କେବେ ଦେଖିନଥିଲେ, ସେ କିପରି ଜାଣିଲେ ଯେ ତାଙ୍କ ନାମ ଅବ୍ରାହମ ଥିଲା? ସେ କିପରି ଜାଣିଲେ ଯେ ତାଙ୍କ ନାମ ସାରା ଥିଲା? ଅବ୍ରାହମ ତୁମ ସ୍ତ୍ରୀ ସାରା କେଉଁଠାରେ ଅଛି? ଉତ୍ତର ଦେଲେ, ସେ ଆପଣଙ୍କ ପଛରେ ତମ୍ବୁରେ ଅଛନ୍ତି। ସେ କହିଲେ, ମୁଁ ଏକ ବ୍ୟକ୍ତିଗତ ସର୍ବନାମ, ପ୍ରତିଜ୍ଞା ଅନୁଯାୟୀ ମୁଁ ତୁମକୁ ସାକ୍ଷାତ କରିବାକୁ ଯାଉଅଛି, ତୁମ ସ୍ତ୍ରୀ ସେ ଶିଶୁକୁ କୋଳ କରିବାକୁ ଯାଉଅଛନ୍ତି, ତୁମେ ମୋତେ ବିଶ୍ୱାସ କରିଛ, ବର୍ତ୍ତମାନ ମୁଁ ଏହାକୁ ସଫଳ କରିବାକୁ ଯାଉଅଛି। ଏବଂ ସାରା ସେ ତମ୍ବୁରେ ପଛରେ ରହି ଶୁଣିଲେ କିମ୍ବା କର୍ଣ୍ଣପାତ କଲେ, ଆପଣ ତାହାକୁ ଯାହା ବି କୁହନ୍ତୁ, ତମ୍ବୁ ଜରିଆରେ ଶୁଣି ସେ ନିଜ ମନ ଭିତରେ ହସିଲେ ଏବଂ ସେ କହିଲେ, ବର୍ତ୍ତମାନ ମୁଁ ମୋ ପରି ଜଣେ ବୃଦ୍ଧା ସ୍ତ୍ରୀ ଲୋକ ମୋ ପ୍ରଭୁଙ୍କ ସହିତ କି ଆନନ୍ଦ ପାଇବି? ଏବଂ ସେ ମଧ୍ୟ ବୃଦ୍ଧ, ସେଠାରେ 100 ବର୍ଷ ବୟସର ଅଟନ୍ତି, ଯେତେବେଳେ କି ଏହା ଅନେକ ଅନେକ ବର୍ଷ ଧରି ହୋଇନାହିଁ। ଏବଂ ସେହି ପୁରୁଷ ସେଠାରେ ବସି ଭୋଜନ କରିଥିଲେ, ମାନବ ଶରୀରରେ ଜଣେ ସାଧାରଣ ଲୋକ ପରି ପାନ କରିଥିଲେ ଏବଂ ଭୋଜନ କରିଥିଲେ। ତାଙ୍କ ପୋଷାକରେ ଧୂଳି, ପାଦରେ ଧୂଳି ଲାଗିଥିଲା ଏବଂ ଅବ୍ରାହମ ଏହାକୁ ପ୍ରକ୍ଷାଳନ କରିଥିଲେ। ପରମେଶ୍ୱର ନିଜେ ଚାରିଆଡ଼େ ଅନାଇଲେ ଏବଂ କହିଲେ, ସାରା କାହିଁକି ଏହା କହି ତମ୍ବୁ ପଛରେ ଏହା କାହିଁକି ହସିଲା? ସେ ଜାଣିଥିଲେ, ତାହାଙ୍କ ପଛରେ ତମ୍ବୁରେ ରହିଥିବା ସାରାଙ୍କ ବିଚାର ଗୁଡ଼ିକୁ ଜାଣିପାରିଥିଲେ। କଣ ଏହା ଠିକ ଅଟେ? ବର୍ତ୍ତମାନ ଯେତେବେଳେ ଅବ୍ରାହମଙ୍କର ରାଜକୀୟ ବୀଜ ପୃଥିବୀକୁ ଆସିଲା, ସେ କେଉଁ ଚିହ୍ନ ଦେଖାଇଲେ? ମନୁଷ୍ୟ ପୁତ୍ର ସିମନ ଦିନେ ତାଙ୍କ ନିକଟକୁ ଆସିଲେ, ଆନ୍ଦ୍ରିୟ ତାଙ୍କୁ ନେଇକି ଆସିଲେ। ସେ କହିଲେ, ତୁମ ନାମ ସିମନ, ତୁମେ ଜୁନସର ପୁତ୍ର। ସେ କହିଲେ, ଦେଖନ୍ତୁ, ଏହା ତାଙ୍କଠାରୁ ଜଣେ ବିଶ୍ୱାସୀକୁ ନିର୍ମାଣ କଲା। ଫିଲିପ ଗଲେ ଓ ନିଥନିଅଲଙ୍କୁ ପାଇଲେ, ଫେରି ଆସିଲେ, କହିଲେ, ଆସ ଜଣେ ବ୍ୟକ୍ତିଙ୍କୁ ଦେଖ ଯାହାଙ୍କୁ ଆମେମାନେ ପାଇଅଛୁ, ନାଜରିତର ଯୀଶୁ, ଜୋସେଫଙ୍କ ପୁତ୍ର। ସେ କହିଲା, ତେବେ ଗୋଟିଏ ମିନିଟ ଅପେକ୍ଷା କର, କଣ ସେ ଧର୍ମାନ୍ଧତାରୁ କୌଣସି ଭଲ ବିଷୟ ବାହାରି ପାରେ କି? ଫିଲିପ କହିଲା, ଆସି ଦେଖ। ଯେତେବେଳେ ଫିଲିପ ନିଥନିଅଲଙ୍କ ସହିତରେ ଯୀଶୁଙ୍କ ଉପସ୍ଥିତିକୁ ଆସିଲେ, ଯୀଶୁ ତାହାଙ୍କୁ ଅନାଇ କହିଲେ, ହେଇ ଦେଖ, ଜଣେ ଇସ୍ରାଏଲୀୟ ଯାହାଙ୍କ ଠାରେ କୌଣସି କପଟତା ନାହିଁ। ସେ କହିଲା, ଗୁରୁ, ଆପଣ ମୋତେ କେବେ ଜାଣିଲେ? ଯୀଶୁ କହିଲେ, ଫିଲିପ ତୁମକୁ ଡାକିବା ପୂର୍ବରୁ ଯେତେବେଳେ ତୁମେ ସେଇ ଗଛ ତଳେ ଥିଲ, ମୁଁ ତୁମକୁ ଦେଖିଥିଲି। ନିଥନିଅଲ କହିଲେ, ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ଆପଣ ଇସ୍ରାଏଲର ରାଜା। ଯେତେବେଳେ ସେ ସାନ ସ୍ତ୍ରୀ ଲୋକଟି କୂଅ ପାଖରେ ତାହାର ଅନୈତିକ ଅବସ୍ଥାରେ ଆସିଥିଲା, ଟିକେ ଦୃଶ୍ୟ ରୂପରେ ଏପରି କିଛି ଜଳ ଟାଣିବା ପାଇଁ ସେଠାକୁ ଆସିଥିଲା। ଯୀଶୁ ନିଜ ଶିଷ୍ୟମାନଙ୍କୁ ଖାଦ୍ୟ ଆଣିବା ପାଇଁ ପଠାଇଥିଲେ। ଯେତେବେଳେ ସେ ଜଳ ଟାଣିବାକୁ ଆସିଲା, ଯୀଶୁ କହିଲେ, ହେ ନାରୀ, ମତେ ପାନ କରିବାକୁ ଦିଅ। ସେ କହିଲା, ଏହା କହିବା ତୁମ ପ୍ରଥା ଅନୁଯାୟୀ ନୁହେଁ, ଆମର ଏଠାରେ ପୃଥକତା ଅଛି। ତେବେ ତୁମେ ଜିହୁଦୀ ମାନଙ୍କର ଆମ ସମୀରଣୀୟ ମାନଙ୍କ ସହିତ କୌଣସି ବ୍ୟବହାର ନାହିଁ, ତୁମ ସହିତ ଆମର କୌଣସି ସମ୍ପର୍କ ନାହିଁ। ସେ କହିଲେ, ମାତ୍ର ହେ ନାରୀ, ଯଦି ତୁମେ ଜାଣିଥାନ୍ତ ଯେ ତୁମେ କାହା ସହିତ କଥାବାର୍ତ୍ତା କରୁଅଛ, ତୁମେ ମତେ ପିଇବାକୁ ଜଳ ମାଗିଥାନ୍ତ, ମୁଁ ତୁମକୁ ଜଳ ଦେଇଥାନ୍ତି, ଯାହା ଟାଣିବାକୁ ତୁମକୁ ଏଠାକୁ ଆସିବାକୁ ପଡିବ ନାହିଁ। ସେ ଜାଣିବାକୁ ପାଇଲେ ଯେ ତାହାର ଅବସ୍ଥା କେଉଁଠାରେ ଅଛି, ତାହା କଣ ଥିଲା। ସେ କହିଲେ, ଯାଅ, ତୁମର ସ୍ୱାମୀକୁ ନେଇକି ଏଠାକୁ ଆସ। ସେ କହିଲା, ମୋର କୌଣସି ସ୍ୱାମୀ ନାହିଁ। ସେ କହିଲେ, ତୁମେ ସତ କହିଛ, ତୁମର ପାଞ୍ଚଟି ଥିଲେ ଏବଂ ବର୍ତ୍ତମାନ ତୁମେ ଯାହା ସହିତ ରହୁଛ ତାହା ବି ତୁମର ନୁହେଁ। ସେ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣିପାରୁଅଛି। ଆମେ ଜାଣୁ, ଯେତେବେଳେ ମସିହ ଆସିବେ, ସେ ଆମ୍ଭମାନଙ୍କୁ ଏସବୁ ବିଷୟ ଦେଖାଇବେ। ଯୀଶୁ କହିଲେ, ମୁଁ ହିଁ ସେହି ଅଟେ। ଏହି କଥାରେ ସେ ସହରକୁ ଦୌଡ଼ି ଯାଇ କହିଲା, ଆସ, ଜଣଙ୍କୁ ଦେଖିବ, ମୁଁ ଯାହା ଯାହା କରିଅଛି ସେହି ସବୁ ସେ ମତେ କହିଛନ୍ତି। କଣ ଏହା ସେଇ ମସିହ ନୁହନ୍ତି କି? ଦେଖନ୍ତୁ, ସେ ଜିହୁଦୀ ଓ ସମୀରଣ ମାନଙ୍କ ଆଗରେ ତାହା କଲେ, ମାତ୍ର ବିଜାତିମାନଙ୍କ ଆଗରେ କେବେ ନୁହେଁ। ସେହି ବିଜାତି ଆମ୍ଭେମାନେ ସେ ଦିନମାନଙ୍କରେ ପ୍ରତିମା ପୂଜକ ଥିଲୁ। ଅନ୍ୟ ରାଷ୍ଟ୍ରଗୁଡ଼ିକ ଆମ ପିଠିରେ ଏକ ଗଦା ଲଦି ଦେଇ ପ୍ରତିମା ପୂଜା କରୁଥିଲୁ। ଆମେ କୌଣସି ମସିହର ବାଟ ଦେଖୁନଥିଲୁ। ସେ କେବଳ ସେମାନଙ୍କୁ, ଯେଉଁମାନେ କି ତାହାଙ୍କୁ ଖୋଜୁଅଛନ୍ତି, ଦର୍ଶନ ଦିଅନ୍ତି, ଏବଂ ଆମେ ତାହାଙ୍କୁ ଖୋଜି ରହୁଥିବା ଉଚିତ। ମାତ୍ର ଯେଉଁମାନେ ତାହାଙ୍କୁ ଖୋଜୁଥିଲେ ବୋଲି ଦାବି କରିଥିଲେ, ସେହି ମଣ୍ଡଳୀ ନିଜେ ଯେତେବେଳେ ସେମାନେ ତାହା ହେଉଥିବାର ଦେଖିଲେ, ସେମାନେ କହିଲେ, ସେ ତ ଏକ ଶୈତାନ, ସେ ତ ଜଣେ କୁହୁକ ବାଲଜିବୁଲ ଅଟେ। ଏବଂ ଯୀଶୁ କହିଲେ, ସେହି ପାପ ସେମାନଙ୍କୁ କ୍ଷମା କରାଯିବ, କାରଣ ସେ ପର୍ଯ୍ୟନ୍ତ ମରିନଥିଲେ। ମାତ୍ର କହିଲେ, କୌଣସି ଦିନେ ପବିତ୍ର ଆତ୍ମା ଆସି ସେ ସମାନ କାର୍ଯ୍ୟ ସାଧନ କରିବେ, ଏବଂ ତାହା ବିରୁଦ୍ଧରେ ଗୋଟିଏ ହେଲେ ଶବ୍ଦ କହିବା କଦାପି କ୍ଷମା କରାଯିବ ନାହିଁ। ତାହା ହେଉଛି ଏହି ଦିନ ଯେଉଁଠାରେ କି ପ୍ରତ୍ୟେକ ବାକ୍ୟକୁ ଏକାଠି ଜଡ଼ିତ ହୋଇ ରହିବାକୁ ଅଛି। ଏହା ବିରୁଦ୍ଧରେ ଗୋଟିଏ ହେଲେ ଶବ୍ଦ କହିବା ତାହା ଇହ ଜଗତରେ କିମ୍ବା ଭବିଷ୍ୟତ ଜଗତରେ କେବେ ବି କ୍ଷମା ହେବ ନାହିଁ। ତାହା ଅବ୍ରାହ୍ମଙ୍କର ରାଜକୀୟ ବୀଜ ଥିଲା, ଏବଂ ଏଠାରେ ଅବ୍ରାହ୍ମଙ୍କର ସେହି ରାଜକୀୟ ବୀଜ, ଯାହାକି ଅବ୍ରାହ୍ମଙ୍କ ସହିତ ସେଠାରେ ବସିଥିବା ସେହି ବ୍ୟକ୍ତିଙ୍କ ପରିଚୟ ହେତୁରୁ ଆସିଥିଲା, ଯିଏକି ଏହା ପ୍ରମାଣ କରିବାକୁ ଆସିଥିଲେ ଯେ ଏହା ସେହି ସମାନ ପରମେଶ୍ୱର ଥିଲେ। ଏହି ଦିନରେ ପ୍ରତିଜ୍ଞା କରୁଛନ୍ତି, ଯେପରି ଏହା ସଦୋମର ଦିନରେ ଥିଲା, ଠିକ ସେହିପରି ଏହା ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ହେବ, ଯେତେବେଳେ ସେ ନିଜକୁ ମନୁଷ୍ୟ ପୁତ୍ର ଭାବରେ ପ୍ରକଟିତ କରୁଅଛନ୍ତି। ଆମେନ୍। ଏହା ସେହି ଶାସ୍ତ୍ରର ସଫଳ ହେବାର ଦିନ ଅଟେ। ଆଜି ଆମେ ରହିଥିବା ସ୍ଥିତିକୁ ଦେଖନ୍ତୁ, ସେ ମଣ୍ଡଳୀକୁ ଦେଖନ୍ତୁ ଯେଉଁଠାରେ ପରମେଶ୍ୱରଙ୍କ ପୁତ୍ର, ସେ ବିଷାଦପୂର୍ଣ୍ଣ ଦିନକୁ ଦେଖନ୍ତୁ, ସମସ୍ତ ଭବିଷ୍ୟତବାଣୀକୁ ଦେଖନ୍ତୁ। ତେବେ ଏକ ବିଚିତ୍ର ବିଷୟ, ଆମର ପରିଦର୍ଶକମାନେ ତାହେଲେ ଆସିବାର ବାକି ଅଛନ୍ତି, ଯଦି ସେହି ସ୍ଥିତି ସଦମ ପରି ରହିଥିବା କଥା। ସେଠାରେ ତିନି ଜଣ ଆସିଥିଲେ, ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱର୍ଗରୁ ପ୍ରେରଣ କରାଯାଇଥିଲା, ଆମେ ତାହା ସ୍ୱୀକାର କରିବା। ସେମାନେ ତିନି ଜଣ, ଜଣେ ଅବ୍ରାହ୍ମଙ୍କ ସହିତ ରହିଗଲେ, ସେମାନେ ସମସ୍ତେ ସେଠାରୁ ଆରମ୍ଭ କଲେ, ମାତ୍ର ଜଣେ ଅବ୍ରାହ୍ମଙ୍କ ସହିତ ରହିଲେ, ଅବଶିଷ୍ଟ ସେମାନେ ସଦମକୁ ଚାଲିଗଲେ। କଣ ଏହା ଠିକ ଅଟେ? ପୁଣି ଅବ୍ରାହ୍ମଙ୍କର ନାମ ପରିବର୍ତ୍ତନ ହୋଇଥିଲା, ଅବ୍ରାହ୍ମ ଠାରୁ ଅବ୍ରାହାମ ହୋଇଥିଲା। ସତ ଅଟେ। ଇତିହାସରେ, ଜଗତର ମଣ୍ଡଳୀରେ ଏପରି ଥରେ ହେଲେ ହୋଇନାହିଁ ଯେ ଏପରି କେବେ କୌଣସି ଏକ ପ୍ରଚାରକ ବାହାରିଥିଲେ ଯାହାଙ୍କର ନାମ ହାମ୍ରେ ଶେଷ ହେଉଥିଲା। ଆଜି ପର୍ଯ୍ୟନ୍ତ ବିଲି ଗ୍ରାହାମ, ଇଂରାଜୀରେ GRAHAM, କଣ ଏହା ଠିକ କି? ଗ୍ରାହାମ ଇଂରାଜୀ ଭାଷାରେ GRAHAM 6 ଅକ୍ଷର, ଅବ୍ରାହାମ ଇଂରାଜୀରେ ABRAHAM ହେଉଛି 7 ଅକ୍ଷର, ମାତ୍ର ଗ୍ରାହାମ ଇଂରାଜୀରେ ହେଉଛି 6 ଅକ୍ଷର, ଯାହା ଜଗତ ମଣିଷର ସଂଖ୍ୟା ଅଟେ। ବୁଝିଲେ? ଦେଖନ୍ତୁ ସେଠାକୁ ଆଜି କଣ ବାହାରିକି ଗଲା, ସ୍ୱର୍ଗରୁ ସେହି ଦୂତମାନେ। ପୃଥିବୀରେ କ'ଣ ଏପରି କୌଣସି ବ୍ୟକ୍ତି ଅଛନ୍ତି କି ଯିଏକି ବିଲି ଗ୍ରାହମଙ୍କ ପରି ଅନୁତାପ ବିଷୟକୁ ଏତେ ସ୍ପଷ୍ଟ ଭାବରେ ପ୍ରଚାର କରିପାରନ୍ତି? କ'ଣ ଏପରି କେହି ଜଣେ ଅଛନ୍ତି କି ଯାହାର ପ୍ରଭାବ ବିଲି ଗ୍ରାହମଙ୍କ ପରି ଲୋକମାନଙ୍କ ଉପରେ ରହିଅଛି? ଆନ୍ତର୍ଜାତୀୟ ସ୍ତରରେ କଦାପି ସେହିପରି ଜଣେ ପୁରୁଷ ହୋଇନାହାନ୍ତି। ଓହ, ବିଲି ସଣ୍ଡେ ଏବଂ ଅନ୍ୟାନ୍ୟ ଏଠାରେ ଯୁକ୍ତରାଷ୍ଟ୍ରରେ ଥିଲେ, ମାତ୍ର ବିଲି ଗ୍ରାହମ ସାରା ବିଶ୍ୱରେ ଜଣାଶୁଣା ଅଟନ୍ତି। ଦେଖନ୍ତୁ ଯେ ସେ କେଉଁଠାରେ ଆହ୍ୱାନ କରୁଛନ୍ତି, ସୋଦମରୁ ବାହାରି ଆସ, ଏବଂ ସେ ତାଙ୍କ ସହିତ ସାଙ୍ଗ ଦେବା ପାଇଁ ସେଠାରେ ପେଣ୍ଟିକଷ୍ଟାଲ ମଣ୍ଡଳୀରେ ଏକ ଓରାଲ ରବର୍ସକୁ ପାଇଛନ୍ତି। ମାତ୍ର ସେହି ମନୋନୀତ ଦଳ ବିଷୟରେ କ'ଣ? ସେମାନେ କେଉଁ ପ୍ରକାରର ଚିହ୍ନ ଦେଖିବା ଉଚିତ? ସେମାନଙ୍କ ପାଖରେ କ'ଣ ରହିବା ଉଚିତ? ହାଲେଲୁୟା, ସନ୍ଧ୍ୟା ସମୟରେ ଏହା ଦୀପ୍ତି ହେବ। ଆଜି ଏହି ଶାସ୍ତ୍ର ସଫଳ ହେଲା, ଆଜି ପରମେଶ୍ୱରଙ୍କ ପ୍ରତିଜ୍ଞା ସଫଳ ହେଲା, ଆମେ ତା ସତ୍ୟ ବୋଲି ଜାଣୁ। ଆଜି ରାତି ସେ ଏଠାରେ ଅଛନ୍ତି ଯେପରିକି ସେ ସେହିଦିନ ଥିଲେ। ତେବେ ଏହାକୁ ପ୍ରଚାର କରିବା ପାଇଁ, ଯାହାକି ମୁଁ କିଛି ସମୟ ପୂର୍ବରୁ କହିଥିଲି, ଯଦି ଆପଣ କିଛି ପ୍ରଚାର କରନ୍ତି ଏବଂ ତାହା ସୁସମାଚାର ସତ୍ୟ ଅଟେ, ତେବେ ପରମେଶ୍ୱର ଏହାକୁ ପ୍ରମାଣ କରିବାକୁ ବାଧ୍ୟ ଅଟନ୍ତି। କ'ଣ ଏହା ସତ ଅଟେ? ତେବେ ଯଦି ତାହା ସେହିପରି ଅଟେ, ତାହେଲେ ସେହି ପରମେଶ୍ୱର ଯିଏକି ବାକ୍ୟ ଲେଖିଥିଲେ, ସେହି ପରମେଶ୍ୱର ଯିଏକି ଭବିଷ୍ୟତବାଣୀ କରିଥିଲେ, ସେହି ପରମେଶ୍ୱର ଯିଏକି ବାକ୍ୟର ପରମେଶ୍ୱର ଅଟନ୍ତି, ସେ ଆଗକୁ ଆସନ୍ତୁ ଏବଂ ପ୍ରମାଣ କରନ୍ତୁ ଯେ ସେ ଏବେ ସୁଦ୍ଧା ପରମେଶ୍ୱର ଅଟନ୍ତି। ଯେପରି ଏଲିଓ ପର୍ବତ ଉପରକୁ ଗଲେ ଦେଖି ରହିଥିଲେ, ଇଲିସା ଏଲିଓଙ୍କୁ ଦେଖି ରହିଥିଲେ, ସେ କହିଲେ ମୁଁ ଦୁଇ ଗୁଣ ଚାହେଁ, ଏବଂ ସେହି ଚାଦର ଯାହାକି ଏଲିଓଙ୍କ ଉପରେ ଥିଲା ଇଲିସାଙ୍କ ଉପରେ ଆସି ପଡ଼ିଲା। ସେ ତଳକୁ ଚାଲିକି ଗଲେ ଏବଂ ସେହି କମ୍ବଳକୁ ଦ୍ୱିଗୁଣିତ କରି ନଦୀକୁ ଆଘାତ କଲେ ଏବଂ କହିଲେ ଏଲିଓଙ୍କ ପରମେଶ୍ୱର କେଉଁଠାରେ ଅଛନ୍ତି? ଏବଂ ସେହି ସମାନ ବିଷୟ ଯାହା ଏଲିଓଙ୍କ ପାଇଁ ଘଟିଥିଲା, ତାହା ଇଲିସାଙ୍କ ପାଇଁ ବି ଘଟିଲା। ଏବଂ ସେ ସମାନ ସୁସମାଚାର, ସେ ସମାନ ଶକ୍ତି, ସେ ସମାନ ମନୁଷ୍ୟ ପୁତ୍ର ଯାହାକି ଗତକାଲି ଥିଲେ, ସେ ଆଜି ଏବଂ ଚିରଦିନ ପାଇଁ ରହିବେ। ଏବ୍ରି 13:8, କଣ ଆପଣ ଏହାକୁ ବିଶ୍ୱାସ କରନ୍ତି? ତେବେ ମୁଁ ଆପଣଙ୍କୁ ପଚାରେ, ମୁଁ ସେ ହୋଇପାରେ ନାହିଁ, ମାତ୍ର ସେ ଏଠାରେ ଅଛନ୍ତି। ଆମେ ତ କେବଳ ଏକ ବାହକ ଅଟୁ। ସେଠାରେ ଥିବା ଆପଣମାନଙ୍କ ମଧ୍ୟରୁ କେତେକ ଲୋକ ଯେଉଁମାନେ ଅସୁସ୍ଥ ଏବଂ ଦୁଃଖୀ ଅଟନ୍ତି, ଆପଣ ଜାଣନ୍ତି ଯେ ମୁଁ ଆପଣଙ୍କୁ ଜାଣେ ନାହିଁ। ତେବେ ପରମେଶ୍ୱର କରନ୍ତୁ, ଯଦି ମୁଁ ନିଜକୁ ଯଥେଷ୍ଟ ନମ୍ର କରିପାରେ, ଆପଣମାନେ ପ୍ରାର୍ଥନା କରନ୍ତୁ ଏବଂ ପରମେଶ୍ୱରଙ୍କୁ ମାଗନ୍ତୁ। ମୁଁ ଭାବୁନାହିଁ ଭବନରେ ଆଉ ପ୍ରାର୍ଥନା କାର୍ଡ ନାହିଁ, ସେଠାରେ ଅଛି କି? ନା, ମୁଁ ଭାବୁନାହିଁ। ଆମେ କଦାପି କୌଣସି ପ୍ରାର୍ଥନା କାର୍ଡ ଦେଇନାହୁଁ। ଆମେ ପ୍ରାର୍ଥନା ସଭା କରିବାକୁ ଯାଉଅଛୁ କିମ୍ବା ମଣ୍ଡଳୀରେ ଅସୁସ୍ଥମାନଙ୍କୁ ସୁସ୍ଥ କରିବାକୁ ଯାଉଅଛୁ, ମାତ୍ର ଆପଣ ପ୍ରାର୍ଥନା କରନ୍ତୁ। ଏବଂ ଆପଣ ଜାଣନ୍ତି ଯେ ମୁଁ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ଅଟେ। ଦେଖନ୍ତୁ, ଆପଣ ମୋତେ ଜାଣନ୍ତି ଜେଫରସନ ବିଲେ, ମୁଁ ଚାହେଁ ନାହିଁ ଯେ ଜେଫରସନ ବିଲେର ଲୋକମାନେ ତାହା କରନ୍ତୁ। ମୁଁ ଏଠାରୁ ଦୂର ଅନ୍ୟତ୍ର କୌଣସି ସ୍ଥାନର ଲୋକମାନଙ୍କୁ ଚାହେଁ। ଦେଖନ୍ତୁ ଯେ ଯଦି ପରମେଶ୍ୱର ତଥାପି ସୁଦ୍ଧା ପ୍ରକାଶ କରନ୍ତି କି ନାହିଁ, ଦେଖନ୍ତୁ ଯେ ସେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି କି ନାହିଁ। ସେ ସାନ ସ୍ତ୍ରୀ ଲୋକ ଭଳି କରନ୍ତୁ, ସେ ସେହି ଭିତରୁ ଅତିକ୍ରମ କଲା ଏବଂ ସେ କହିଲା ମୁଁ ଏହି ବ୍ୟକ୍ତିଙ୍କୁ ବିଶ୍ୱାସ କରେ। ତାଙ୍କର ଏକ ରକ୍ତ ସମସ୍ୟା ଥିଲା ଏବଂ ସେ କହିଲେ ଯଦି ମୁଁ ତାହାଙ୍କ ବସ୍ତ୍ର ଝୁମ୍ପାକୁ ଛୁଇଁ ପାରିବି, ମୁଁ ବିଶ୍ୱାସ କରେ ଯେ ମୁଁ ସୁସ୍ଥ ହୋଇଯିବି। କ'ଣ ଏହା ଠିକ ଅଟେ? ତାହାର ବିଶ୍ୱାସ ହେତୁ ସେଦିନ ଶାସ୍ତ୍ର ସଫଳ ହେଲା। ସେ ଭଗ୍ନ ଅନ୍ତଃକରଣକୁ ବାନ୍ଧନ୍ତି, ରୋଗୀ ଓ ଛୋଟାକୁ ସୁସ୍ଥ କରନ୍ତି। ଯେତେବେଳେ ସେ ତାହାଙ୍କର ବସ୍ତ୍ରକୁ ଛୁଇଁଲା ଏବଂ ବାହାରକୁ ଆସି ବସିପଡ଼ିଲା, ସେ ବୁଲି ପଡ଼ି ପଚାରିଲେ କିଏ ମୋତେ ଛୁଇଁଲା? ସେ କିପରି ଜାଣିପାରିଲେ? ସେ ମହାନ ଭିଡ଼ ଭିତରେ ବୋଧହୁଏ ଆଜି ରାତି ଏଠାରେ ଯେତେ ଜଣ ଅଛନ୍ତି ତାହାର 30 ଗୁଣ ହେବ। ସେମାନଙ୍କ ମଧ୍ୟରୁ ହଜାର ହଜାର ଥିଲେ। ସେ ଏହା କିପରି ଜାଣିଲେ? ସେ ପଚାରିଲେ କିଏ ମୋତେ ଛୁଇଁଲା? ଯୀଶୁ କେବଳ ତାହା କହିବା ଢଙ୍ଗରେ କହିଲେ ନାହିଁ, ସେ ଏହା ଏଇଥିପାଇଁ କହିଲେ କାରଣ ତାହା ସତ୍ୟ ଥିଲା। ଆଉ ସେ କହିଲେ କିଏ ମୋତେ ଛୁଇଁଲା? ଏବଂ ସିଧାସଳଖ ସେ ଚାରିଆଡ଼େ ଚାହିଁଲେ ଓ ସେ ସାନ ସ୍ତ୍ରୀ ଲୋକକୁ ଦେଖିଲେ ଯେଉଁଠାରେ ସେ ବସିଥିଲା କିମ୍ବା ଛିଡ଼ା ହୋଇଥିଲା। ସେ ଯେଉଁ ଅବସ୍ଥାରେ ବି ଥିଲା ତାହାକୁ କହିଲେ ଯେ ତାର ରକ୍ତ ସମସ୍ୟା ଶେଷ ହୋଇଯାଇଛି। ତା ଯୀଶୁ ଗତକାଲି ଥିଲେ, ତାହା ସେ ଆଜି ଅଟନ୍ତି। କ'ଣ ଆପଣ ଏହା ବିଶ୍ୱାସ କରନ୍ତି? ମୁଁ ଆପଣଙ୍କୁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି, ମାତ୍ର ଆପଣ ନିଜ ପାର୍ଶ୍ୱରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଯାହାକି ଆପଣଙ୍କୁ କଷ୍ଟ ଦେଉଅଛି। ତା ଠିକ, ଆପଣ ସେଠାରେ ବସି ତାହା ବିଷୟରେ ପ୍ରାର୍ଥନା କରୁଛନ୍ତି। କ'ଣ ମୁଁ ଆପଣଙ୍କ ପାଇଁ ଅପରିଚିତ ଅଟେ ଏବଂ ଆମେ ପରସ୍ପର ପାଇଁ ଅପରିଚିତ ଅଟୁ? ଯଦି ଏହା ଅଟେ ତେବେ ଛିଡ଼ା ହୁଅନ୍ତୁ, ମୁଁ ଆପଣଙ୍କୁ ଜାଣେ ନାହିଁ। ଏହା ତ ଠିକ ସେହି କୋଣରେ ଥିବା ଏହି ବ୍ୟକ୍ତି, ଏହି ଯୁବା ବ୍ୟକ୍ତି ଜଣକ। ଆପଣଙ୍କର ମଧ୍ୟ ଏକ ଗଳା ଖରାପ ଅଛି, ତାହା ଠିକ୍। ଆପଣ ସେ ବିଷୟରେ ପ୍ରାର୍ଥନା କରୁଛନ୍ତି, ଆପଣ କିଛି ବିଷୟ ନେଇ ସମ୍ପୂର୍ଣ୍ଣ ଅଧୀର ହୋଇପଡ଼ିଛନ୍ତି, ଆପଣଙ୍କୁ ସଭା ଛାଡ଼ିକି ଯିବାକୁ ଅଛି, କାରଣ ଆପଣ ଜଣେ ସେବକ ଅଟନ୍ତି, ଆପଣଙ୍କର କେତେକ ସାକ୍ଷାତକାର ଅଛି ଯାହାକି ଆପଣଙ୍କୁ ଯତ୍ନ ନେବାକୁ ଅଛି, ତା ଠିକ୍ ଅଟେ। ଆପଣ ଏହା ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଜାଣିଛନ୍ତି ଯେ ଆପଣ କିଏ ଅଟନ୍ତି? ଆଦରଣୀୟ ଶ୍ରୀମାନ ସ୍ମିଥ, ବର୍ତ୍ତମାନ ଆପଣ ଯାଇପାରନ୍ତି ଓ ସୁସ୍ଥ ହୋଇପାରନ୍ତି। ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କଲେ, ନିଜର ସଭାକୁ ଯାଆନ୍ତୁ, ଆପଣଙ୍କର ଗଳା ଆପଣଙ୍କୁ କଷ୍ଟ ଦେବ ନାହିଁ। ସେ କାହାକୁ ଛୁଇଁଲେ? ଏଠାରେ ଠିକ୍ ପଛରେ ଜଣେ ବ୍ୟକ୍ତି ବସିଛନ୍ତି, ସେ ଯନ୍ତ୍ରଣାରେ ଅଛନ୍ତି, ତାଙ୍କର ବାମ ଫୁସ୍ଫୁସ୍ରେ ଏକ ଟ୍ୟୁମର ଅଛି। ସେ ନୁହନ୍ତି, ସେ ଏଠାରୁ ନୁହନ୍ତି, ଆପଣ ଜଣେ ଖଣି କର୍ମଚାରୀ ରହିଛନ୍ତି, ତାହା ଠିକ୍ ଅଟେ। ମୁଁ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ଅଟେ, ଯଦି ତାହା ଠିକ୍ ତେବେ ନିଜର ହାତ ହଲାନ୍ତୁ। ଟ୍ୟୁମରଟି ଆପଣଙ୍କର ବାମ ଫୁସ୍ଫୁସ୍ରେ ଅଛି ଏବଂ ଆପଣ ତୁରନ୍ତ ଏକ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଛନ୍ତି, କଣ ତା ଠିକ୍? ଆପଣ ଏଠାରୁ ନୁହନ୍ତି, ଆପଣ ଏହି ସହରର ବାହାରୁ ଅଟନ୍ତି, ଆପଣ ଭର୍ଜିନିଆରୁ ଅଟନ୍ତି, ତା ଠିକ୍? କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଜାଣିଛନ୍ତି ଯେ ଆପଣ କିଏ? ଶ୍ରୀମାନ ମିଚେଲ, ତା ଠିକ୍, ଘରକୁ ଯାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ, ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରନ୍ତି। ସେ ବ୍ୟକ୍ତିଙ୍କୁ ପଚାରନ୍ତୁ, ମୋ ଜୀବନରେ ତାଙ୍କୁ କେବେ ବି ଦେଖି ନାହିଁ, ସେ ସେଠାରେ ବସି ପ୍ରାର୍ଥନା କରୁଥିଲେ। ଆଜି ଏହି ଶାସ୍ତ୍ର, ଏଠାରେ ଠିକ୍ ପଛରେ ଜଣେ ମହିଳା ବସିଛନ୍ତି ଯେପରିକି ସାରା ତମ୍ବୁରେ ଥିଲେ, ସେ ଜଣେ ପୁତ୍ରୀ ପାଇଁ ପ୍ରାର୍ଥନା କରୁଛନ୍ତି, ଛିଡ଼ା ହୁଅନ୍ତୁ। ସେ ଝିଅ ଏଠାରେ ନାହିଁ, ସେ ଅନ୍ୟ କେଉଁଠାରେ ଅଛି ସେଇ ଝିଅ, ଏବଂ ଆପଣ ଠିକ୍ ସେ ସମାନ ପରି ଅଟନ୍ତି ଯେତେବେଳେ ଜଣେ ସ୍ତ୍ରୀ ଲୋକ ଯୀଶୁଙ୍କ ନିକଟକୁ ଆସିଥିଲେ, ଯାହାଙ୍କ ସଙ୍ଗରେ ଜଣେ ସ୍ତ୍ରୀ ଲୋକ ଥିଲା ଯିଏକି ଅତିଶୟ ଗମ୍ଭୀର ଭାବେ ଏକ ଦୁଷ୍ଟାତ୍ମା ଦ୍ୱାରା ଗ୍ରସ୍ତ ଥିଲା। ସେ ସ୍ତ୍ରୀ ଲୋକ ଜଣକ, ଝିଅଟି ଭୂତଗ୍ରସ୍ତ ଥିଲା, ସେଠାରେ ନାହିଁ, ସେ ଅଟେ। ଆପଣ ଉତ୍ତର କେରୋଲାଇନାରୁ ଅଟନ୍ତି, କଣ ଆପଣ ଏହା ବିଶ୍ୱାସ କରନ୍ତି ଏବଂ ତାହା ସତ୍ୟ ଅଟେ ନୁହେଁ କି? ଶ୍ରୀମତୀ ଅର୍ଡର୍ସ, ଆପଣ ଘରକୁ ଯାଇପାରନ୍ତି, ଯଦି ଆପଣ ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରିବେ, ଆପଣ ନିଜର ଝିଅକୁ ସେହିପରି ଭାବରେ ପାଇବେ ଯେପରିକି ଯୀଶୁଖ୍ରୀଷ୍ଟ ପୁରାତନ ଦିନମାନଙ୍କରେ ପାଇଥିଲେ, କହିଥିଲେ ଯେ ତାହା ସୁସ୍ଥ ହେଲା। ଆଜି ଏହି ଶାସ୍ତ୍ର ସଦମର ଚିହ୍ନ, ସର୍ବୋତ୍କୃଷ୍ଟ ବିଜୟର ଚିହ୍ନ, ପ୍ରାକୃତିକ ମଣ୍ଡଳୀର ଚିହ୍ନ, ଆଜି ଏହି ଶାସ୍ତ୍ର ଆପଣମାନଙ୍କ ଗହଣରେ ସଫଳ ହେଲା। କଣ ଆପଣ ଏହାକୁ ବିଶ୍ୱାସ କରନ୍ତି କି? କଣ ଆପଣମାନେ ଠିକ୍ ବର୍ତ୍ତମାନ ହିଁ ତାହାଙ୍କୁ ନିଜର ତ୍ରାଣକର୍ତ୍ତା ଏବଂ ଆରୋଗ୍ୟଦାତା ଭାବରେ ଗ୍ରହଣ କରିବେ କି? ନିଜ ଗୋଡ଼ରେ ଛିଡ଼ା ହୋଇଯାଆନ୍ତୁ, ଆପଣମାନଙ୍କ ମଧ୍ୟରୁ ସମସ୍ତେ କୁହନ୍ତୁ, ମୁଁ ମୋର ସୁସ୍ଥତାକୁ ଗ୍ରହଣ କରେ, ମୁଁ ତାହାଙ୍କୁ ମୋର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରେ, ମୁଁ ତାହାଙ୍କୁ ମୋର ରାଜା ଭାବରେ ଗ୍ରହଣ କରେ। ପ୍ରତ୍ୟେକ ଜଣ ନିଜ ଗୋଡ଼ରେ ଛିଡ଼ା ହୋଇଯାଆନ୍ତୁ। ଏହି ଦିନ ବନ୍ଧୁଗଣ ଶୁଣନ୍ତୁ, ସେ ଶାସ୍ତ୍ର ପାଠ କଲେ, ବାଇବେଲକୁ ପୁରୋହିତଙ୍କୁ ହସ୍ତାନ୍ତର କଲେ ଏବଂ କହିଲେ ସମସ୍ତ ଲୋକମାନଙ୍କର ଚକ୍ଷୁ ତାଙ୍କ ଉପରେ ନିବିଷ୍ଟ ଥିଲା, ଆଉ ସେ ସେମାନଙ୍କୁ ଅନାଇ କହିଲେ, ଆଜି ଏହି ଶାସ୍ତ୍ର ସଫଳ ହେଲା। ମୁଁ ଶାସ୍ତ୍ର ପଢିଛି ଏକ ଡଜନ କିମ୍ବା ଅଧିକ ପ୍ରମାଣ ସହିତ ଯେ ଆମେ ସେହି ଶେଷ ଦିନରେ ବାସ କରୁଅଛୁ, ଯେତେବେଳେ କି ସେହି ପିଢ଼ି ଯୀଶୁଖ୍ରୀଷ୍ଟଙ୍କୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବ। ଏବଂ ମୁଁ ଆଜି ରାତି ଆପଣମାନଙ୍କୁ ପୁଣି ଥରେ କହୁଅଛି, ଆଜି ଏହି ଶାସ୍ତ୍ର ଆପଣଙ୍କ ଦୃଷ୍ଟିଗୋଚରରେ ସଫଳ ହେଲା। ୟୁସାନରେ ଥିବା ଆପଣମାନେ, କାଲିଫର୍ଣ୍ଣିଆରେ ଥିବା ଆପଣମାନେ, ନ୍ୟୁୟର୍କରେ ଥିବା ଆପଣମାନେ, ଏହି ଟେଲିଫୋନ୍ ସଂଯୋଗରେ ଆଜି ଏହି ଶାସ୍ତ୍ର ଆପଣମାନଙ୍କ ଦୃଷ୍ଟିଗୋଚରରେ ସଫଳ ହେଲା। ଆସ ଆମ୍ଭେ ଆନନ୍ଦ ଓ ଉଲ୍ଲାସ କରୁ, କାରଣ ମେଷ ଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି। ଆସନ୍ତୁ ଆପଣ ସମସ୍ତ ଲୋକେ, ଆମେମାନେ ନିଜ ନିଜର ହାତକୁ ଉଠାଇବା ଓ ତାହାଙ୍କୁ ଗୌରବ ଦେବା। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।